ধন্যবাদ ভাই কার্লসন। প্রভুঙ্কর সেবা করুথবা সমস্ত ভাই ও ভৌণীমানকু অভিবাদন। এয়া গটি মু বেলেবেলে উঠিবাকু টিকে অনিচ্ছা অনুভব করে যেতেবেলে মু এইপরি চমৎকার সাক্ষ্যগুড়িকু শুনিথায়, এবং প্রভুতি সবু যেপরিকি মু আজি সকালে এয়া করি আসুছি, এবং তাপরে যন্ত্রণা ও দুঃখ পীড়ারে রয়েথিবা জনে সহনাগরিক যেপরিকি আমার বাপটিস্ট ভাই এবং ভৌণী তাহা দেই গতি করিথান্তি। পূর্বরু মু নিজে জনে বাপটিস্ট, জনে মিশনারী বাপটিস্ট হইথিবা হেতু আউ ইয়া জানিথিবা হেতু যে তাহা কোন, যেতেবেলে আপনকর লোকমানে মোর মধ্যে সে সমান বিষয় থিলা, মোর নিজর লোকমানে মতে পিঠি করে দেলে এবং সেমানে ভাবিলে যে সেমানে মতে অন্যত্র বাহার করে দেবে কারণ মু পাগল হয়ে যাইছি, এবং মু জানিবাকু পাইলি আউ মু ইয়াকু সাধারণত টিকে এক প্রকাররে বুলেই করি কহিবা ভলি কহিথায়। যদি মু পাগল অটে তাহলে মতে কেবল একাকি ছাড়ি দিও, কারণ মু মোর সঠিক মন অপেক্ষা এই উপায়ের অধিক খুশি অটে। তেণু সেই প্রকার এক ছোট দর্শন শাস্ত্রকু মু মো নিজ পাই ধরি রাখিথিলি, আউ মু নিশ্চিতরে এইপরি ভাবরে রহিবার এই সময়কু উপভোগ করুছি। এবং চার্চ অফ ক্রাইস্টর সে সান ভাই যেপরি আমি তাহাকু সাধারণত কহিথাও কিংবা ক্যাম্পবেলাইট কহিথাও, এবং মোর মনে অছি যেতেবেলে আমি প্রথমে সেবা আরম্ভ করিথিলু সেমানে নিশ্চিতরে সে সভাগুড়িক বিরুদ্ধরে কঠোর কথা কহুথিলে। মাত্র আপন জানন্তি আম পাখরে পাউলো নামক জনে ব্যক্তি থরে ঠিক সে সমান ভাবরে রহিথিলে, আর সে আমমানক মধ্যরু জনে হইগলে, তেণু তাহা সত অটে। মু ভাবুছি যে সাধারণত সেমানে যাহা খোঁজন্তি তাহা হেউছি আপন যাপন করুথিবা সেই জীবন। আপন জানন্তি যেকোনসি সময়রে বি এক উপদেশকু মোঠারে প্রচার করিবা অপেক্ষা মো প্রতি তাহাকু বঞ্চিবা অধিক ভালো। মু কিছু সময় পূর্বরু জনে মহান সেবক, উত্তম সম্পূর্ণ সুসমাচার ব্যক্তি, ও ভাবুছি আপনার সমস্তে তাহাকে জানিছন্তি, রেভারেন্ড বুথ ক্লিবন, সাতটি ভিন্ন ভাষায় সুসমাচার প্রচার করন্তি। সে প্রখর বুদ্ধি বিশিষ্ট এবং মু সে মানসিক রূপে জনে প্রবীণ ব্যক্তি অটন্তি, এবং আমি থরে একাঠি যাউথুলু আউ সে ও ভাই মু এবং মু আউ আমি কিছু আলোচনা করুথুলু, এবং মোর মন্তব্য তাঙ্কর বিপরীত থিলা, এবং সে মো আড়কু চাহিলে। সে কহিলে আপন তো নিজর বাইবেল হি জানি নাহন্ত, আপন জানন্তি যে ভাই বুত তা কিপরি কহি পারন্তি। মু কহিলি ভাই বুত তা সত অটে, কিন্তু মু সেই লেখকঙ্কু ভালো ভাবে জানিছি, তেণু মু চাহে আপন জানন্তি তাহাঙ্কর বাক্যকু জানিবা জীবন নুহে, কিন্তু তাহাঙ্কু জানিবা হেউছি জীবন। তা ঠিক, বুঝিলে মু তাহাঙ্কর বাক্য জানিকি নাই, যদি মু কেবল তাহাঙ্কু জানিথায় এবং তা নিশ্চিত ভাবে সত্য অটে। মু আজি সকালে সেবক মানঙ্কর এই উত্তম সহভাগিতা সহিত এঠারে হাত মিশাউথিলি, এবং সেঠারে যা বসি রহিথিলি তাহা মোর অর্থ কাহারিকু বিশিষ্ট স্থান দেবা নুহে, কিন্তু এই অশ্বেত ব্যক্তি জনক ভাই ভিতরকু আসিলে সেঠারে বসিলে। মু এঠারে মোর সচিবঙ্কু কহিলি সেঠারে জনে প্রকৃত খ্রিস্টিয়ান অছন্তি, আপন মতে প্রাচীন স্মিথক বিষয়রে বহুত অধিক স্মরণ করান্তি, যিয়েকি খ্রিস্টঙ্কঠারে চার্চ অফ ক্রাইস্ট জনে সদস্য থিলে বলি মু বিশ্বাস করে। মু সেঠারে তলে সেমানক পাই বহুত প্রচার করুথিলি, এবং তথাপি মু এযায় তাঙ্কু দেখিপারুছি। সেঠারে এই ভাই পরিকা কিছু দেখা যাউথিলে, কেবল তাঙ্কর এক প্রকার ধূসর নিশ থিলা। মু পছ দ্বাররু আসিথিলি, এবং সেই বৃদ্ধ কহিথিবা অভিব্যক্তিকু মু কেবেবি ভুলিবি নাহি। উপরকু অনা আর সমস্ত সাধুমানে গীত গাউথিবে আপন জানন্তি, আর সেঠারে এক সান ঝিওটিয়ে থিলা কোণরে বসি রহুথিলা। মোর প্রিয় গীত থিলা তাহাঙ্কু উপরকু উঠান্তু, লিফ্ট হিম আপ, সেমানে সমস্তে করতাড়ি দেইথান্তি পেন্টিকস্টাল কলা ভলি আপন জানন্তি, লিফ্ট হিম আপ। সেমানে মতে প্রেম করিথিলে এবং মু সেমানকু প্রেম করুথিলি, এবং যেতেবেলে আমি ভিতরকু আসুথিলু সে সেঠারে তাঙ্কর মুন্ডকু এইপরি ভাবরে ডেস্ক উপরে রখি বসি রহুথিলে, আর কেবল সেমানকু দেখি রহুথিলে আপন জানন্তি। সে কহুথিলে প্রাচীন ভিতরকু আসন্তু, নিজর টোপিকু বিশ্রাম দিয়ন্তু, এহা নুহে যে নিজকু বিশ্রাম দিয়ন্তু, নিজের টোপিকু বিশ্রাম দিয়ন্তু ভাই এঠারে। এবং মু শিখিলি যে তেবে মো প্রিয় সুসমাচার গায়ক মানক মধ্যরু জনে হউছন্তি তাঙ্কর পত্নী, এবং সে গীত গাঁতু বলি বাধ্য করিবা পাই মু যথাসম্ভব তাঙ্কু সমস্ত সংকেত করিথিলি, এবং তেবে সে কহিলে যে তাঙ্কু ডকা ন যাও, আর মু জানি যে তাহার অর্থ কোন, মাত্র মু ব্যক্তিগত ভাবে তাঙ্কু নিমন্ত্রণ করিবাকু যাউছি, যদি সম্ভব হয়ে সে আসি গীত গাঁতু। আচ্ছা কোন আপন সেই ভৌণী নুহন্তি কি যে কি সেই গীত গাইথিলে জাহাজ আসু খ্রিস্টান ব্যবসায় পুরুষ মানকর সভারে দিন সকালে তেবে, মু আশা করে যে মো পত্নী সপ্তাহে উঠন্তি এবং সে আপনকু শুনন্তু বলি মু চাহে, কারণ মু আপনার বিষয়ে বহুত গর্ব করে কইছি, এবং যদি আপনার ইয়াকু টেপে শুনিবার বঞ্চিত হয়ে যান তাহলে আমি ইয়াকু মীমাংসা করিবাকু যাউছু। মু সেই উত্তম গীত গানকু ভালো পায়, এবং মু লোকমানকু কইথায় মু কদাবি গীত গাই পারলি নাহি, ও মোর প্রভু মু সেই বিষয় ঠারু অনেক মাইল দূরে থিলি, কিন্তু মু কহিলি যদি আপন কেবে স্বর্গকু যাই নিজ বড় প্রাসাদরে রুহন্তি আপন জানন্তি সেঠার উপরে, মু কহিলি পাহাড়র তলভাগরে সেই পাদদেশরে সেঠারে পছরে এক জঙ্গলরে সেঠারে ছোট ক্যাবিনটিয়ে রহিথিব তাহা মোর হবো, ଏବଂ ସେହି ସକାଳ ମଧ୍ୟରୁ ଗୋଟିକରେ ଯେତେବେଳେ ଆପଣ ବାରଣ୍ଡାରେ ବାହାରକୁ ଯାଆନ୍ତି ଓ ସେଠାରେ କାହାରିକୁ ଛିଡ଼ା ହୋଇଥିବାର ଗୀତ ଗାଉଥିବାର ଶୁଣନ୍ତି, ଆଶ୍ଚର୍ଯ୍ୟଜନକ ଅନୁଗ୍ରହ, ସେ ଶବ୍ଦ କେଡ଼େ ମଧୁର ଯାହା ମୋ ପରି ଏକ ଦୁଷ୍ଟକୁ ରକ୍ଷା କଲା। ଆପଣ କୁହନ୍ତି, ପରମେଶ୍ୱରଙ୍କ ପ୍ରଶଂସା ହେଉ, ବୃଦ୍ଧ ଭାଇ ବ୍ରାଣ୍ଡମ୍ ଶେଷରେ ପହଞ୍ଚିଗଲେ। ସେଠାରେ ତାହା ମୁଁ ହେବି ଯିଏକି ଶୁଣୁଥିବି, ଗାଇବାକୁ ଚେଷ୍ଟା କରୁଥିବି। ମୋ ଖ୍ରୀଷ୍ଟିଆନ ଭାଇମାନଙ୍କୁ ଏବଂ ମୁଁ ବିଶ୍ୱାସ କରେ ଯେ ଆଜି ସକାଳରେ ଜଣେ ଭାଇ ତାଙ୍କୁ ଆମ ସହିତ ଏଠାରେ ଜଣେ ବୌଦ୍ଧ ସେବକ ଭାବରେ ପରିଚିତ କରାଇଲେ। ମୋର ମୂଲ୍ୟବାନ ବନ୍ଧୁ, ଆପଣଙ୍କୁ ଅଭିବାଦନ। ଏବଂ ମୁଁ ଅଧିକ ବ୍ୟବହାର ରଖୁଥିଲି, ଏତେ ଅଧିକ ନୁହେଁ, ମାତ୍ର ବୌଦ୍ଧ ଲୋକମାନଙ୍କ ସହିତ, ବିଶେଷ କରି କାନାଡାରେ ଚାଇନାର ଲୋକମାନଙ୍କ ମଧ୍ୟରେ, ଏବଂ ସେମାନଙ୍କୁ ବହୁତ ସ୍ନେହୀ ଏବଂ ବହୁତ ମଧୁର ବୋଲି ପାଇଥିଲି। ମୋର ମନେ ଅଛି ଜଣେ ବୌଦ୍ଧ ବ୍ୟକ୍ତି ସେହି ବୌଦ୍ଧ ମନ୍ଦିରରୁ ୱିନିପେଗ୍ ସଭାକୁ ଆସିଥିଲେ ଏବଂ ସେ ଅନ୍ଧ ଥିଲେ, ବହୁତ ଛୋଟ ମଧୁର ଛୋଟ ଲୋକଟିଏ, ଏବଂ ସେମାନେ ନିଶ୍ଚିତ ବିଶ୍ୱାସ କରୁଥିଲେ ଯେ ପରମେଶ୍ୱର ଆରୋଗ୍ୟଦାତା ଅଟନ୍ତି। ଏବଂ ତାଙ୍କ ପାଇଁ ପ୍ରାର୍ଥନା କରୁଥିବା ସମୟରେ ଆଉ ସେ ପୁନରାବୃତ୍ତି କରୁଥିଲେ ଯେ ସେ କିପରି ପରମେଶ୍ୱରଙ୍କୁ ପ୍ରେମ କରୁଥିଲେ, ଏବଂ ସଙ୍ଗେ ସଙ୍ଗେ ତାଙ୍କର ଆଖି ଖୋଲିଗଲା ସେଥିରେ, ଏବଂ ତାହା ଏପରି ଏକ ଅଦ୍ଭୁତ ବିଷୟ ଥିଲା। ତେଣୁକରି ଆମେ ପ୍ରତ୍ୟେକ ପୁରୁଷ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଶଂସା କରୁ। ଏହା ପୂର୍ବରୁ କେବେ ହେଲେ ଚିକାଗୋରେ ମୁଁ କହିବାକୁ ଚେଷ୍ଟା କରିବା ପାଇଁ ଏହି ସୁଯୋଗ ନଥିଲା, ଯାହାକି ମୁଁ କୌଣସି ନିର୍ଦ୍ଦିଷ୍ଟ ବାର୍ତ୍ତା ଆଣିବାକୁ ଚେଷ୍ଟା କରିବି ନାହିଁ। କାରଣ ଏଠାରେ ସେବକମାନେ ଅଛନ୍ତି ଯେଉଁମାନେ କି ଏକ ବାର୍ତ୍ତା ନେଇ ଆସିବା ପାଇଁ ମୋ ଅପେକ୍ଷା ଅଧିକ ଦକ୍ଷ ଅଟନ୍ତି। କିନ୍ତୁ ସର୍ବଶେଷରେ ଆପଣ ଏଠାରେ ଏକ ବାର୍ତ୍ତା ଶୁଣିବା ପାଇଁ ନାହାନ୍ତି, ମାତ୍ର ମୁଁ ଭାବିଲି ଯେ ଏହା ଏକ ଗୌରବମୟ ସମୟ ହୋଇପାରେ ଯେ ମୁଁ ଏଠାରେ ଏହି ଜିଲ୍ଲାରେ ଥିବା ଚିକାଗୋର ସେବକମାନଙ୍କୁ ଭେଟିପାରିବି ଏବଂ ସେମାନଙ୍କ ସହିତ ଅଧିକ ପରିଚିତ ହୋଇପାରିବି, ଏବଂ ଆମେ ପରସ୍ପର ସହିତ ଅଧିକ ପରିଚିତ ହୋଇପାରିବା। ଏବଂ ଏହି ସୁଯୋଗ ପାଇଁ ମୁଁ ନିଶ୍ଚିତ ଭାବରେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, କାରଣ ମୁଁ ଏଠାରେ ଏହି ସହରକୁ ଅନେକ ଥର ଆସିଅଛି ଏକ ମଣ୍ଡଳୀର ପ୍ରାୟୋଜନ ଅଧୀନରେ ଏବଂ ଖ୍ରୀଷ୍ଟିଆନ ବ୍ୟବସାୟ ପୁରୁଷମାନଙ୍କ ପ୍ରାୟୋଜନ ଅଧୀନରେ। ତେଣୁକରି ଭାଇମାନଙ୍କ ସଂଗଠନରେ ନିଜକୁ ପ୍ରକାଶ କରିବାର ଏକ ସୁଯୋଗ ସହିତ ନୁହେଁ, ଏବଂ ତାପରେ ମୁଁ ଚିନ୍ତା କଲି ଆଉ ସେହିପରି ବହୁତ କିଛି ଅଛି ଯାହାକି ସର୍ବଦା ଏହିପରି ଏକ ସେବା କାର୍ଯ୍ୟକୁ ଅନୁସରଣ କରିଥାଏ, ଭଲ ଓ ମନ୍ଦ, ପୁଣି ଉତ୍ଥାନ ପତନ, ଏପରି ହୋଇଥାଏ ଯେ ଅନେକ ଥର ଏହା କାହାରି ପାଇଁ ସେହି ବିଷୟରେ ଏକ ଭୁଲ ଧାରଣା କରିବା ସହଜ ହୋଇଯାଏ। ଏବଂ ମୁଁ ପରବର୍ତ୍ତୀ କିଛି ମିନିଟ୍ ଏହା ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ହେତୁ ନେବା ପାଇଁ ଚାହେଁ, ଏବଂ ମୋର ଭାଇମାନଙ୍କୁ ଏହା ସ୍ପଷ୍ଟ କରିବାକୁ ଚାହେଁ ଯେତିକି ସ୍ପଷ୍ଟ ଭାବରେ ମୁଁ ଜାଣେ ଯେ ଏହାକୁ କିପରି କରିବାକୁ ଅଛି। ଆଉ ମୁଁ ସେହିପରି ଏକ କଥା ପ୍ରସ୍ତୁତ କରିବାରେ ଅଯୋଗ୍ୟ ଓ ଅସମର୍ଥ ଅଟେ ଯାହାକି ବୋଧହୁଏ ଶିକ୍ଷିତ ପୁରୁଷମାନଙ୍କୁ ବୋଧଗମ୍ୟ ପରି ମନେ ହୁଏ। ମୋର ଏକ ଶିକ୍ଷାଗତ ଯୋଗ୍ୟତା ନାହିଁ ଏବଂ ମୋର ତାହାର ଅଭାବ ଅଛି, କିନ୍ତୁ ମୁଁ ଥିଲି ପ୍ରଭୁଙ୍କୁ ପ୍ରେମ କରେ ଏବଂ ପ୍ରଭୁ ମୋତେ ବୋଧହୁଏ ପ୍ରାଣଗୁଡ଼ିକୁ ଜିଣିବାର ଅନ୍ୟ ଏକ ଉପାୟ ଦେଇଛନ୍ତି, ଏକ ଈଶ୍ୱରୀୟ ବରଦାନ ଦ୍ୱାରା, ଯାହାକି ହୁଏତ ସେହି ଶୂନ୍ୟ ସ୍ଥାନକୁ ପୂରଣ କରିପାରେ ଯାହା ମୋର ପିତାମାତା ମୋତେ ଶିକ୍ଷା ଦେବାରେ ଅସମର୍ଥ ହୋଇଥିଲେ। ଏକ ଗରିବ ପରିବାରର ଗୋଟିଏ ଘରୁ ଏବଂ 10 ଜଣ ସନ୍ତାନ ଓ ଏକ ଅସୁସ୍ଥ ପିତା, ଆଉ ମୁଁ ଶିକ୍ଷାଲାଭ କରିବାର ସୁଯୋଗ ପାଇଲି ନାହିଁ। ତେଣୁ ତାପରେ ମାତ୍ର ଜନ୍ମ ସମୟରେ ଏପରି କିଛି ଘଟିଥିଲା ଯାହାକି ପରମେଶ୍ୱରଙ୍କ ସହିତ ଏକ ଅନୁଭୂତି ମୋ ମାତା ଏବଂ ପିତାଙ୍କୁ ଜଣାଇଲି, ଏବଂ ଆପଣ ମୋର କାହାଣୀ ପଢ଼ିଛନ୍ତି, ଏବଂ ତାହାଦ୍ୱାରା ମୁଁ ଆପଣ ଭାଇମାନଙ୍କ ସହିତ ମୋର ଅଂଶକୁ କାର୍ଯ୍ୟ କରିବାର ଚେଷ୍ଟା କରେ, ଯେପରିକି ପାପୀମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣେ। ଆଉ ବର୍ତ୍ତମାନ ମୁଁ ଅନ୍ଧବିଶ୍ୱାସୀ ନୁହେଁ, କିନ୍ତୁ ମୁଁ ସଦାସର୍ବଦା ବାକ୍ୟ ଉନ୍ମୋଚନ ପୂର୍ବରୁ ମୁଁ ଲେଖକଙ୍କ ସହିତ ଟିକେ କଥା ହେବାକୁ ପସନ୍ଦ କରେ। ଆଉ କ'ଣ ଆମେ ପୁନର୍ବାର କିଛି ସମୟ ପାଇଁ ମୁଣ୍ଡ ନତ କରିପାରିବା କି? ଆମର ବହୁମୂଲ୍ୟ ପିତା, ତୁମେ ଆମର ପରମେଶ୍ୱର ଅଟ, ଏବଂ ଆମେ ସୁସମାଚାର ତରଫରୁ ତୁମ ନିକଟକୁ ଆସୁଅଛୁ। ମୁଁ ତୁମର ସନ୍ତାନ, ତୁମର ପାଳକ ଏବଂ ସମାନ ବହୁମୂଲ୍ୟ ବିଶ୍ୱାସ ଥିବା ଭାଇମାନଙ୍କ ସମ୍ମୁଖରେ ଅଛି, ଏବଂ ଏହି ପୁରୁଷମାନଙ୍କୁ ଶୁଣିବା ମୋ ହୃଦୟକୁ କିପରି ରୋମାଞ୍ଚିତ କରିଥାଏ, ଯେଉଁମାନଙ୍କୁ କି ପରମେଶ୍ୱରଙ୍କ ରାଜ୍ୟ ନିମନ୍ତେ ଭୁଲ ବୁଝାଯାଇଥିଲା ଏବଂ ଅନୁଷ୍ଠାନ ଗୁଡ଼ିକରେ ପଠାଯାଇଥିଲା। ଏହା ଦେଖିବାକୁ ଯେ ତୁମେ କିପରି ଶେଷ ଦିନରେ ତୁମର ସନ୍ତାନମାନଙ୍କୁ ଡାକୁଅଛ, ଏବଂ ପିତା ଆମେ ପ୍ରକୃତରେ ବିଶ୍ୱାସ କରୁଅଛୁ ଯେ ଆମେ ଦୌଡ଼ର ଶେଷରେ ବାସ କରୁଅଛୁ, ଯେପରିକି ଭବିଷ୍ୟତ ବକ୍ତା କହିଥିଲେ ସନ୍ଧ୍ୟା କାଳରେ ଏହା ଦୀପ୍ତି ହେବ। ଏବଂ ଆଜି ଏହା ବିଶ୍ୱାସ କରୁଥିବା ହେତୁ ଯେ ଆମେ ତୁମ ଅନୁଗ୍ରହ ଦ୍ୱାରା ଏହି ମହାନ ସୁସମାଚାର ଆଲୋକର ବାହକ ଅଟୁ, ତୁମେ ଆମକୁ ପୃଥିବୀର ପ୍ରାନ୍ତର ଶେଷ ପର୍ଯ୍ୟନ୍ତ ଘେନିଯିବାକୁ ଅନୁମତି ଦେଇଅଛ, ଯେଉଁଠାରେ ବି ଏହି ଉଦ୍ଦୀପନା ଯାଇଅଛି। ଏବଂ ପିତା, ମୁଁ ମୋର ହୃଦୟରୁ ପ୍ରାର୍ଥନା କରୁଛି ଯେ ତୁମେ ମୋତେ ଆଜି ସକାଳେ ମୋ ଭାଇମାନଙ୍କୁ ଏହା ଜଣାଇବାକୁ ଦେବ ଯେ ତୁମ ପାଇଁ ମୋ ଜୀବନର ଉଦ୍ଦେଶ୍ୟ ଏବଂ ଧ୍ୟେୟ କ'ଣ ଅଟେ, ଯେପରିକି ସେମାନେ ବୁଝିପାରନ୍ତି। ଏହାକୁ ପ୍ରଦାନ କର ଯେପରିକି ସୁସମାଚାରର ସମସ୍ତ କାର୍ଯ୍ୟରେ ଆମ ପାଖରେ ସିଦ୍ଧ ପ୍ରେମ ଏବଂ ସହଭାଗିତା ଏବଂ ସହଯୋଗ ରହିପାରେ, କାରଣ ଆମେ ଯୀଶୁଙ୍କ ନାମରେ ଏହାକୁ ମାଗୁଅଛୁ, ଯିଏକି ପ୍ରାର୍ଥନା କରିଥିଲେ ଯେପରିକି ଆମେ ଏକ ହୋଇପାରିବା ଯେପରି ସେ ଓ ତାହାଙ୍କର ପିତା ଏକ ଥିଲେ। ଏହାକୁ ବିଶ୍ୱାସ କରି ଯେ ଏହା ସମସ୍ତ ଲୋକ ଜାଣିବେ ଯେ ତୁମେ ମୋର ଶିଷ୍ୟ ଅଟ, ଯେତେବେଳେ ତୁମଠାରେ ଜଣେ ଅନ୍ୟ ପ୍ରତି ପରସ୍ପର ପ୍ରେମ ରହିଥିବ। ଆମେନ୍। ବର୍ତ୍ତମାନ କେବଳ ଆଉ ମୁଁ ଆଶା କରେ ଓ ଭରସା କରେ ଯେ ମୁଁ ଆପଣ ଭାଇ ଓ ଭଉଣୀମାନଙ୍କୁ ଏହା ଉପରେ ବିରକ୍ତି କରେ ନାହିଁ, ମାତ୍ର ମୁଁ ଭାବୁଛି ଯେ ମୁଁ ନିଜକୁ ସ୍ପଷ୍ଟ କରିବାକୁ ଚାହିଁବି, ଯେପରିକି ଆପଣଙ୍କୁ ତାହା ଶୁଣିବାକୁ ପଡ଼େ ନାହିଁ ଯାହା ଅନ୍ୟ କେହି କହିଅଛି। ଏବଂ ମୁଁ ଅନେକ ଥର ଅନ୍ୟ ସେବକ ସ୍ତରୀୟ ସଭାଗୁଡ଼ିକରେ ବ୍ୟାଖ୍ୟା କରିଅଛି, କିନ୍ତୁ ଚିକାଗୋ ଗୋଷ୍ଠୀକୁ ଏହା ମୋର ପ୍ରଥମ ଥର ଅଟେ। ଏବଂ ମୁଁ ନିଜକୁ ପ୍ରକୃତରେ ଭଲ ଭାବରେ ଜଣାଶୁଣା କରାଇବାକୁ ଚାହେଁ ଯେଉଁ ବିଷୟ କି ମୁଁ କରିବାକୁ ଚେଷ୍ଟା କରୁଅଛି। ସେହି ଆଶିଷିତ ପୁରୁଣା ସୁସମାଚାରରେ ପ୍ରେରିତ ପୁସ୍ତକର 26ତମ ପର୍ବରେ ଆମେ ପାଠ କରୁ, ଅତଏବ ହେ ରାଜନ ଅଗ୍ରିପା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ। ଏହା ଅବଶ୍ୟ ପାଉଲ କହୁଛନ୍ତି, ଯାହାକି ଆମେ ସମସ୍ତେ ସେବକ ଭାବରେ ତାଙ୍କୁ ଉଦ୍ଧୃତ କରିବାକୁ ପସନ୍ଦ କରୁ, କାରଣ ସେ ଆମେ ଏକମତ ଭାବରେ ବିଶ୍ୱାସ କରୁ ଯେ ସେ ବିଜାତି ମଣ୍ଡଳୀ ନିମନ୍ତେ ପ୍ରେରିତ ଥିଲେ, ଯାହାକୁ ପରମେଶ୍ୱର ବିଜାତିମାନଙ୍କ ନିମନ୍ତେ ଏକ ସାକ୍ଷୀ ହେବା ପାଇଁ ଡାକିଥିଲେ। ଆଉ ତାଙ୍କର ସେବା କାର୍ଯ୍ୟକୁ ଏଠାରେ ପ୍ରଶ୍ନ କରାଯାଇଥିଲା, ଏବଂ ସାଧାରଣତଃ ଯେକୌଣସି ବିଷୟ ଯାହାକି ଅସାଧାରଣ ଯଦି ତା ଉଠି ଆସେ ତାହାକୁ ପ୍ରଶ୍ନ କରାଯାଇଥାଏ। ଏହା ହୋଇଥାଏ ଆଉ ମୁଁ ଭାବୁଛି ଯେ ଏହା ଅଧିକନ୍ତୁ ଠିକ୍ ନୁହେଁ, ଏହାକୁ ପ୍ରଶ୍ନ କରାଯିବା ଉଚିତ। ଏବଂ ମୁଁ ଭାବୁଛି ଯେ ପାଳକମାନେ ବେଳେବେଳେ ସେହି ବିଷୟରେ ସନ୍ଦେହ କରନ୍ତି ଯାହା ସେମାନେ ଶୁଣିଥାନ୍ତି, ଆଉ ମୁଁ ଭାବୁଛି ଯେ ସେମାନଙ୍କର ତାହା କରିବାର ଏକ ଅଧିକାର ଅଛି, କାରଣ ଯଦି ମୁଁ ପାଳକ ଶବ୍ଦର ଅନୁବାଦ ବୁଝେ ତାହାର ଅର୍ଥ ହେଉଛି ଏକ ମେଷପାଳକ, ଏବଂ ତେଣୁକରି ସେ ଏକ ପରିପୋଷଣକାରୀ କିମ୍ବା ଏକ ଚରୁଆ ଥିଲେ ଯାହାଙ୍କର ଉପରେ ପବିତ୍ର ଆତ୍ମା ତାଙ୍କୁ ତତ୍ତ୍ୱାବଧାରକ କରି ରଖିଛନ୍ତି, ଏବଂ ତାଙ୍କର ଏହା ଜାଣିବାର ଏକ ଅଧିକାର ଅଛି ଯେ ତାଙ୍କର ମେଣ୍ଢାମାନେ କେଉଁ ପ୍ରକାରର ଏକ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ତାହା କେଉଁଠାରୁ ଆସୁଅଛି। ମୁଁ ଭାବୁଛି ତାଙ୍କର ଏଥିପାଇଁ ଏକ ଅଧିକାର ଅଛି। ଏବଂ ଯଦି ଜଣେ ପାଳକ କିମ୍ବା ବେଳେବେଳେ ଲୋକମାନେ ଟିକେ ସନ୍ଦେହଜନକ ହେବା ପରି ମନେ ହୁଅନ୍ତି, ତାହା ନୁହେଁ, କଦାପି କାହାକୁ ବ୍ୟଥିତ କରିବା ଉଚିତ ନୁହେଁ। ଏହା କେବଳ ଜଣେ ମନୁଷ୍ୟର ହୃଦୟରେ ଏକ ସମ୍ମାନକୁ ଆଣିବା ଉଚିତ, ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ନିମନ୍ତେ ଯିଏକି ଛିଡ଼ା ହୋଇଛନ୍ତି, ଯିଏ ଏହାକୁ ପ୍ରଶ୍ନ କରନ୍ତି। ଏବଂ ସର୍ବଶେଷରେ ଯଦି ଆପଣ ଏଥିରେ ସୁନିଶ୍ଚିତ ନୁହନ୍ତି ଯେ ଆପଣ ଠିକ୍ ଭାବରେ ରହିଛନ୍ତି କି ନାହିଁ, ତେବେ ଆପଣ କିପରି ଭାବରେ ବିଶ୍ୱାସ ଦ୍ୱାରା ଗମନାଗମନ କରିବେ? ଯଦି ଆପଣ ନିଜ ମନରେ ଏହା ରଖିବେ ତେବେ ଏହା ମନୋବିଜ୍ଞାନ ପରି ମନେ ହୁଏ, ଯାହାକି ବୋଧ ହୁଏ ଏହା ଅଟେ ଏବଂ ଏହା ଅଟେ, କିନ୍ତୁ ଏହା ଠିକ୍ ଅଟେ। କିନ୍ତୁ ଆପଣ ପ୍ରକୃତରେ ନିଜ ହୃଦୟରୁ ଯଦି ଭାବିବେ ଯେ ଆପଣ କେବେ ବି ମେଜରୁ ଉଠିବେ ନାହିଁ, ତାହେଲେ ସମ୍ଭବତଃ ଆପଣ ଉଠିବେ ନାହିଁ। ବୁଝିଲେ, ଆପଣ ପାଇଛନ୍ତି, ଏହା ତ ସେତିକି ସରଳ ଅଟେ। ଆପଣଙ୍କୁ ତ ବିଶ୍ୱାସ କରିବାକୁ ଅଛି, ଆପଣଙ୍କୁ ବିଶ୍ୱାସ ରଖିବା ଆବଶ୍ୟକ, ଆପଣଙ୍କୁ ଭରସା ରଖିବା ଆବଶ୍ୟକ, ଏବଂ ଆପଣ ଯେକୌଣସି ବିଷୟ ଉପରେ କିପରି ଭରସା ରଖିପାରିବେ ଯାହାକି ଆପଣ ଏହା ସୁଦ୍ଧା ଜାଣନ୍ତି ନାହିଁ ଯେ ଆପଣ କେଉଁଠାକୁ ଯାଉଛନ୍ତି। କିପରି ଭାବରେ ମୁଁ ଏକ ରାସ୍ତାରେ ଯାତ୍ରା କରିପାରିବି ଯାହାକି ମୁଁ ପୂର୍ବରୁ କେବେ ଯାଇନାହିଁ, ପୁଣି ଏକ ଅତ୍ୟଧିକ ଦ୍ରୁତ ବେଗରେ ଆଉ ଚାରିଆଡ଼େ ବକ୍ର ରହିଥାଏ, ଏହା ନ ଜାଣି ଯେ ପରବର୍ତ୍ତୀ ବକ୍ର କ'ଣ ଧାରଣ କରେ। ଆପଣଙ୍କୁ ତ ଏହା ଦେଖିବାକୁ ଅଛି ଯେ ଆପଣ କେଉଁଠାକୁ ଯାଉଛନ୍ତି, ନତୁବା ଆପଣ ଜାଣନ୍ତି ନାହିଁ ଯେ କିପରି ଚାଲିବାକୁ ଅଛି। ଆଉ ସେହି ପ୍ରକାରେ ସମସ୍ତେ ହେବା ଉଚିତ, ଏବଂ ତାପରେ ଯେତେବେଳେ ଆପଣ ହୋଇପାରନ୍ତି ଆପଣ ଏହାକୁ ଦେଖନ୍ତି, ଏହା ଆପଣଙ୍କଠାରେ ପ୍ରକାଶିତ ହୋଇଥାଏ, ଆଉ ଆପଣ ଜାଣନ୍ତି ଯେ ଆପଣ କେଉଁଠାକୁ ଯାଉଛନ୍ତି, ତେବେ କୌଣସି ବିଷୟ ଆପଣଙ୍କୁ ଅଟକାଇବାକୁ ଯାଉନାହିଁ। ଏବଂ ତାହା ହିଁ ଅଟେ ଯାହା ମୁଁ ଭାବୁଛି ଯେ ପାଉଲ ସେଠାରେ ଆଗ୍ରିପାକୁ ତାହା ବୁଝାଇବାକୁ ଚେଷ୍ଟା କରୁଥିଲେ, ଯାହାକି ସେମାନଙ୍କୁ କହିଥିଲେ ଯେ ଥରେ ମୁଁ ତୋମାନଙ୍କ ମଧ୍ୟରୁ ଜଣେ ଥିଲି। ଏବଂ ମୁଁ ଭାବୁଛି ବୋଧହୁଏ ଯଦି ଏହି ବାପ୍ଟିଷ୍ଟ ଭାଇ ପୁଣି ଆଜି ସକାଳେ ବାପ୍ଟିଷ୍ଟ ମଣ୍ଡଳୀକୁ ଯାଇପାରନ୍ତି, ସେ ଓ ତାଙ୍କର ପତ୍ନୀ, ତା ବୋଧହୁଏ ସେମାନଙ୍କର ସାକ୍ଷ୍ୟ ହେବ, ମୁଁ ଥରେ ତୋମାନଙ୍କ ମଧ୍ୟରୁ ଜଣେ ଥିଲି। କିମ୍ବା ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ଅବା ସେଠାରେ ଥିବା ସେହି କ୍ୟାମ୍ବେଲେଟ୍ ଭାଇ ତାଙ୍କର ଲୋକମାନଙ୍କ ନିକଟକୁ ଯାଆନ୍ତି। ମୁଁ ବିଶ୍ୱାସ କରେ ଯେ ଏହାକୁ ଏକ ଉତ୍ତମ ନାମରେ ଡକାଯାଏ, ଡିସାଇପଲ୍ସ ଅଫ୍ କ୍ରାଇଷ୍ଟ, ସେମାନେ ଏହାକୁ ଡାକନ୍ତି। କିନ୍ତୁ ଏହା ପ୍ରକୃତରେ ଆଲେକ୍ଜାଣ୍ଡର କ୍ୟାମ୍ବେଲ୍ ସିଦ୍ଧାନ୍ତ ସପକ୍ଷରେ ଅଟେ ଏବଂ ତାପରେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ସଙ୍ଗୀତକୁ ନେଇ ତୁମଠାରୁ ପୃଥକ ହୋଇଗଲା। ତା ଠିକ୍ ନୁହେଁ କି? ଏବଂ ଯଦି ସେ ସେମାନଙ୍କ ନିକଟକୁ ଫେରିଯାଇ ପାରନ୍ତି, ସେ କହିବେ ମୁଁ ତୁମମାନଙ୍କ ମଧ୍ୟରୁ ଥରେ ଥିଲି। ଏବଂ ପାଉଲ ଏଠାରେ ରାଜା ଆଗ୍ରିପା ଏବଂ ଫେଷ୍ଟଙ୍କ ନିକଟକୁ ଫେରିଯାଇ କହିଲେ ମୁଁ ତୁମମାନଙ୍କ ମଧ୍ୟରୁ ଥରେ ଥିଲି, ମୁଁ ଫାରୋସିମାନଙ୍କର ଫାରୋସି ଥିଲି। ସେ ମହାନ ଶିକ୍ଷକ ଗମଲିଏଲ ଅଧୀନରେ ଶିକ୍ଷା ଲାଭ କରିଥିଲେ ଏବଂ ସେମାନଙ୍କର ସମସ୍ତ ବିଧି ଏବଂ ଅଧିନିୟମ ଗୁଡ଼ିକ ଜାଣିଥିଲେ ଏବଂ ସେମାନେ ଯେ କେବଳ କ'ଣ ବିଶ୍ୱାସ କରୁଥିଲେ ଏବଂ ସେମାନେ କ'ଣ ବିଶ୍ୱାସ କରୁନଥିଲେ। ଆଉ କହିଲେ ଏପରିକି ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ପ୍ରାଣଦଣ୍ଡ ପର୍ଯ୍ୟନ୍ତ ତାଡ଼ନା କରିଥିଲି। ବୁଝିଲେ? ସେ କହିଲେ ଠିକ୍ ଯେଉଁ ବିଷୟରେ ମୁଁ ପ୍ରଶ୍ନ କରାଯାଉଅଛି, ମୁଁ ତାର ଜଣେ ନିର୍ଯାତକ ଥିଲି ଏବଂ ମୁଁ ସବୁବେଳେ ଏହା ଚିନ୍ତା କରିଛି ଯେ ସ୍ତିଫାନଙ୍କ ମୃତ୍ୟୁ ନିଶ୍ଚିତ ଭାବରେ ପାଉଲଙ୍କ ମସ୍ତିଷ୍କ ଭିତରେ ପ୍ରଭାବ ପକାଇଥିବ, କାରଣ ଯେତେବେଳେ ସେ ସ୍ତିଫାନଙ୍କ ମୁଖମଣ୍ଡଳେ ସେ ଗୌରବମୟ ପ୍ରତାପକୁ ଦେଖିଥିଲେ, ଯେତେବେଳେ ସେ ଉପରକୁ ଚାହିଁଲେ ଏବଂ ପଥର ଢେଲାଗୁଡ଼ିକ ତାଙ୍କୁ ପ୍ରହାର କରି ହତ୍ୟା କରୁଥିଲା, ଆଉ ସେ କହିଥିଲେ ମୁଁ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଛିଡ଼ା ହୋଇଥିବାର ଦେଖୁଛି। ଆପଣ ଜାଣନ୍ତି, ଆପଣ ଜଣେ ବାର୍ତ୍ତାବକୁ ହତ୍ୟା କରିପାରନ୍ତି, କିନ୍ତୁ ଆପଣ ତାଙ୍କର ବାର୍ତ୍ତାକୁ କଦାପି ହତ୍ୟା କରିପାରିବେ ନାହିଁ। ଏବଂ ସେହି ବାର୍ତ୍ତା ଯଦିଓ ସ୍ତିଫାନ ଯୀଶୁଙ୍କ ସହିତ ଛିଡ଼ା ହେବାକୁ ଚାଲିଗଲେ, ତଥାପି ତାଙ୍କର ବାର୍ତ୍ତା ଅତ୍ୟଧିକ ସମୟ ପାଇଁ ରହିଥିଲା, କାରଣ ପାଉଲ ଏହା ବିଷୟରେ କଥା କହିବା ଜାରି ରଖିଥିଲେ ଏବଂ କ'ଣ ସେମାନଙ୍କ ମଧ୍ୟରୁ ସର୍ବନିମ୍ନ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଜଣେ କୁହାଇବାକୁ ଯୋଗ୍ୟ ମଣୁନଥିଲେ, କାରଣ ସେ ସାକ୍ଷୀ ହୋଇଥିଲେ ଏବଂ ଏହି ଧାର୍ମିକ ବ୍ୟକ୍ତିଙ୍କୁ ହତ୍ୟା କରିବାରେ ତାଙ୍କର ଅଭିମତ ଦେଇଥିଲେ। ତେଣୁକରି ପାଉଲ ପୂର୍ବବର୍ତ୍ତୀ ସମସ୍ତ ପୁରୁଷମାନଙ୍କ ପରି ଯାହା ପୁରୁଷମାନେ କରିବା ଉଚିତ, ପାଉଲ ନିଜର ଅଭିଜ୍ଞତାକୁ ନେଲେ ପଛରୁ ଆରମ୍ଭରେ ଯାହା ସେ ଥିଲେ ଏବଂ ତାପରେ ଏହାକୁ ରଖିଲେ ଓ ଶାସ୍ତ୍ର ଉପରେ ଆଧାରିତ କଲେ, ଏହା ଦେଖାଇବା ପାଇଁ ଯେ ସେ ଯାହା କରୁଥିଲେ ତାହା ଶାସ୍ତ୍ର ସଙ୍ଗତ ଥିଲା। ଯଦିଓ ଏହା ସେମାନଙ୍କ ବିଶ୍ୱାସର ବିପରୀତ ଥିଲା, ତଥାପି ସେମାନଙ୍କୁ ଦର୍ଶାଇଥିଲେ ଯେ ତାହା ଶାସ୍ତ୍ର ସଙ୍ଗତ ଥିଲା। ତେଣୁ ମୁଁ ଭାବୁଛି ଯେ ଆମେ ଯେକୌଣସି ବିଷୟ, ଯେପରି ମୁଁ ପ୍ରାୟତଃ କହିଅଛି, ଭାଇମାନେ ଆପଣ ଯେଉଁମାନେ କି ସଭାରେ ରହି ଆସିଛନ୍ତି, ଯେ ଯଦି ମୁଁ କେବେ ଏପରି କଥା କହୁଥିବାର ଧରାପଡ଼େ ଯାହାକି ଶାସ୍ତ୍ର ସଙ୍ଗତ ନୁହେଁ, ତେବେ ମୁଁ ଭାବୁଛି ଏହା ସତ ଅଟେ ଯେ କିମ୍ବା ଅନ୍ୟ କୌଣସି ଭାଇ ଆମେ ପରସ୍ପର ନିକଟକୁ ଆସି ଏହା କହିବା ଉଚିତ, ତାହା ବାଇବେଲରେ ମିଳେ ନାହିଁ। ଆପଣ ଦେଖନ୍ତୁ, ଯଦି ଏହା ବାଇବେଲରେ ଅଛି ଆପଣଙ୍କର ଏକ ଭିନ୍ନ ବ୍ୟାଖ୍ୟା ଥାଇପାରେ, କିନ୍ତୁ ଏହା ଯଦି ଏହା ଶାସ୍ତ୍ରରେ ଅଛି ତାହେଲେ ଠିକ୍ ଅଟେ। ତେବେ ପାଉଲ ନିଜର ବ୍ୟାଖ୍ୟା ଦେଉଥିଲେ ଯାହାକି ଭବିଷ୍ୟତ ବକ୍ତା କହିଥିଲେ ଏବଂ ଯାହା ମୂଷା କହିଥିଲେ ତାହା ସଫଳ ହେବାକୁ ଯାଉଥିଲା, ଏବଂ ଗୋଟିଏ ଦର୍ଶନରେ ସେ ମାର୍ଗରେ ଯୀଶୁଙ୍କୁ ଭେଟିଥିଲେ ଆଉ ଏହି ଯୀଶୁ ତାଙ୍କୁ ଡାକିଥିଲେ, ଯାହାକି ଏହା ସେ ଯିହୁଦୀମାନଙ୍କ ପାଇଁ କଷ୍ଟସାଧ୍ୟ ବିଷୟ ହେବା କଥା ନୁହେଁ, ଯେପରିକି ସେ କହିଥିଲେ ଅତ୍ୟନ୍ତ ମହାମହିମ ଫେଷ୍ଟ ଏବଂ ଇତ୍ୟାଦି, ଯେ ତାହା କ'ଣ ଏହା ଆପଣଙ୍କ ପାଇଁ ଏକ ଅଦ୍ଭୁତ ବିଷୟ ହେବ କି ଯେ ପରମେଶ୍ୱର ମୃତମାନଙ୍କୁ ପୁନରୁତ୍ଥିତ କରନ୍ତି। ବୁଝିଲେ? କାରଣ ଯଦି ଆପଣ ସେ ଶାସ୍ତ୍ରଗୁଡ଼ିକ ଦ୍ୱାରା ଜାଣିଥିବେ ଯେ ପରମେଶ୍ୱର ସେଠାରେ ପଶ୍ଚାତ ସମୟରେ କ'ଣ ଥିଲେ, ତେବେ ନିଶ୍ଚିତରେ ଆପଣ ଜାଣିବେ ଯେ ସେ ମୃତମାନଙ୍କୁ ପୁନରୁତ୍ଥିତ କରିବାରେ ସକ୍ଷମ ଅଟନ୍ତି। ଏବଂ ତାପରେ ସେ କହିଲେ ସେମାନଙ୍କୁ ତାହା ବିଷୟରେ ଯାହାକି ଦମ୍ମେଶକକୁ ଯିବା ବାଟରେ ଘଟିଥିଲା ତାଙ୍କର ଅନୁଭୂତିର ବିବରଣୀ ଦେଲେ, ଯେପରିକି ସେମାନେ ଏହା ଜାଣିଯାଆନ୍ତୁ ଯେ ଏହି ଯୀଶୁ ଯାହାଙ୍କୁ ତାଙ୍କର ପ୍ରଚାର କରିବା ବିଷୟ ନେଇ ସେମାନେ ଏତେ ହୋ ହଲ୍ଲା କରୁଛନ୍ତି, ଠିକ୍ ସେ ସମାନ ପରମେଶ୍ୱର ହିଁ ଅଟନ୍ତି ଯାହାଙ୍କୁ ସେମାନେ ସବୁ ସମୟରେ ସେବା କରି ଆସିଥିଲେ, କାରଣ ସେମାନଙ୍କ ସହିତ ପ୍ରାନ୍ତରରେ ଥିଲେ, ଯିଏକି ସେହି ଆଲୋକ ଭାବରେ ସେମାନଙ୍କୁ କଢେଇ ନେଇଥିଲେ, ସେହି ଅଗ୍ନି ଅଗ୍ନିସ୍ତମ୍ଭ ରୂପେ ଯାହା ସେମାନଙ୍କୁ ମାର୍ଗଦର୍ଶନ କରିଥିଲା, ଏବଂ ସେ ପାଉଲଙ୍କୁ ସେ ସମାନ ବିଷୟରେ ଦେଖାଦେଲେ ପୁନର୍ବାର ସେହି ଆଲୋକରେ ଯାହାକି ତାଙ୍କୁ ଅନ୍ଧ କରିଦେଇଥିଲା, ଏବଂ ସେ ପଚାରିଥିଲେ ହେ ପ୍ରଭୁ ତୁମେ କିଏ, ଆଉ ସେ ଉତ୍ତର ଦେଇ କହିଲେ ମୁଁ ଯୀଶୁ ଯାହାକୁ ତୁମେ ତାଡ଼ନା କରୁଅଛ, ଏବଂ ତୁମ ପାଇଁ କଣ୍ଟା ବିରୁଦ୍ଧରେ ଗୋଇଠା ମାରିବା କଷ୍ଟକର ଅଟେ। ଆଉ ସେମାନଙ୍କୁ ତାହା କ'ଣ ଥିଲା ବୁଝାଇବାକୁ ଚେଷ୍ଟା କରିଥିଲେ, ଏବଂ ସେମାନଙ୍କୁ ଶିଖାଇବାକୁ ଚେଷ୍ଟା କରିଥିଲେ ଯେ ତାହା କ'ଣ ଥିଲା ଯାହା ସେ ଲୋକମାନଙ୍କ ନିକଟରେ ଉପସ୍ଥାପନ କରୁଥିଲେ। ତାହା ଥିଲା ଯେ ଯୀଶୁଖ୍ରୀଷ୍ଟ ହିଁ ମସିହ ଥିଲେ, ପୁଣି ଯେ ସେ ମରିଯାଇଥିଲେ ଓ ପରମେଶ୍ୱର ତାହାଙ୍କୁ ପୁନରୁତ୍ଥିତ କରିଥିଲେ, ଏବଂ ତାହା ଶାସ୍ତ୍ର ଅନୁସାରେ ଥିଲା, ପୁଣି ଯେ ସେ ବର୍ତ୍ତମାନ ମହାମହିମ ପରମପିତା ପରମେଶ୍ୱରଙ୍କ ନିକଟକୁ ଆରୋହଣ କରିଥିଲେ, ଏବଂ ଯେ ସେ ତାଙ୍କର ପୁନରୁତ୍ଥାନର ସାକ୍ଷୀ ଥିଲେ, ପୁଣି ଯେ ଏହି ଚମତ୍କାର ଓ ଚିହ୍ନମାନ ଏବଂ ଆଶ୍ଚର୍ଯ୍ୟ କର୍ମ ଯାହାକି ଲୋକମାନଙ୍କ ସମ୍ମୁଖରେ ଅଦ୍ଭୁତ ଥିଲା ତାହା ଜଣେ ପ୍ରକୃତ ଶାସ୍ତ୍ରସଙ୍ଗତ ବିଶ୍ୱାସୀଙ୍କ ପାଇଁ କିଛି ନୂଆ ନୁହେଁ, କାରଣ ବାଇବେଲ ତାହା ବିଷୟରେ କହିସାରିଥିଲା। ପଶ୍ଚାତ ସମୟରେ ଭବିଷ୍ୟତବକ୍ତାମାନଙ୍କୁ ଦେଖନ୍ତୁ ଯେ ଏହା କିପରି ଭବିଷ୍ୟତବାଣୀ କରାଯାଇଥିଲା ଯେ ମସିହଙ୍କ ଆଗମନରେ କ'ଣ ହେବ ଏବଂ ସେ କ'ଣ କରିବେ। ଛୋଟା ଲୋକ ହରିଣ ଶାବକ ପରି ଡିଆଁ ମାରିବ, ଇସାୟ 35 ଏବଂ ବିଭିନ୍ନ ଶାସ୍ତ୍ରାଂଶରେ ଯାହା ସେ ଉଲ୍ଲେଖ କରିପାରିଥାନ୍ତେ। ଏଠାରେ ଆମ ପାଖରେ ତାହା ଲିଖିତ ଭାବରେ ରଖା ହୋଇନାହିଁ, କିନ୍ତୁ ବୋଧହୁଏ ରାଜାମାନଙ୍କ ସମ୍ମୁଖରେ ତାଙ୍କର କ୍ଷୁଦ୍ର ଭାଷଣରେ ପଛକୁ ଯାଇ ଏହାକୁ ଉଲ୍ଲେଖ କରିବା, କାରଣ ସମ୍ଭବତଃ ସେମାନେ ତାଙ୍କ ସହିତ ସେତିକି ଧୈର୍ଯ୍ୟବାନ ହେବେ ନାହିଁ ଯେତିକି ଆପଣମାନେ ମୋ ସହିତ ଅଟନ୍ତି। ତେଣୁକରି ଏବଂ ତାପରେ ସେ ତାହାକୁ ବୁଝାଇଥିଲେ ଏବଂ ସେମାନଙ୍କୁ ଏହା ଜଣାଇବାକୁ ଚେଷ୍ଟା କରିଥିଲେ ଯେ ଠିକ୍ ସେହି ସମାନ ପରମେଶ୍ୱର ଯାହାଙ୍କୁ ସେମାନେ ସେବା କରିଥିଲେ। ଏବଂ ତାପରେ ପୁଣି ଥରେ ସେ କହିଲେ ଯେଉଁ ଉପାୟରେ ଏହାକୁ ବିଧର୍ମ ବୋଲି କୁହାଯାଏ, ଅର୍ଥାତ୍ ପାଷାଣ୍ଡ, ଦେଖନ୍ତୁ ଯେଉଁ ଉପାୟରେ ଏହାକୁ ବିଧର୍ମ ବୋଲି କୁହାଯାଏ ସେହି ଉପାୟରେ ମୁଁ ପରମେଶ୍ୱରଙ୍କୁ ଉପାସନା କରେ ଯାହାଙ୍କୁ ତୁମେ ଉପାସନା କରିଥାଅ। ଦେଖନ୍ତୁ ଯେଉଁ ଉପାୟରେ ଏହାକୁ ବିଧର୍ମ ବୋଲି କୁହାଯାଏ, ମୁଁ ସୁନିଶ୍ଚିତ ଯେ ଆଜି ଯଦି ଆମେ ସେହି ପୂର୍ବ ମଣ୍ଡଳୀଗୁଡ଼ିକ ସହିତ ଛିଡ଼ା ହେବା ଯାହାଙ୍କ ସହିତ ଆମେ ସମ୍ପୃକ୍ତ ଥିଲୁ, ଯଥା ପ୍ରେସବିଟେରିଆନ, କ୍ୟାଥୋଲିକ, ବ୍ୟାପ୍ଟିଷ୍ଟ ଏବଂ ଭିନ୍ନ ଭିନ୍ନ ଜଣ, ଆମେ ସେହି ସମାନ ସାକ୍ଷ୍ୟ ସେହି ଲୋକମାନଙ୍କୁ କହିପାରିବା ଯେଉଁମାନେ କୁହନ୍ତି ଯେ ସେମାନେ ଚାହାନ୍ତି, ଯେପରିକି ଭାଇକୁ ଏକ ମାନସିକ ସମସ୍ୟା ଥିବା ୱାର୍ଡରେ ରଖିଦେବା କିମ୍ବା ସେହିପରି କିଛିରେ ରଖିବା। ଯେଉଁ ଉପାୟରେ ଏହାକୁ ବିଧର୍ମ ବୋଲି କୁହାଯାଏ ସେହି ଉପାୟରେ ମୁଁ ଆମର ପିତୃପୁରୁଷଙ୍କ ପରମେଶ୍ୱରଙ୍କୁ ଉପାସନା କରେ। ଆଉ ତାହା ଆଗ୍ରିପାଙ୍କ ଆଗରେ କି ଏକ ମହାନ ସାକ୍ଷ୍ୟ ଥିଲା, ଏପରିକି ତାଙ୍କର କଥାବାର୍ତ୍ତା ମଝିରେ ଆଗ୍ରିପା ଚିତ୍କାର କରି ଉଠିଲେ ଏବଂ କହିଲେ, ପାଉଲ, ସାଉଲ, ତୁମ୍ଭେ ଆମ୍ଭକୁ ଜଣେ ଖ୍ରୀଷ୍ଟିଆନ କରିପାରୁ ବୋଲି ମନେ କରୁଅଛ। ଦେଖନ୍ତୁ କିପରି ସେ ଶାସ୍ତ୍ରଗୁଡ଼ିକୁ ଏତେ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲେ, ଯଦ୍ୟପି ତାହା ତାଙ୍କର ନିଜ ସମାଜ ଗୃହର ବିରୁଦ୍ଧରେ ଥିଲା, କିନ୍ତୁ ଶାସ୍ତ୍ର ଏତେ ସିଦ୍ଧ ରୂପେ ସ୍ପଷ୍ଟ ଥିଲା ଯେ ଏପରିକି ସେ କହିଲେ, ତୁମ୍ଭେ ଆମ୍ଭକୁ ତୁମ ପରି କରିପାର ବୋଲି ପ୍ରାୟ ମନେ କରୁଅଛ। ପାଉଲ କହିଲେ, ମୁଁ ଇଚ୍ଛା କରେ ଯେ ତୁମେ ସମ୍ପୂର୍ଣ୍ଣ ଭାବରେ ହୋଇଯାଅ, କେବଳ ମୁଁ ଚାହେଁ ନାହିଁ ଯେ ତୁମେ ଏହି ବନ୍ଧନରେ ରୁହ ଯେଉଁଥିରେ ମୁଁ ଅଛି। ଆପଣ ଦେଖନ୍ତୁ, କିନ୍ତୁ ତାଙ୍କ ପରି ଜଣେ ବିଶ୍ୱାସୀ ହେବ, ଅନ୍ୟ ଶବ୍ଦରେ କହିବାକୁ ଗଲେ ଯଦି ମୁଁ ପରମେଶ୍ୱରଙ୍କ ଠାରେ ଇଚ୍ଛା କରେ ଯେ ତୁମେ ପ୍ରକାଶନକୁ ସେହିପରି ଦେଖ ଯେପରିକି ମୁଁ ଏହାକୁ ଦେଖେ, ଭିନ୍ନ ଅର୍ଥରେ ମୁଁ ଇଚ୍ଛା କରେ ଯେ କାଳେ ତୁମେ ତାହା କରିପାରନ୍ତ, ବୁଝିଲେ, ମୁଁ କେବଳ ଇଚ୍ଛା କରେ ଯେ ତୁମେ କରନ୍ତ। ଯେତେବେଳେ କି ଫେଷ୍ଟ ମୁଁ ବିଶ୍ୱାସ କରେ ତାଙ୍କୁ କହିଲେ ଯେ ସେ ବହୁ ବିଦ୍ୟା ଅଧ୍ୟୟନ କରିଛନ୍ତି, ତାଙ୍କର ମୁଣ୍ଡ ପାଗଳ ହୋଇଯାଇଛି, ମାତ୍ର ସେ ତାଙ୍କୁ ଜଣାଇଲେ ଯେ ସେ ନଥିଲେ, ଯେ ସେ ଜାଣିଥିଲେ ଯେ ସେ କେଉଁଠାରେ ଅଛନ୍ତି। ଆଉ ଭାଇମାନେ, ଆଜି ସକାଳେ ମୁଁ ଏହା କହିବି, ମୁଁ ସମ୍ପୂର୍ଣ୍ଣ ଭାବେ ଇଚ୍ଛା କରେ ଯେ ମୁଁ କରିପାରନ୍ତି। ପାଉଲଙ୍କ ଜୀବନକୁ ସୂଚାଉ ନାହିଁ, ବରଂ ଏକ ଛୋଟ ମୌଳିକ କଥା କହିବା ପାଇଁ, କାରଣ ଏଠାରେ ଆହୁରି ଅନେକ ଅଛନ୍ତି ଯେଉଁମାନେ କି ବୋଧହୁଏ ଆଜି ସକାଳେ କହିବେ, କିନ୍ତୁ ମୁଁ ଏହା କହିବା ପାଇଁ ଏହି ସୁଯୋଗ ଚାହୁଁଥିଲି। ତେବେ ମୁଁ ଚାହେଁ ଯେ ପ୍ରତ୍ୟେକ ଭିନ୍ନ ମଣ୍ଡଳୀ, ଯେତେବେଳେ ମୁଁ ଶୁଣେ ଯେ ଆପଣମାନେ ନିଜ ନିଜର ସ୍ଥାନକୁ ଯାଆନ୍ତି, ବେଥେଲ ଟେମ୍ପଲ, ସ୍ୱାଧୀନ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଏବଂ ଭିନ୍ନ ଜଣ, ମୁଁ ଇଚ୍ଛା କରେ ଯେ ଆପଣ ସମ୍ପୂର୍ଣ୍ଣ ରୂପେ ତାହା ଦେଖିପାରନ୍ତି ଯାହା ମୁଁ ଦେଖୁଅଛି, ତାହା ଆପଣ ଦେଖିପାରନ୍ତି। ମୁଁ ଇଚ୍ଛା କରେ ଯେ ଆପଣ ସେ ଦର୍ଶନ ଦେଖିପାରନ୍ତି ଯାହା ମୁଁ ଦେଖୁଅଛି, ତାହେଲେ ଆପଣଙ୍କର ସେବା କାର୍ଯ୍ୟ ବିଷୟରେ ଏକ ସ୍ପଷ୍ଟ ବୁଝାମଣା ରହିବ। ଯେତେବେଳେ ମୁଁ ବ୍ୟାପ୍ଟିଷ୍ଟ ମଣ୍ଡଳୀ ଛାଡ଼ିଥିଲି ଏପଟରେ ପେଣ୍ଟିକଷ୍ଟକୁ ଆସିବା ନିମନ୍ତେ, ଏବଂ ଡକ୍ଟର ରୟ ଇ ଡେଭିସ୍, ଯିଏକି ମିଶନାରୀ ବ୍ୟାପ୍ଟିଷ୍ଟ ମଣ୍ଡଳୀରେ ମୋତେ ନିଯୁକ୍ତ କରିଥିଲେ, ମୋତେ କହିଲେ ଯେ ମୋର ଏକ ଦୁଃସ୍ୱପ୍ନ ହୋଇଥିଲା ଯେତେବେଳେ ପ୍ରଭୁଙ୍କର ଦର୍ଶନ ଆସିଥିଲା ଏବଂ ମୋ ସହିତ କଥା ହୋଇଥିଲା। ଆଉ ଆପଣମାନେ ଜାଣନ୍ତି ଯେ ସେତେବେଳେ ଆରୋଗ୍ୟତା କ'ଣ ଥିଲା, ଏହା ସବୁଠୁ ନିକୃଷ୍ଟ ଅବସ୍ଥାରେ ରହିଥିଲା, ଏବଂ ମୁଁ ପେଣ୍ଟିକଷ୍ଟର ମାନଙ୍କ ବିଷୟରେ କିଛି ଜାଣିନଥିଲି। ମୁଁ ଶୁଣିଥିଲି ଯେ ସେମାନେ ପବିତ୍ର ପାଖଣ୍ଡ ମାନଙ୍କର ଏକ ଦଳ ଥିଲେ, ଯେଉଁମାନେ କି ଭୂଇଁ ଉପରେ ପଡି ରହିଥାନ୍ତି ଓ ପାଗଳ କୁକୁର ପରି ପାଟିରୁ ଫେଣ ବାହାରିଥାଏ, ଏବଂ ସେମାନଙ୍କୁ ପବନ କରିବାକୁ ପଡେ ଓ ପୁନର୍ବାର ଚେତାକୁ ଫେରାଇ ଆଣିବାକୁ ପଡେ, ଏବଂ ସେହିପରି ସବୁ କରିବାକୁ ପଡେ। ତାହା ହିଁ ସବୁକିଛି ଯାହାକି ମୁଁ ପେଣ୍ଟିକଷ୍ଟର ଲୋକମାନଙ୍କ ବିଷୟରେ ଜାଣିଥିଲି। ସେ କହିଲେ, ତୁମେ କ'ଣ ଭାବୁଛ, ତୁମ କଥା କିଏ ଶୁଣିବ? ମୁଁ କହିଲି, ଯଦି ପରମେଶ୍ୱର ମୋତେ ପଠାଉଛନ୍ତି ତେବେ ସେଠାରେ କୌଣସି ସ୍ଥାନରେ ଏବଂ କେହି ଜଣେ ଥିବେ ଯାହାଙ୍କ ପାଖକୁ ସେ ମୋତେ ପଠାଉଛନ୍ତି, ତା ଠିକ୍, ବୁଝିଲେ? କାରଣ ମୁଁ କହିଲି, ଡକ୍ଟର ଡେଭିସ୍, ମୁଁ କହିଲି ସେ ଠିକ୍ ସେତିକି ବାସ୍ତବ ଥିଲେ ଯେତିକି ମୁଁ ଛିଡ଼ା ହୋଇ ତାଙ୍କୁ ଅନାଇଥିଲି। ମୁଁ କହିଲି, ସେମାନେ ମୋତେ କହିଲେ ଯେ ସେହି ଦର୍ଶନଗୁଡ଼ିକ, ଭାଇମାନେ, ମୁଁ ସେହି ବିଷୟରେ ଜଣେ ବଡ଼ ବିଶ୍ୱାସୀ ଅଟେ ଯେ ଦାନ ବରଦାନ ଏବଂ ଆହ୍ୱାନ ବିନା ମନ ଫେରଣରେ ଆସିଥାଏ। ମୁଁ ତାହା ବିଶ୍ୱାସ କରେ। ଆପଣଙ୍କ ଜନ୍ମ ହୋଇଅଛି, ଆପଣ ଏପରି କିଛି ହୋଇପାରନ୍ତି ନାହିଁ ଯାହାକି ଆପଣ ନୁହନ୍ତି, ଏବଂ ଯେତେବେଳେ ଆପଣ ନିଜକୁ ଏପରି କିଛି କରିବାକୁ ଚେଷ୍ଟା କରନ୍ତି ଯାହାକି ଆପଣ ନୁହନ୍ତି, ତେବେ ଆପଣ କେବଳ ଜଣେ କପଟୀର ଭୂମିକା ଗ୍ରହଣ କରୁଛନ୍ତି, ଏବଂ ପରମେଶ୍ୱର ମୋତେ ଜଣେ କପଟୀ ହେବା ପୂର୍ବରୁ ମାରି ଦିଅନ୍ତୁ। ଦେଖନ୍ତୁ, ମୁଁ ଯାହା ଅଟେ ମୋତେ କେବଳ ତାହା ହିଁ ହୋଇ ରହିବାକୁ ଦିଅନ୍ତୁ, ଆଉ ତାପରେ ଏହାକୁ ସରଳ ଏବଂ ସ୍ପଷ୍ଟ କରିବାକୁ ଦିଅନ୍ତୁ, ଏବଂ ତେବେ ମୋତେ ସେହିପରି ହେବାକୁ ଦିଅନ୍ତୁ, ଆଉ ତାପରେ ସମସ୍ତେ ଜାଣନ୍ତୁ, ତେବେ ଆପଣ ଅବିକଳ ଭାବେ ଠିକ୍ ଜାଣନ୍ତି। ଏବଂ ତେଣୁକରି ବର୍ତ୍ତମାନ ଯେପରି ଆପଣମାନେ ଜାଣିଛନ୍ତି, ମୁଁ ଯେପରି କହିଅଛି, ମୁଁ ଅଧିକ ବିଦ୍ୟାଳୟ ଯାଇନାହିଁ, ତେଣୁ ମୋ ଠାରେ ଧର୍ମଶାସ୍ତ୍ର ଜ୍ଞାନରେ ମୁଁ ସେଠାରେ ସବୁଠାରୁ ଦରିଦ୍ର ଏବଂ ମୁଁ ଭାବୁଛି ଯେ ଆପଣ ତାହା ଜାଣନ୍ତି ଦେଖନ୍ତୁ ଏବଂ ଜଣେ ପ୍ରଚାରକ ଭାବରେ ମୁଁ ନିଜକୁ ବଡ଼ କଷ୍ଟରେ ଜଣେ ଅଟେ ବୋଲି କହିପାରେ କାରଣ ବିଦ୍ୟାଳୟ ନ ଯାଇପାରିଥିବାରୁ ଏବଂ ଶବ୍ଦ ଜାଣିବାର ଅଭାବରୁ ଇତ୍ୟାଦି କିନ୍ତୁ ଯାହା ଅଳ୍ପ କିଛି ମୁଁ ପାଇଅଛି ତାହା ମୋର ଜାଣିବାର ଜ୍ଞାନ ପରିମାଣ ପ୍ରଭୁ ଯୀଶୁ ତାହାଙ୍କ ଅନୁଗ୍ରହ ଦ୍ୱାରା ମୁଁ ଏହାକୁ ଅଂଶୀଦାର କରିବା ପାଇଁ ସର୍ବତ୍ର ଆଡ଼େ ଥିବା ମୋ ସମସ୍ତ ଭାଇମାନଙ୍କ ସହିତ ଏହାକୁ ଅଂଶୀ କରିବାକୁ ଚେଷ୍ଟା କରିଥାଏ ଏବଂ କିନ୍ତୁ ଯେତେବେଳେ ମୁଁ ବାପ୍ଟିଷ୍ଟ ମଣ୍ଡଳୀ ଛାଡ଼ିଥିଲି ଯାହାକି କେବଳ ମାତ୍ର ମଣ୍ଡଳୀ ଥିଲା ଯେଉଁଠାକୁ ମୁଁ କେବେ ଯାଇଥିଲି କିମ୍ବା ନିଯୁକ୍ତ ହୋଇଥିଲି ଆଉ ମୁଁ 1933 ମସିହାରେ ଇଣ୍ଡିଆନା ଜେଫରସନ୍ ବିଲେରେ ମିଶନାରୀ ବାପ୍ଟିଷ୍ଟ ମଣ୍ଡଳୀରେ ନିଯୁକ୍ତ ହୋଇଥିଲି ଏହା ଦକ୍ଷିଣ ବାପ୍ଟିଷ୍ଟ ସମ୍ମିଳନୀର ଏକ ସଦସ୍ୟ ଅଟେ ତାପରେ ଆମେ ଏହି ସମୟରେ ମୁଁ ଯେତେବେଳେ ମୁଁ ପୃଥକ ହେଲି ଓ କେବଳ ତେବେ ବାପ୍ଟିଷ୍ଟ ମଣ୍ଡଳୀ ଏକ ସାର୍ବଭୌମ ମଣ୍ଡଳୀ ଅଟେ ଆମେ ସମସ୍ତେ ତାହା ଜାଣୁ ଯେ ଏହା ଏକ ଆପଣ ଯେଉଁ ବିଷୟରେ ଚାହୁଁଛନ୍ତି ଆପଣ ସେ ବିଷୟରେ ପ୍ରଚାର କରିପାରନ୍ତି ଯଦି ଆପଣଙ୍କର ମଣ୍ଡଳୀ ଏହାକୁ ଗ୍ରହଣ କରିବ ସେମାନେ କେବଳ ଆପଣଙ୍କର ଯାହା ଇଚ୍ଛା ଆପଣ ତାହା ପ୍ରଚାର କରିବାକୁ ଚାହାନ୍ତି ଆଉ ମୁଁ ତାହା ପସନ୍ଦ କରେ ଦେଖନ୍ତୁ କାରଣ ମୁଁ ବିଶ୍ୱାସ କରେ ଯେ ଏହା ପ୍ରେରିତକ ଅଟେ କାରଣ ସେହି ମସ୍ତକ ମଣ୍ଡଳୀର ସର୍ବୋଚ୍ଚ କ୍ରମ ହେଉଛନ୍ତି ମେଷପାଳକ ଆମେ ତାହା ବୁଝିପାରୁ ସେହି ପାଳକ ଅଟନ୍ତି ଏବଂ ଯଦି ସେହି ଯଦି କୌଣସି ବିଶପ୍ କିମ୍ବା ଅନ୍ୟ କେହି ସେହି ପାଳକଙ୍କ ବ୍ୟତୀତ ଅନ୍ୟ କୌଣସି ଠାରୁ ସେହି ପ୍ରକାଶନକୁ ବାହାର କରିବାକୁ ଯାଉଛନ୍ତି ତାହେଲେ ପରମେଶ୍ୱର କିପରି ତାହାଙ୍କର ମଣ୍ଡଳୀରେ କେବେ କାର୍ଯ୍ୟ କରିବାକୁ ଯାଉଛନ୍ତି ଆପଣ ଦେଖନ୍ତୁ ଆପଣ ତ ଏହାକୁ ପାଇପାରନ୍ତି ନାହିଁ ତେଣୁ ଏବଂ ମୋର ଅଛି ଯେତେବେଳେ ମୁଁ ସେଠାରୁ ବାହାରି ଆସିଲି ମୁଁ ପ୍ରଥମ ଗୋଷ୍ଠୀ ସହିତ ସାକ୍ଷାତ କଲି ଯାହାକି ମିସୌରୀର ସେଣ୍ଟ ଲୁଇସ୍ଠାରେ ସାନ ବେଟି ଡହର୍ଟିଙ୍କ ଆରୋଗ୍ୟତା ଥିଲା ଏବଂ ଏହା ଏକ ପେଣ୍ଟିକଷ୍ଟାଲ ୟୁନାଇଟେଡ୍ କିମ୍ବା ଏକ ପେଣ୍ଟିକଷ୍ଟାଲ ଜିଜସ୍ ନାମ ମଣ୍ଡଳୀ ଥିଲା ଆଉ ଏହି ପାଳକ ସେଥିସହିତ ସମ୍ପୃକ୍ତ ଥିଲେ ଆଉ ତାଙ୍କର ସାନ ଝିଅଟି ସୁସ୍ଥ ହୋଇଥିଲା ସତ କହିବାକୁ ଗଲେ ମୁଁ ଭାବୁଥିଲି ଯେ ତାହା ହିଁ ଥିଲା ଯାହାକି ତାଙ୍କୁ ପେଣ୍ଟିକଷ୍ଟାଲ କରିଥିଲା କାରଣ ସେମାନେ ନିଜକୁ ଡାକୁଥିଲେ ଜିଜସ୍ ଅନ୍ଲି ଏବଂ ମୁଁ ଭାବୁଥିଲି ଯେ ତାହା ହିଁ ଥିଲା ଯାହାକି ସେମାନଙ୍କୁ ପେଣ୍ଟିକଷ୍ଟାଲ କରିଥିଲା କାରଣ ତାହା ଥିଲା ଯାହାକି ସେମାନେ ନିଜକୁ ଡାକୁଥିଲେ ଏବଂ ତାହା ହିଁ ପାର୍ଥକ୍ୟ ଥିଲା ଅତେ ତେବେ ତାପରେ ସେଠାରୁ ମୁଁ ଗଲି ଏବଂ ଜଣେ ଭଲ ଲୋକ ସେଣ୍ଟ ଲୁଇସ୍ ଠାରେ ଏକ ବଡ଼ ସଭା ହୋଇଥିଲା ଯାହାର ଫଟୋଚିତ୍ର ସେଠାରେ ଲାଗି ରହିଛି ଏବଂ ଆମ ପାଖରେ କିଏଲ୍ ସଭାଗାର ଥିଲା ଆଉ ପ୍ରଥମ ରାତ୍ରି କିମ୍ବା ଦ୍ୱିତୀୟ ଏଥିରେ 14,000 ଲୋକ ଭର୍ତ୍ତି ଥିଲେ ଏବଂ ଏପରିକି ଆମେ କରିପାରିଲୁ ନାହିଁ ସେମାନଙ୍କୁ ଦୂରକୁ ଏଡ଼ାଇବା ପାଇଁ କବାଟ ପାଖରେ ପୁଲିସ୍ ମୁତୟନ କରିବାକୁ ପଡ଼ିଥିଲା ଏବଂ ତାପରେ ସେଠାରୁ ଜୋନେସବୋରୋଠାରେ ସେହି ଆଶିଷିତ ପୁରୁଣା ବାଇବେଲ ଘଟିକା ଟେବର୍ନେକଲର ରିଚାର୍ଡ ଟି ରିଡ୍ ପାଖକୁ ଗଲି ଯିଏ ମଧ୍ୟ ସେହି ସମାନ ସଂଗଠନର ଥିଲେ ଏବଂ ସେଠାରୁ ଆର୍କାନସସ୍ ଲିଟିଲ ରକ୍ 505 ଭିକ୍ଟର ଷ୍ଟ୍ରିଟ୍ ଠାରେ ସେ ସମାନ ସଂଗଠନର ଡକ୍ଟର ଜିଏଚ୍ ବ୍ରାଉନ୍ଙ୍କ ପାଖକୁ ଗଲି ଏବଂ ସେଠାରୁ ପଶ୍ଚିମ ତଟକୁ ଗଲି ଏବଂ ଯେତେବେଳେ ମୁଁ ପଶ୍ଚିମ ତଟରେ ପହଞ୍ଚିଲି ସେତେବେଳେ ମୁଁ ପ୍ରକୃତରେ ପ୍ରଜ୍ୱଳିତ ହେଲି ତେବେ ମୁଁ ଜାଣିବାକୁ ପାଇଲି ଯେ ପେଣ୍ଟିକଷ୍ଟାଲ ଲୋକମାନଙ୍କ ମଧ୍ୟରେ ସେମାନଙ୍କ ସଂସ୍ଥାରେ ସେତିକି ବିଭାଜନମାନ ଅଛି ଯେତିକି ଆମ ବ୍ୟାପ୍ଟିଷ୍ଟ ମାନଙ୍କ ମଧ୍ୟରେ ରହିଛି ଦେଖନ୍ତୁ ସେମାନଙ୍କର ଏତେ ଅଧିକ ପାର୍ଥକ୍ୟ ଥିଲା ସେଠାରେ ରହିଥିଲା ସେମାନଙ୍କର ଭିନ୍ନ ଥିଲା ସେଠାରେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଏବଂ ଚର୍ଚ୍ଚ ଅଫ୍ ଗଡ୍ ଥିଲା ଆଉ ଅନ୍ୟ କିଛି ଓ ଅନ୍ୟ କିଛି ପୁଣି ଅନ୍ୟ କିଛି ଏବଂ ସେହି ପାର୍ଥକ୍ୟ ଥିଲା ଆଉ ସେମାନେ ନିଜକୁ ଅଲଗା କରି ନେଇଥିଲେ ଏବଂ ଅଳ୍ପ ସୀମା ରେଖାମାନ ଟାଣି ନେଇଥିଲେ ଏବଂ ଅନ୍ୟ ସମସ୍ତ ଭାଇମାନେ ମୋ ପାଖକୁ ଆସି ମୋତେ କହିବାକୁ ଲାଗିଲେ କାହିଁକି ଆପଣ ତ ଏହି ଗୋଷ୍ଠୀ ସହିତ ଏଠାରେ ଜିଜସ୍ ଓନ୍ଲି ଅଟନ୍ତି ମୁଁ କହିଲି ନା ମୁଁ ନୁହେଁ ମୁଁ ନିଜକୁ ସେପରି ବୋଲାଏ ନାହିଁ ବୁଝିଲେ ସେ କହିଲେ କାହିଁକି ଆପଣ ସେମାନଙ୍କ ସହିତ ଜଡ଼ିତ ଅଛନ୍ତି ମୁଁ କହିଲି ତେବେ ତାହା ମୋତେ ସେହିପରି କରେ ନାହିଁ ବୁଝିଲେ ଏବଂ ମୁଁ କହିଲି ମୁଁ କେବଳ ସେମାନେ ଭାଇମାନେ ଥିଲେ ଏବଂ ସେ କହିଲେ କାହିଁକି ସେମାନେ ତ ଏକ ଦଳ ଅଟନ୍ତି କାହିଁକି ସେମାନଙ୍କ ପାଖରେ ତ ଆଉ କିଛି ନାହିଁ ବରଂ କେବଳ ଦଳେ ଶାଗୁଣା ପକ୍ଷୀର ବୋବାଇବା ଏବଂ ବିଷୟମାନ ଚାରିପାଖରେ ସେହିପରି ବିଷୟମାନ ଅଛି ଯେଉଁଠାରେ ମୁଁ କହିଲି ତେବେ ମୁଁ ଆପଣମାନଙ୍କୁ କ୍ଷମା ମାଗେ ମୁଁ ସେଠାରେ ପ୍ରକୃତ ଧାର୍ମିକ ପୁରୁଷମାନଙ୍କୁ ଭେଟିଲି ଏବଂ ସେମାନେ ପରମେଶ୍ୱରଙ୍କ ଲୋକ ଅଟନ୍ତି ଏବଂ ମୁଁ କହିଲି ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ମନ୍ଦ ବୋଲି ଡାକିଥିବା ହେତୁ ଦୁଃଖିତ ଅଟେ କାରଣ ସେମାନେ ନୁହନ୍ତି ତେବେ ତାପରେ ମୁଁ ଏହାକୁ ଉଭୟ ଉପାୟରେ ପ୍ରକାଶ ନ କରି ଯେତେଦିନ ପାରିଲି ସେତେଦିନ ଧରି ରହିବାକୁ ଚେଷ୍ଟା କଲି ତେବେ ମୁଁ ଅଧ୍ୟୟନ କରିବାକୁ ଲାଗିଲି ଯେ ସେମାନଙ୍କର ଧାରଣାଗୁଡ଼ିକ କ'ଣ ଥିଲା ଏବଂ ସେମାନଙ୍କର ପୃଥକତା କ'ଣ ଥିଲା ଆଉ କେଉଁ ବିଷୟ ସେମାନଙ୍କୁ ପୃଥକ କରିଥିଲା ଏବଂ ମୁଁ ପାଇଲି ଯେ ସେହି ମହାନ ଗୋଷ୍ଠୀ ମଧ୍ୟରୁ ଦୁଇଟି ସେମାନଙ୍କ ମଧ୍ୟରୁ ଜଣେ ଜିଜସ୍ ଓନ୍ଲି ବୋଲି କୁହାଯାଉଥିଲା ଏବଂ ଅନ୍ୟଟି ଆସେମ୍ବ୍ଲିଜ୍ ଅଫ୍ ଗଡ୍ ବୋଲି କୁହାଯାଉଥିଲା ଆଉ ସେମାନେ ଡକା ହୋଇଥିଲେ କିମ୍ବା ପୃଥକ ହୋଇଥିଲେ ଜଳ ବାପ୍ତିସ୍ମର ପ୍ରସଙ୍ଗକୁ ନେଇ ଜଣେ ବ୍ୟବହାର କରୁଥିଲେ ପିତା ପୁତ୍ର ପବିତ୍ର ଆତ୍ମା ଏବଂ ଅନ୍ୟଟି ବ୍ୟବହାର କରୁଥିଲେ ଯୀଶୁ ନାମ। ତେବେ ମୁଁ ଦେଖିଲି ଏବଂ ଉଭୟ ପାର୍ଶ୍ୱରେ ସେଠାରେ ମହାନ ବ୍ୟକ୍ତିମାନେ ପରମେଶ୍ୱରଙ୍କ ସେବକମାନେ ଥିଲେ ଆଉ ମୁଁ ଭାବିଲି ହେ ପରମେଶ୍ୱର ଯଦି ମୁଁ ସେ ସମସ୍ତଙ୍କୁ ଗୋଟିଏ ବିଷୟରେ ଆବିର୍ଭାବ ହେଉଥିବାର ଦେଖିପାରେ କେବଳ ଆଗକୁ ଯିବେ ଏବଂ ଗ୍ରହଣ କରିବେ ମାତ୍ର କେବଳ ସେମାନଙ୍କର ରେଖାଗୁଡ଼ିକୁ ନ ଟାଣିବେ ଏବଂ ନ କହିବେ ଆମେ ପରସ୍ପର ଜଣେ ଅନ୍ୟ ସହିତ ସହଭାଗିତା କରିବୁ ନାହିଁ କିନ୍ତୁ ମୁଁ ଏହିସବୁରେ ପାଇଲି ସେ ମନ୍ଦ ଆତ୍ମା ସେମାନଙ୍କ ମଧ୍ୟରେ ପ୍ରବେଶ କରିଯାଇଥିଲା ଏବଂ ଘୃଣା ଓ ମନ୍ଦତା ସୃଷ୍ଟି କରିଥିଲା ଏପରି ପ୍ରସଙ୍ଗଗୁଡ଼ିକୁ ନେଇ ଯାହାକି ସେମାନଙ୍କ ମଧ୍ୟରେ ଆସିଥିଲା ମୁଁ ଭାବିଲି ଶୈତାନ୍ତ ଅବିକଳ ଠିକ୍ ତାହା ହିଁ ଚାହେଁ ତାହା ତ ଠିକ୍ ଯାହାକି ସେ ତାହା ଚାହେଁ ଯେପର୍ଯ୍ୟନ୍ତ ଆପଣଙ୍କର ବନ୍ଧୁକ ଗୁଡ଼ିକ ପରସ୍ପର ଉପରେ ଲକ୍ଷ୍ୟ କରାହୋଇଛି ସେ ପର୍ଯ୍ୟନ୍ତ ତାକୁ ଅଳ୍ପ ଟିକେ ବି ଲଢ଼ିବାର ଦରକାର ନାହିଁ ଆଉ ମୁଁ ଏବଂ ତାପରେ ତେବେ ଶେଷରେ ଏହା ଏକ ଚରମ ପରାକାଷ୍ଠାକୁ ଆସେ ଏବଂ ସେହି ଚରମ ପରାକାଷ୍ଠା ପ୍ରାୟ 1946 ୱାଶିଂଟନର ସିଆଟେଲରେ ହୋଇଥିଲା ଏବଂ ଗୋଟିଏ ଦିନ ସକାଳେ ମୋତେ ହୋଟେଲର ବୈଠକକୁ ଅଣାଯାଇଥିଲା ଏହିପରି କିଛି କେତେକ ସେବକଙ୍କର ସହିତ ଏକ ଜଳପାନ ନିମନ୍ତେ ଏବଂ ମୋତେ ଦୁଇ ଜଣ ମୁଖ୍ୟ ବ୍ୟକ୍ତିଙ୍କ ସହ କଥା ହେବାକୁ ଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ଡକ୍ଟର ନେସ୍ ଥିଲେ ମୁଁ ଭାବୁଛି ଆପଣ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଭାଇମାନେ ତାଙ୍କୁ ମନେ ରଖିଥିବେ ସେ ଉତ୍ତର ପଶ୍ଚିମ ଅଞ୍ଚଳରେ ଥିଲେ ଜଣେ ମହାନ ବ୍ୟକ୍ତି ପ୍ରଖର ବୁଦ୍ଧି ସମ୍ପନ୍ନ ପଣ୍ଡିତ ଏବଂ ସେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ର ପ୍ରତିନିଧିତ୍ୱ କରୁଥିଲେ ଏବଂ ତାପରେ ୟୁନାଇଟେଡ୍ ପେଣ୍ଟିକଷ୍ଟାଲ ମଣ୍ଡଳୀର ଡକ୍ଟର ସିଜର ମୁଁ ଅନୁମାନ କରୁଛି ଯେ ଆପଣ ୟୁନାଇଟେଡ୍ ପେଣ୍ଟିକଷ୍ଟାଲ ଭାଇମାନେ ତାଙ୍କୁ ମନେ ରଖିଥିବେ ସେ ମଧ୍ୟ ସେଠାରେ ଉପରେ ଉତ୍ତର ପଶ୍ଚିମ ଅଞ୍ଚଳର ଥିଲେ ଯେ ସେମାନଙ୍କ ଉପରେ ଏବଂ ସେଠାରେ ଥିବା ଜିଲ୍ଲାମାନଙ୍କ ଉପରେ ପ୍ରଭାରୀ ଥିଲେ ତେବେ ଏହି ଦୁଇ ଜଣ ବ୍ୟକ୍ତି ଭେଟିଲେ ଏବଂ ମୋତେ ସେମାନଙ୍କ ସମ୍ମୁଖରେ ଅଣାଯିବାର ଥିଲା କାରଣ ସେ ଧାରଗୁଡ଼ିକ ତୀକ୍ଷ୍ଣ ହେବାକୁ ଲାଗିଥିଲା ଆଉ ଏହା ମୋତେ ସବୁ ଦିଗରୁ ଆଘାତ କରୁଥିଲା ଏବଂ ମୁଁ ଭାବିଲି ମୁଁ କ'ଣ କରିବି ମୁଁ କ'ଣ କରିପାରେ ବର୍ତ୍ତମାନ ତେବେ ସେମାନେ କହିଲେ ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଗୋଟିଏ ବା ଅନ୍ୟ ପକ୍ଷ ନେବାକୁ ପଡିବ ଯଦି ଆପଣ ଯୀଶୁ ନାମ ସହିତ ଯିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଯୀଶୁ ନାମ ହେବାକୁ ପଡିବ ଏବଂ ଯଦି ଆପଣ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ସହିତ ଯାଆନ୍ତି ଆପଣଙ୍କୁ ଯୀଶୁ ନାମଠାରୁ ଦୂରେଇ ଯିବାକୁ ପଡିବ ଏବଂ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଇତ୍ୟାଦି ହେବାକୁ ପଡିବ ଏହା ଏପରି ଏକ ସ୍ଥାନକୁ ଆସିଗଲା ଯେଉଁଠାରେ ମୋତେ ଏକ ପ୍ରକାରର ପ୍ରଦର୍ଶନ କରିବାକୁ ପଡିଥିଲା ମୁଁ ସେଦିନ ତଳକୁ ଯିବା ପୂର୍ବେ ସକାଳେ ବହୁତ ପ୍ରାର୍ଥନା କରିଥିଲି ମୁଁ କହିଲି ହେ ପରମେଶ୍ୱର ମୋତେ ସାହାଯ୍ୟ କର କାରଣ ସେଠାରେ ଦୁଇ ଜଣ ମହାନ ବ୍ୟକ୍ତି ଅଛନ୍ତି ସେଠାରେ ହଜାର ହଜାର ସେବକ ଅଛନ୍ତି ଏବଂ ତୁମେ ମୋତେ ଏକ ସେବା କାର୍ଯ୍ୟ ସହିତ ଏଠାକୁ ପଠାଇଅଛ ଏବଂ ସେମାନେ ଉଭୟ ତୁମର ସେବକ ଅଟନ୍ତି ଏବଂ କ'ଣ ମୋତେ ସେ ଅଳ୍ପ ପ୍ରଭାବକୁ ଯାହା ମୋର ଗୋଟିଏ ସଂଗଠନ ଉପରେ ରହିଛି ପକାଇବା ଉଚିତ ଅଟେ କି ଯେତେବେଳେ କି ଏହା ଅନ୍ୟ ସଂଗଠନ ସହିତ କଳିକଜିଆ କରୁଥାଏ ବୁଝିଲେ ମୁଁ ତାହା କରିବାରେ ଠିକ୍ ଅନୁଭବ କରିପାରୁନଥିଲି ମୁଁ ଭାବୁନଥିଲି ଯେ ତାହା କରିବା ମୋ ପାଇଁ ଖ୍ରୀଷ୍ଟଙ୍କ ଇଚ୍ଛା ହେବ ଆଉ ମୁଁ କହିଲି ପରମେଶ୍ୱର ମୋତେ ସାହାଯ୍ୟ କର ଏବଂ ମୋତେ କିଛି କରିବାକୁ ଦିଅ କିମ୍ବା ମୋତେ କିଛି କହିବାକୁ ଦିଅ ଆଉ ତେବେ ମୋ ପାଖରେ କେହି ହେଲେ ନଥିଲେ ମୋତେ କେବଳ ସେଠାରେ ଛିଡ଼ା ହେବାକୁ ଥିଲା କେବଳ ପ୍ରଭୁ ଯୀଶୁ ଓ ମୁଁ ସେଦିନ ସକାଳେ ତେବେ ସେହି ବଡ଼ ତର୍କ ଉପସ୍ଥିତ ହେଲା ଆପଣ କ'ଣ କରିବାକୁ ଯାଉଛନ୍ତି ଆପଣ କ'ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ମୁଁ କହିଲି ମୋ ନିଷ୍ପତ୍ତି ତ ପୂର୍ବରୁ କରା ହୋଇସାରିଛି ଯେ ମୋର ନିଷ୍ପତ୍ତି ହେଉଛି ଆପଣ ଦୁହିଁଙ୍କ ମଧ୍ୟରେ ଛିଡ଼ା ହେବା ଏବଂ କୌଣସି ସଂଗଠନରେ ଯୋଗ ନ ଦେବା ଏବଂ ଆପଣ ଉଭୟଙ୍କ ବାହୁରେ ବାହୁ ଦେଇ କହିବା ଆମ୍ଭେମାନେ ଭାଇ ଅଟୁ ବୁଝିଲେ ଦେଖନ୍ତୁ ଆମେମାନେ ଭାଇ ଅଟୁ ବୁଝିଲେ ଆଉ ମୁଁ କହିଲି ମୁଁ ଯେତିକି ପାରିଲି ସେତିକି ସମସ୍ତ ପୁସ୍ତକମାନ ପଢିବାକୁ ଚେଷ୍ଟା କରିଛି ଯେ ଏହା କିପରି ସୃଷ୍ଟି ହେଲା ଯାହାକୁ କୁହାଯାଇଥିଲା ଏହି ନୂତନ ପ୍ରସଙ୍ଗ ଏବଂ ସେମାନେ କିପରି ନିଜକୁ ପୃଥକ କରିଥିଲେ ଆଉ ଏହା କିପରି ହେଲା ଯେ ଜଣେ ଏହିପରି ଓ ସେହିପରି ଆରମ୍ଭ କଲା ଏବଂ ମୁଁ କହିଲି ଆପଣମାନଙ୍କର ଯୁକ୍ତିତର୍କ ଭିତରେ ମୁଁ କହିଲି ତାହା ହିଁ ସେ ସମାନ ବିଷୟ ଥିଲା ଯାହାକି ପେଣ୍ଟିକଷ୍ଟାଲ ଆନ୍ଦୋଳନକୁ ଭାଙ୍ଗି ଦେଇଥିଲା ପେଣ୍ଟିକଷ୍ଟ ପରେ ସେହି ଦିନରେ ସେମାନେ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିବା ଆରମ୍ଭ କରିଥିଲେ ଏବଂ ମୁଁ କହିଲି ସେହି ବିଷୟ ପୁଣି ଥରେ ଅଲଗା କରେ ମୁଁ କହିଲି ହେ ଭାଇମାନେ ଆପଣ କଣ ଏପରି ଏକ ସମ୍ଭାବନା ଅଛି ଯେ ଆପଣମାନଙ୍କ ମଧ୍ୟରେ ଏକ ଆପୋଷ ନିଷ୍ପତ୍ତି ହୋଇପାରେ କଣ ଏପରି କିଛି ଅଛି ଯାହାକି ସ୍ଥିର ହୋଇପାରେ ତେବେ ସେମାନେ ଏହା ଉପରେ ନିଜର ମୁଖ ଫିଟାଇବେ ନାହିଁ କାରଣ ଏହା ବହୁତ ତୀକ୍ଷ୍ଣ ଥିଲା ଆପଣ ଜାଣନ୍ତି ଯେ ପ୍ରାୟ 15-20 ବର୍ଷ ପୂର୍ବେ ଏହା କିପରି ଥିଲା କାରଣ ଗୋଟିଏ ଗୋଷ୍ଠୀ ଅନ୍ୟ ଦଳରୁ ପୃଥକ ହୋଇଥିଲା ଏବଂ ସେଠାରେ ବହୁତ ବିବାଦ ଥିଲା ତେଣୁକରି ମୁଁ କହିଲି ତେବେ ଭାଇମାନେ ଏଠାରେ ତାହା ଅଛି ଯାହା ମୁଁ କରିବାକୁ ଯାଉଅଛି ମୁଁ ଯାଉଅଛି ପରମେଶ୍ୱର ମୋତେ କୌଣସି ପ୍ରକାର ବି ବାପ୍ତିସ୍ମ ଦେବା ପାଇଁ ପଠାଇ ନଥିଲେ ସେ ମୋତେ ତାହାଙ୍କର ଅସୁସ୍ଥ ସନ୍ତାନମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପଠାଇଥିଲେ ମୁଁ କହିଲି ତେଣୁ ମୁଁ ଅସୁସ୍ଥ ସନ୍ତାନମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛି ଏବଂ ଆପଣ ସେବକଗଣ ନିଜ ନିଜର ବାପ୍ତିସ୍ମ କରନ୍ତୁ ମୁଁ କହିଲି ବର୍ତ୍ତମାନ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ ଯେପରିକି ଆପଣମାନେ ବୁଝିଯିବେ ମୁଁ କହିଲି ଭାଇନେସ୍ ସେହି ଏହି ଯୀଶୁ ନାମ ଲୋକମାନେ କଣ ଆପଣ ବିଶ୍ୱାସ କରନ୍ତି ଯେ ସେମାନେ ପବିତ୍ର ଆତ୍ମା ଗ୍ରହଣ କରିଛନ୍ତି ଯେତେବେଳେ ସେମାନେ ପରଭାଷାରେ କଥାବାର୍ତ୍ତା କରିଥାନ୍ତି ଓ ସେହି ସମାନ ବିଷୟ କରନ୍ତି ଯାହା ଆସେମ୍ବ୍ଲିଜ୍ ଅଫ୍ ଗଡ୍ରେ ଆପଣ କରୁଥିଲେ କହିଲେ ନିଶ୍ଚିତ ଭାବରେ ମୁଁ କହିଲି ଭାଇ ସିଜମ୍ କଣ ଆପଣ ବିଶ୍ୱାସ କରନ୍ତି ଯେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ପବିତ୍ର ଆତ୍ମା ଗ୍ରହଣ କରିଛନ୍ତି ଯେତେବେଳେ ସେମାନେ ପରଭାଷାରେ କଥାବାର୍ତ୍ତା କରିଥାନ୍ତି ଏବଂ ସେ ସମାନ କାର୍ଯ୍ୟ କରନ୍ତି ଯାହା ଆପଣମାନେ ବାପ୍ତିସ୍ମ ସମୟରେ କରିଥିଲେ। ସେ କହିଲେ ନିଶ୍ଚିତରେ ମୁଁ କରେ। ମୁଁ କହିଲି ତେବେ ବାଇବେଲ କୁହେ ପରମେଶ୍ୱର ସେମାନଙ୍କୁ ପବିତ୍ର ଆତ୍ମା ଦିଅନ୍ତି ଯେଉଁମାନେ ତାହାଙ୍କର ଆଜ୍ଞାବହ ହୁଅନ୍ତି। ବର୍ତ୍ତମାନ କିଏ ତାହାଙ୍କର ଆଜ୍ଞାବହ ହେଲା? କିଏ ତାହାଙ୍କର ଆଜ୍ଞାବହ ହେଲା? ଆପଣମାନଙ୍କ ମଧ୍ୟରୁ କିଏ ତାହାଙ୍କର ଆଜ୍ଞାବହ ହେଲା? ଏବଂ ପରମେଶ୍ୱର ଆପଣ ଉଭୟଙ୍କୁ ପବିତ୍ର ଆତ୍ମା ଦେଇଛନ୍ତି, ବୁଝିଲେ। ମୁଁ କହିଲି କଣ ଆପଣ କହିବେ ଭାଇ ସିଜମ ଯେ ଭାଇ ନେସ୍ ପବିତ୍ର ଆତ୍ମା ପାଇନାହାନ୍ତି? ହେଲେ ନା। କହିଲି କଣ ଆପଣ କହିବେ କି ଭାଇ ସିଜମ ପବିତ୍ର ଆତ୍ମା ପାଇନାହାନ୍ତି? ନା, ବୁଝିଲେ। ଏହା ଯେ ଉଭୟ ଏହା ବିଶ୍ୱାସ କରୁଥିଲେ ଯେ ଦୁହେଁ ପବିତ୍ର ଆତ୍ମା ପାଇଛନ୍ତି, କିନ୍ତୁ ଆପଣ ଦେଖନ୍ତୁ ଭାଇମାନେ, ଏହାର କିଛି ଅର୍ଥ ନାହିଁ, ଏହାର କିଛି ହିଁ ଅର୍ଥ ନାହିଁ। ଏବଂ ମୁଁ ଶୁଣିଲି ସେଠାରୁ ଅଳ୍ପ ଟିକିଏ ପରେ, ମୁଁ ଗୋଟିଏ ମିନିଟ୍ରେ ମୋ ବିଷୟ ନିକଟକୁ ଫେରିବି। ମୁଁ ଫିନଲ୍ୟାଣ୍ଡ ଛାଡ଼ିବା ପରେ ଏଠାକାର ଫିନଲ୍ୟାଣ୍ଡର ଭାଇମାନେ ଯେଉଁଠାରେ ଯାହା ମୁଁ ଭାବେ ପରମେଶ୍ୱର ଆମକୁ ଆମର ସର୍ବଶ୍ରେଷ୍ଠ ସଭାଗୁଡ଼ିକ ମଧ୍ୟରୁ ଗୋଟିଏ ଦେଇଥିଲେ, ସେଠାରେ ଯେଉଁଠାରେ ସେ ସାନ ମୃତ ବାଳକ ବଞ୍ଚିଥିଲା ଏବଂ ଅନେକ ବିଷୟମାନ ହୋଇଥିଲା, ମୁଁ ସ୍ୱିଡେନ ଷ୍ଟକହୋମରେ ସେଠାରେ ଥିବା ଫିଲାଡେଲଫିଆ ମଣ୍ଡଳୀର ଲେଭି ପେଥ୍ରସଙ୍କ ସହ ସାକ୍ଷାତ କରିଥିଲି, ଯିଏକି ପରମେଶ୍ୱରଙ୍କର ଏବଂ ଫିଲାଡେଲଫିଆ ମଣ୍ଡଳୀର ଜଣେ ମହାନ ବ୍ୟକ୍ତି ଅଟନ୍ତି। ଭାଇ ଗର୍ଡନ ଲିନ୍ସେ, ଯିଏକି ବର୍ତ୍ତମାନ ଥିଲେ, ମୁଁ ଭାବୁନାହିଁ ଯେ ସେ ବର୍ତ୍ତମାନ ଏଥିସହିତ ସମ୍ପୃକ୍ତ ଅଟନ୍ତି, ମାତ୍ର ସେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ସହିତ ସମ୍ପୃକ୍ତ ଥିଲେ ଏବଂ ଆନ୍ତର୍ଜାତୀୟ ସ୍ତରରେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ମୋର ମହାନ ପ୍ରାୟୋଜକମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଫୋର୍ ସ୍କୋୟାର ଯାହାକି ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଠାରୁ ଭିନ୍ନ ହୋଇ ପୃଥକ ହୋଇଥିଲା ମୋର ମହାନ ପ୍ରାୟୋଜକମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ଆନ୍ତର୍ଜାତୀୟ ସ୍ତରରେ ଏକତ୍ୱବାଦୀମାନେ ମୋର ମହାନ ପ୍ରାୟୋଜକମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି, ବୁଝିଲେ। ଏବଂ ମୁଁ କେବଳ ତୀକ୍ଷ୍ଣ ଅଗ ସବୁ ଛାଡ଼ିଦେଇ କେବଳ ସେହି ପକ୍ଷ ନେଲି ଏବଂ ତାପରେ ଗୋଟିଏ ପକ୍ଷ ନେଲି ଯେ ମୁଁ ସେହି କଳହର ଉଭୟ ପାର୍ଶ୍ୱରେ କାହାରିର ପକ୍ଷଧର ହେବି ନାହିଁ, ଯେପର୍ଯ୍ୟନ୍ତ କି ଆମେ ତାହା ଦେଖି ନ ପାରୁ ଯେ ଆମେ ଭାଇ ଅଟୁ ଏବଂ ଏକାଠି ଆସିପାରୁ, ଆଉ ତାପରେ ଆମେ ସମସ୍ତେ ସେହି ସମାନ ପ୍ରତ୍ୟକ୍ଷ ବିନ୍ଦୁକୁ ଦେଖିବା ଯେଉଁଠାକୁ କି ଆମେ ତାହା କରିବାର ସେ ଉଦ୍ଦେଶ୍ୟ ଓ ଧ୍ୟେୟକୁ ଆସୁଅଛୁ। ଆଉ ଆପଣଙ୍କୁ ପ୍ରଥମେ ନିଜର ଉଦ୍ଦେଶ୍ୟ ଏବଂ ଧ୍ୟେୟକୁ ପରୀକ୍ଷା କରିବା ଜରୁରୀ ଅଟେ। ପ୍ରଥମେ ପରମେଶ୍ୱରଙ୍କ ଇଚ୍ଛାକୁ ଖୋଜନ୍ତୁ ଏବଂ ତାପରେ ଆପଣଙ୍କର ଉଦ୍ଦେଶ୍ୟକୁ ଖୋଜନ୍ତୁ, ଆଉ ତାପରେ ନିଜର ଧ୍ୟେୟକୁ ପରୀକ୍ଷା କରନ୍ତୁ ଓ ଦେଖନ୍ତୁ ଯେ ଆପଣଙ୍କର ଉଦ୍ଦେଶ୍ୟ ଠିକ ଅଛି କି ନାହିଁ। ତାପରେ ଯେପରି ଯୀଶୁ ମାର୍କ 11:24 କହିଥିଲେ, ଯଦି ତୁମେ ଏହି ପର୍ବତ ଉପରେ ଘୁଞ୍ଚି ଯା ଏବଂ ନିଜ ହୃଦୟରେ ସନ୍ଦେହ ନ କର। କିନ୍ତୁ ଯେପର୍ଯ୍ୟନ୍ତ ଆପଣ ନିଜ ହୃଦୟରେ ସନ୍ଦେହ କରନ୍ତି, ଏହା ପରମେଶ୍ୱରଙ୍କ ଇଚ୍ଛା ଥାଉ କି ନ ଥାଉ, କିମ୍ବା ଆପଣଙ୍କର ଉଦ୍ଦେଶ୍ୟ ବା ଧ୍ୟେୟ ଭୁଲ ହେଉ କି ନ ହେଉ, ଏହା କିପରି ଗତି କରିବାକୁ ଯାଉଅଛି। କିନ୍ତୁ ଯେତେବେଳେ ଆପଣ ଜାଣନ୍ତି ଯେ ଆପଣଙ୍କର ଧ୍ୟେୟ ଠିକ୍ ଅଛି ଏବଂ ତାହା ପରମେଶ୍ୱରଙ୍କ ଇଚ୍ଛା ଅଟେ ଆଉ ଆପଣଙ୍କର ଉଦ୍ଦେଶ୍ୟ ଠିକ୍ ଅଛି, ତେବେ ଏହାକୁ ଆଗକୁ ବଢ଼ିବାକୁ ହିଁ ପଡ଼ିବ। ତାହା ହିଁ ସବୁକିଛି, ନତୁବା ପରମେଶ୍ୱର କିଛି ଭୁଲ କରିଥିଲେ। ତାହା ହିଁ ଠିକ୍ ସେହି କାରଣ ଅଟେ ଯେତେବେଳେ ମୁଁ ମଣ୍ଡଳୀ ଗୁଡ଼ିକରେ ପ୍ରଚାର ମଞ୍ଚକୁ ଯାଏ, କେହି ହେଲେ ମୋତେ ପ୍ରଚାର ମଞ୍ଚ ଉପରେ ସେହି ବିଷୟଗୁଡ଼ିକ ସେହି ପ୍ରସଙ୍ଗଗୁଡ଼ିକ ବିଷୟରେ କହୁଥିବାର ଶୁଣିନାହାନ୍ତି। ମୁଁ ସେମାନଙ୍କୁ କେବଳ ଛାଡ଼ିଦିଏ। ଦେଖନ୍ତୁ, ତାହା ଆପଣ ପୁରୁଷମାନଙ୍କ ଉପରେ ନିର୍ଭର କରେ, ବୁଝିଲେ। ଆପଣ ଦେଖନ୍ତୁ, ମୁଁ ଏଠାରେ ଆପଣଙ୍କୁ ଏକ ଈଶ୍ୱରୀୟ ବରଦାନ ଦ୍ୱାରା ଖ୍ରୀଷ୍ଟଙ୍କ ନିକଟରେ ପ୍ରାଣଗୁଡ଼ିକ ଜିଣିବାରେ ସାହାଯ୍ୟ କରିବା ପାଇଁ ଅଛି, ବୁଝିଲେ। ଏଥିରେ କୌଣସି ଫରକ ପଡ଼େ ନାହିଁ, ଆପଣ ନିଜର ବାପ୍ତିସ୍ମ କରନ୍ତୁ, ମାତ୍ର ତାପରେ ଯେତେବେଳେ ଏହା ଆସେ, ଅବଶ୍ୟ ମୋତେ ସବୁକିଛି ନାମରେ ଡକାଯାଇଅଛି, ମୋତେ ଡକାଯାଇଅଛି, ମୁଁ ଜାଣେ ନାହିଁ କେତେ, କୌଣସି ଜଣେ ପରମେଶ୍ୱରଙ୍କ ଅବତରିତ ପୁତ୍ର ଠାରୁ ନେଇ ତଳେ ଏକ ସୈତାନ, ତାହା ଠିକ ଅଟେ ସବୁକିଛି, କିନ୍ତୁ ଏହା ସମସ୍ତ ପଛରେ ମୁଁ ଆପଣଙ୍କର ଭାଇ ଅଟେ, ପରମେଶ୍ୱରଙ୍କ ରାଜ୍ୟର ସହନାଗରିକ, ରାଜ୍ୟ ପାଇଁ ଆପଣ ସମସ୍ତଙ୍କ ସହିତ କାମ କରୁଥାଏ ଏବଂ ତାହା ସତ୍ୟ ଅଟେ। ତେବେ ମୁଁ କରିବି, ଯଦି ଏହା ଠିକ୍ ଅଟେ ଏବଂ ଆପଣ ଭାବୁଛନ୍ତି ଯେ ଆମର ଯଥେଷ୍ଟ ସମୟ ଅଛି, ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି ଯେ ଆମେ ତାହା କିପରି ଆଲୋଚନା କଲୁ। ଭାଇମାନେ, କଣ ଏହା ଠିକ୍ ହେବ କି? ଗୋଟିଏ ମିନିଟ୍ ପାଇଁ ଭାଇ, ଭାଇ ନେସ୍ ଏବଂ ସେମାନେ, ଠିକ୍ ଅଛି। ଏବଂ ଏହା ଅଳ୍ପ କିଛି ଗୋଟାଏ ହୋଇପାରେ ଯାହାକି ଆପଣଙ୍କୁ ସାହାଯ୍ୟ କରିବ, ଏହା ଗୋଟିଏ ପ୍ରକାର ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବ। ମୁଁ ଏଠାରେ ଲେଖିଛି କେତୋଟି ବିଷୟ ଯାହାକି ମୋର ମନେ ଅଛି ସେମାନେ ସେଠାରୁ ନେଇଥିଲେ, ଆଉ ତେଣୁକରି ସେମାନେ ମୋତେ ପଚାରିଲେ ମୁଁ ଏହି ତ୍ରିତ୍ୱ ବିଷୟରେ କଣ ବିଶ୍ୱାସ କରେ, କଣ ମୁଁ ବିଶ୍ୱାସ କରେ ଯେ ସେଠାରେ ପରମେଶ୍ୱରଙ୍କ ଏକ ତ୍ରିତ୍ୱତା ଅଛି। ତେବେ ଭାଇମାନେ, ଯେତେବେଳେ ଆମେ ଏହା ନିକଟକୁ ଯିବା, ମୁଁ ଆଶା କରେ ଯେ ଯେତେବେଳେ ଏହା ଶେଷ ହୋଇଯାଏ ଯେ ଆମେ ସେ ସମାନ ରୂପରେ ଭାଇ ହେବା ଯାହା ଆମେ ରହିଆସିଛୁ, ବୁଝିଲେ। କିନ୍ତୁ ମୁଁ ଅନୁଭବ କରୁଛି ଯେ ମୁଁ ଆପଣଙ୍କଠାରେ ଋଣୀ ଅଟେ, କାରଣ ଆପଣଙ୍କର ଲୋକମାନେ ମୋ ସଭାକୁ ଆସନ୍ତି ଏବଂ ମୁଁ ନିଶ୍ଚିତ ଭାବରେ ସେମାନଙ୍କ ମଧ୍ୟରୁ ଜଣକାକୁ ବି ଭ୍ରାନ୍ତ କରି ପଠାଇବାକୁ ଚାହେଁ ନାହିଁ। ଏବଂ ମୁଁ ସର୍ବଦା ଲୋକମାନଙ୍କୁ କହିଅଛି, ଯେଉଁମାନେ କି ମୋତେ ପ୍ରଶ୍ନ ଲେଖନ୍ତି ପ୍ରଚାର ମଞ୍ଚ ଉପରେ, ମୁଁ ଯାହା ପ୍ରଚାର କରେ ତାହାର ବାହାରେ ଏବଂ ଏଠାରେ ମୋର ସଚିବ ଅଛନ୍ତି, ଇତ୍ୟାଦି ଅଛନ୍ତି, ଯଦି ସେମାନେ ମୋତେ ଏକ ପ୍ରଶ୍ନ ପଚାରନ୍ତି ଏହା ବିଷୟରେ କଣ କିମ୍ବା ତାହା ବିଷୟରେ କଣ ଅଟେ, ମୁଁ କହେ ନିଜର ପାଳକଙ୍କୁ ପଚାରନ୍ତୁ, ଦେଖନ୍ତୁ। କାରଣ ଯଦି ସେ ଆପଣଙ୍କୁ ଏପର୍ଯ୍ୟନ୍ତ କଢେଇ ଆଣିଛନ୍ତି ଯେ ଆପଣ ପବିତ୍ର ଆତ୍ମା ଗ୍ରହଣ କରିଅଛନ୍ତି, ତେବେ ସେ ଆପଣଙ୍କୁ ଆଗକୁ ନେଇଯିବେ। ଆପଣ ଦେଖନ୍ତୁ, ଆପଣ ଦେଖନ୍ତୁ, ଆପଣ ନିଜର ପାଳକଙ୍କୁ ପଚାରନ୍ତୁ, କାରଣ ସେହିପରି ଛୋଟ ଛୋଟ ବିଷୟଗୁଡ଼ିକ ଦ୍ୱନ୍ଦ୍ୱ ସୃଷ୍ଟି କରେ ଏବଂ ସେଇଥିପାଇଁ ମୁଁ ଏଥିରୁ ଦୂରେଇ ଯାଇଥାଏ। ଆପଣ ଦେଖନ୍ତୁ, ବର୍ତ୍ତମାନ ଆଉ ମୋତେ କୁହାଯାଇଅଛି ଯେ ମୁଁ ଜଣେ ସଂଗଠନ ବିରୁଦ୍ଧରେ ଲଢ଼ିବା ଲୋକ ଅଟେ, ତେବେ ମୁଁ ନୁହେଁ। ମୁଁ ଭାବୁଛି ଯେ ସଂଗଠନ ଗୁଡ଼ିକ ଅଦ୍ଭୁତ ଅଟେ, କିନ୍ତୁ ଯେତେବେଳେ ଆପଣଙ୍କ ସଂଗଠନର ଆପଣଙ୍କର ବ୍ୟବସ୍ଥା ଦୁର୍ନୀତିଗ୍ରସ୍ତ ହୋଇଯାଏ, ତାହା ହିଁ ଅଟେ ଯାହା ବିରୁଦ୍ଧରେ ମୁଁ ଅଟେ, ବୁଝିଲେ। ଏଥିରେ ଯାଏ ଆସେ ନାହିଁ ଯେ ଏହା ଏକତ୍ୱ ଅଟେ କି ଏହା ତ୍ରିତ୍ୱ ଅଟେ କିମ୍ବା ଏହା ଯାହା ବି ଅଟେ। ସେହି ବ୍ୟବସ୍ଥା ଯେତେବେଳେ ଆପଣ ଏପରି ଏକ ସ୍ଥାନରେ ପହଞ୍ଚନ୍ତି, ଆପଣ ତେବେ ଏବଂ କୁହନ୍ତି, ଆମେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଅଟୁ। ରାସ୍ତାର ଆରପଟରେ ତାହା କିଏ ଅଛି? ଓ ତାହା ତ ଆମର ଭାଇମାନେ ଅଟନ୍ତି, ସେମାନଙ୍କୁ ୟୁନାଇଟେଡ୍ ପେଣ୍ଟିକୋଷ୍ଟାଲ କୁହାଯାଏ। ଏଠାରେ ସେମାନେ କିଏ ଅଟନ୍ତି? ଓ ତାହା ତ ଫୋର୍ ସ୍କୋୟାର ଭାଇମାନେ ଅଟନ୍ତି। ଓ ଆମେ ଅଦ୍ଭୁତ ଭାଇମାନେ ଅଟୁ। ଆମର ଜଣେ ଅନ୍ୟ ସହିତ ଏକ ମହାନ ସହଭାଗିତା ଅଛି। ଓ କଣ ଆପଣ ସମସ୍ତେ ସେ ସମାନ କଥା ବିଶ୍ୱାସ କରନ୍ତି? ହଁ, ଆମେ ବିଶ୍ୱାସ କରୁ। ତାହେଲେ ଆପଣଙ୍କୁ ଏପରି ଭାବରେ କିଏ କରେ? ତେବେ ଏହି ଭାଇମାନେ ଏହିପରି ଭାବରେ ବାପ୍ତିଜିତ କରନ୍ତି ଏବଂ ଏମାନେ ଏହି ଉପାୟରେ ବାପ୍ତିଜିତ କରନ୍ତି, ଆମଠାରୁ ମୁଖ ଦୂର କରି, ଏବଂ ଏମାନେ ବାପ୍ତିଜିତ କରନ୍ତି ଯେପରିକି ସେଠାରେ ଦକ୍ଷିଣ ଆଫ୍ରିକାରେ ହୁଏ। ଭାଇ, ଆମେ ତାହା ଉପରେ ଆଲୋଚନା କରିଅଛୁ। ସେମାନେ ମୋତେ ପଚାରିଥିଲେ, ଗୋଟିଏ ଗୋଷ୍ଠୀ ତିନିଥର ବାପ୍ତିଜିତ କରନ୍ତି ଆଗକୁ ମୁହଁ କରି, ଆଉ ଅନ୍ୟ ଜଣେ ତିନିଥର ବାପ୍ତିଜିତ କରନ୍ତି ପଛକୁ ମୁହଁ କରି। ଆଉ ସେମାନେ କହିଲେ, ମୁଁ କହିଲି, ଆପଣ ତାହା କେଉଁଠାରୁ ପାଇଲେ? ଜଣେ କହିଲା, ଯେତେବେଳେ ସେ ମୃତ୍ୟୁବରଣ କଲେ, ବାଇବେଲ କୁହେ ଯେ ଆଗକୁ ଝୁଙ୍କି ପଡ଼ିଥିଲେ, ଏବଂ କହିଲେ, ତେଣୁ ଆମେ ସେମାନଙ୍କୁ ଆଗକୁ ଝୁଙ୍କାଇ କରିବା ଉଚିତ। ମୁଁ କହିଲି, ଠିକ ଅଛି, ଅନ୍ୟ ଗୋଷ୍ଠୀକୁ କଣ ଥିଲା, ଆପଣଙ୍କ ବିଷୟରେ କଣ? କହିଲି, କଣ ଆପଣ କେବେ ଜଣେ ବ୍ୟକ୍ତିଙ୍କୁ ମୁହଁକୁ ତଳ କରି ସମାଧି ଦିଅନ୍ତି କି? ତେବେ ଆଉ କଣ ଆପଣ ଜାଣିଛନ୍ତି? ସେମାନେ ନିଜ ନିଜକୁ ଅଲଗା କରି ଦୁଇଟି ଗୋଷ୍ଠୀ, ଦୁଇଟି ସଂଗଠନ ଗଠନ କରିନେଲେ। ଓ ଭାଇମାନେ, ଦୟା ହେଉ, ତାହା ହିଁ ତ ଅଟେ ଯାହାକି ଶୈତାନ ଚାହେଁ, ତାହା ହିଁ ଅଟେ ଯାହାକି ସେ ଚାହିଁଥାଏ। ହଁ, ନିଜ ନିଜର କରିନିଅ। ବର୍ତ୍ତମାନ ଦେଖନ୍ତୁ, ଏହା ଆପୋଷ୍ଟୋଲିକ ବିଶ୍ୱାସ ମିଶନ ନୁହେଁ କିମ୍ବା ଏହା ଅନ୍ୟତ୍ର ତା ଅନ୍ୟ ପକ୍ଷରେ ପେଣ୍ଟିକୋଷ୍ଟାଲ ଆସେମ୍ବ୍ଲିଜ୍ ନୁହେଁ, ଏହା ତାହା ନୁହେଁ। ଉଭୟ ଗୋଷ୍ଠୀରେ ଉତ୍ତମ ପୁରୁଷମାନେ ଅଛନ୍ତି ଯେପରିକି ଏଠାରେ ଅଛନ୍ତି, ମାତ୍ର ଆପଣ ଦେଖନ୍ତୁ, ଏହା ତ ସେ ବିଷୟର ବ୍ୟବସ୍ଥା ଅଟେ। ଏହା ଠିକ୍ ସେହି କ୍ୟାଥୋଲିକ ପରି ଅଟେ ଯେପରି ମୁଁ ପ୍ରାୟତଃ କହିଥାଏ, ଯଦି ସେ ଜଣେ କ୍ୟାଥୋଲିକ ଅଟେ ଏବଂ ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରୁଥାନ୍ତି, ତେବେ ସେ ଉଦ୍ଧାରପ୍ରାପ୍ତ ଅଟନ୍ତି, ନିଶ୍ଚିତ ଭାବରେ, ତାହା ଠିକ୍। ଯଦି ସେ ମଣ୍ଡଳୀ ଉପରେ ନିର୍ଭର କରୁଥାନ୍ତି, ତେବେ ସେ ବି ନଷ୍ଟ ଅଟନ୍ତି। ଏବଂ ଆପଣ ପେଣ୍ଟିକୋଷ୍ଟାଲ ଭାଇମାନଙ୍କ ମଧ୍ୟରୁ କେହି ବି ଜାଣନ୍ତି, ଯଦି ଆମେ ନିଜର ଉଦ୍ଧାର କରିବା ନିମନ୍ତେ ପେଣ୍ଟିକୋଷ୍ଟାଲ ମଣ୍ଡଳୀକୁ ନିର୍ଭର କରିଥାଉ, ତାହେଲେ ଆମେ ପୁରୁଷମାନଙ୍କ ମଧ୍ୟରେ ଅତ୍ୟନ୍ତ ଦୁର୍ଭାଗ ଅଟୁ, ତାହା ଠିକ୍, କାରଣ ଆମେ ବିନଷ୍ଟ ଅଟୁ, ତାହା ଠିକ୍। କିନ୍ତୁ ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ଅନାଉଅଛୁ, ତାହେଲେ ଆମେମାନେ ଉଦ୍ଧାରପ୍ରାପ୍ତ ଅଟୁ। ମୋର ବିଶ୍ୱାସ ଦ୍ୱାରା ତାହା କ'ଣ ଏକ ସମାପ୍ତ କାର୍ଯ୍ୟ ଅଟେ, ଏବଂ କାମ କରୁଥିବା ଏହି ସାନ ସାନ ବିଷୟଗୁଡ଼ିକ ଏବଂ ବଡ଼ ବଡ଼ ନାମଗୁଡ଼ିକ ଏ ଅଧିକ କିଛି ଫରକ ପକାଏ ନାହିଁ। ତେବେ ମୁଁ ଭାଇ ସିଜନକୁ ଏବଂ ଭାଇ ନେସ୍କୁ କହିଲି, ଆପଣଙ୍କ ପ୍ରଶ୍ନ ଉତ୍ତର ଦେବାକୁ ଯାଇ ମୁଁ କହିଲି, ତେବେ ଭାଇମାନେ, ମୁଁ ଆପଣଙ୍କର ଉଭୟ ପକ୍ଷ ନେଉ ନାହିଁ, ଏବଂ ମୁଁ ଜାଣେ ଯେପର୍ଯ୍ୟନ୍ତ ଆପଣମାନେ କଳି ଝଗଡ଼ା କରୁଥିବେ, ଆପଣ ଦୁହେଁ ଭୁଲ ଅଟନ୍ତି, ବୁଝିଲେ। କାରଣ ମୁଁ ତ ବରଂ ମୋର ବିଶ୍ୱାସ ମତରେ ଭୁଲ ହେବି ଏବଂ ମୋ ହୃଦୟରେ ଠିକ୍ ହେବି, ଏହା ଅପେକ୍ଷା ଯେ ମୁଁ ମୋ ବିଶ୍ୱାସ ମତରେ ଠିକ୍ ହୁଏ ଓ ମୋ ହୃଦୟରେ ଭୁଲ ହୁଏ, ବୁଝିଲେ। ମୁଁ କହିଲି, ସର୍ବଶେଷରେ ଏହା ତ ଆପଣଙ୍କର ହୃଦୟର ଅବସ୍ଥା ଅଟେ, ଏବଂ ଏହା ଜାଣିବା ପାଇଁ ମୁଁ ତା ଆଚରଣ କଲି ଯେ ଯଦି ଜଣେ ବ୍ୟକ୍ତି ସେ ଯାହା କରୁଥାଉ ନା କାହିଁକି, ଏବଂ ସେ କେତେ ଭିନ୍ନ ହୁଏ, ଏବଂ ସେ ମୋ ବିଷୟରେ ଯାହା କୁହନ୍ତୁ ନା କାହିଁକି, ଯଦି ମୋ ହୃଦୟରେ କେବଳ ଏକ କର୍ତ୍ତବ୍ୟ ଦୃଷ୍ଟିରୁ ନୁହେଁ, କିନ୍ତୁ ମୋ ହୃଦୟରୁ ମୁଁ ସେହି ବ୍ୟକ୍ତିଙ୍କୁ ସେପରି ପ୍ରେମ କରିପାରୁ ନାହିଁ ଯେପରିକି ମୁଁ ଅନ୍ୟ କାହାରିକୁ ପ୍ରେମ କରିଥାଏ, ତେବେ ମୁଁ ଜାଣେ ଯେ ଏଠାରେ କିଛି ଗୋଟାଏ ଭୁଲ ଅଛି। ଦେଖନ୍ତୁ, ତା ଠିକ୍, କାରଣ ଏହା ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ ଅଳ୍ପ ଦିନ ପୂର୍ବରୁ ଜଣେ ସାନ ଭାଇ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ଜଣେ ସାନ ଭାଇ ଆସିଥିଲେ, ଏବଂ ଓ ସେ ସେଠାରେ ଛିଡ଼ା ହେଲେ ଓ କହିଲେ, ଏହି ବ୍ୟକ୍ତି ଜଣେ ଶୈତାନ ଅଟେ, ବୁଝିଲେ। ସେ କହିଲେ, ସେ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି, ସେ କହିଲେ ସେହିପରି କିଛି ବିଷୟ ନାହିଁ। ସେମାନେ ତେବେ କେବଳ 12 ଜଣ ପ୍ରେରିତ ହିଁ ପବିତ୍ର ଆତ୍ମା ପ୍ରାପ୍ତ କରିଥିଲେ, ଏବଂ 12 ଜଣ ପ୍ରେରିତଙ୍କୁ ହିଁ ଈଶ୍ୱରୀୟ ଆରୋଗ୍ୟତା ପ୍ରଦାନ କରାଯାଇଥିଲା, ଏବଂ ପ୍ରାୟ ଅଧଘଣ୍ଟା କହିଚାଲିଲେ। ଆଉ ମୁଁ କହିଲି, ଟିକେ ରୁହନ୍ତୁ ଭାଇ, ମୁଁ ଭାବୁଛି ଆପଣଙ୍କୁ ମୋତେ ତାହାର ସପକ୍ଷରେ କହିବା ନିମନ୍ତେ ଏକ ସୁଯୋଗ ଦେବା ଉଚିତ। ଦେଖନ୍ତୁ, ମୁଁ କହିଲି, ଆପଣ କହିଲେ ଯେ ବାଇବେଲ ଯେଉଁଠାରେ କୁହେ ଆପଣ ସେଠାରେ କୁହନ୍ତି, ଏବଂ ସେଠାରେ ନିରବ ରୁହନ୍ତି ଯେଉଁଠାରେ ତାହା ନିରବ ରୁହେ, ଏବଂ ସେ କହିଲେ, ଆମେ ତାହା କରୁ। ମୁଁ କହିଲି, ତେବେ ଆପଣ କହିଲେ ଯେ କେବଳ 12 ଜଣ ପ୍ରେରିତ ହିଁ ପବିତ୍ର ଆତ୍ମା ଗ୍ରହଣ କରିଛନ୍ତି, ବାଇବେଲ କୁହେ ସେଠାରେ ଉପର କୋଠରୀରେ 120 ଜଣ ଥିଲେ ଯେତେବେଳେ ପବିତ୍ର ଆତ୍ମା ଓହ୍ଲାଇ ଆସିଥିଲେ, ସ୍ତ୍ରୀ ଲୋକ ଏବଂ ସମସ୍ତେ। ଏବଂ କଣ ଆପଣ ମୋତେ ଏହା କହିବାକୁ ଚେଷ୍ଟା କରିବେ କି ଯେ କଣ ଆପଣ ଭାବୁଛନ୍ତି ଯେ ପାଉଲ ପବିତ୍ର ଆତ୍ମା ପାଇନଥିଲେ, ଏବଂ ସେ ଏହାକୁ ତାର ବହୁ ସମୟ ପରେ ପାଇଲେ? ଦେଖନ୍ତୁ, ଏବଂ ଆପଣ କହିଲେ ଆରୋଗ୍ୟତାର ବରଦାନ କେବଳ 12 ଜଣ ପ୍ରେରିତଙ୍କୁ ହିଁ ଦିଆଯାଇଥିଲା, ଏବଂ କିଛି ଦିନ ପରେ ସ୍ତିଫାନ ତଳକୁ ଗଲେ, ଏବଂ ସେ 12 ଜଣଙ୍କ ମଧ୍ୟରୁ ନଥିଲେ, ଏପରିକି ସେ ଜଣେ ପ୍ରଚାରକ ସୁଦ୍ଧା ନଥିଲେ। ସେଠି ଜଣେ ଦିକନ ଥିଲେ ଏବଂ ସମୀରଣକୁ ଯାଇ ଭୂତମାନଙ୍କୁ ବାହାର କରୁଥିଲେ। ଏବଂ ମୁଁ କହିଲି, ଏ ଭାଇ, ଠିକ୍ ଏଠାରେ ତାହା ବହୁତ ନିରବ ଥିଲା, ହଁ, ଯେଉଁଠାରେ ଆପଣଙ୍କୁ ତାହାକୁ ରଖିବାକୁ ଥିଲା। ଏବଂ ଏହା ସମାପ୍ତ ହେବା ପରେ ମାତ୍ର ମୁଁ କହିଲି, ମୁଁ ଆପଣଙ୍କୁ ମୋତେ ଏକ ଶୈତାନ ବୋଲି କହିଥିବା ପାଇଁ କ୍ଷମା କରେ, କାରଣ ମୁଁ ଜାଣେ ଯେ ଆପଣଙ୍କର ତାହା ଅଭିପ୍ରାୟ ନୁହେଁ। ଏବଂ ତାପରେ ଯେତେବେଳେ ତାଙ୍କର ଶେଷ ହୋଇଗଲା, ସେ ଉପରକୁ ଆସିଲେ, ସେ କହିଲେ, ଗୋଟିଏ କଥା ମୁଁ କହିପାରେ, ଆପଣଙ୍କଠାରେ ଖ୍ରୀଷ୍ଟଙ୍କର ଆତ୍ମା ଅଛି। ମୁଁ କହିଲି, ତେବେ ଭାଇ, ମୁଁ କେଉଁଟା ଅଟେ, ଜଣେ ଶୈତାନ ନା ଖ୍ରୀଷ୍ଟଙ୍କର, ବୁଝିଲେ। ବୁଝିଲେ। ମାତ୍ର ମୁଁ ଆପଣଙ୍କୁ କହୁଛି ଦେଖନ୍ତୁ, କାରଣ ଜଣେ ବ୍ୟକ୍ତି ସେ ଏହା କହିପାରେ ଯେ ମୁଁ ତାଙ୍କୁ ପ୍ରେମ କରେ, କିଛି ଯାଏ ଆସେ ନାହିଁ ଯେ ସେଥିରେ ସହମତ ନଥିଲେ ଏବଂ ଭୟଙ୍କର ଭାବରେ ଅସହମତ ଥିଲେ ଏବଂ ଯାଥାଚା କହୁଥିଲେ। ସେ ମୁଁ ଜଣେ ଶିକାରୀ ଏବଂ ମୋର ଜୀବନ ସାରା ବନ୍ୟ ପଶୁମାନଙ୍କ ସହିତ ରହିଛି ଏବଂ ଲୋକମାନେ କହିଛନ୍ତି କିପରି ସେହି ସମୟରେ ଯେତେବେଳେ ମୋତେ ସେ ଭାଲୁକୁ ଗୋଟିଏ ଛୁରୀ ସାହାଯ୍ୟରେ ମାରିବାକୁ ପଡିଥିଲା। ଦେଖନ୍ତୁ, କହିଲେ କଣ ଆପଣ ତାକୁ ଭୟ କରୁନଥିଲେ? ମୁଁ କହିଲି ନା, ଯଦି ମୁଁ ତାକୁ ଭୟ କରିଥାନ୍ତି ତେବେ ସେ ମୋତେ ମାରିଦେଇଥାନ୍ତା। ଦେଖନ୍ତୁ, ମାତ୍ର ଦେଖନ୍ତୁ, ଆପଣ ସେମାନଙ୍କୁ ଠକି ପାରନ୍ତି ନାହିଁ। ସେମାନେ ଜାଣନ୍ତି ଯେ ଆପଣ ସେମାନଙ୍କୁ ଭୟ କରୁଛନ୍ତି କି ନାହିଁ। ଆପଣ ଗୋଟିଏ ଘୋଡ଼ାକୁ ଭୟ କରନ୍ତି ଏବଂ ଦେଖନ୍ତୁ ଯେ ଘୋଡ଼ା କଣ କରିବ, ସେ ଆପଣଙ୍କୁ ଦଳି ପକାଇବ, ବୁଝିଲେ। ତେଣୁ ଯଦି ଆପଣ ଭୟ କରନ୍ତି, ଆପଣ ଏହାକୁ ଠକି ପାରନ୍ତି ନାହିଁ। ଆପଣଙ୍କୁ ତ ପ୍ରକୃତରେ ଏହାକୁ ରଖିବାକୁ ଅଛି। ସୈତାନ ସହିତ ଠିକ୍ ସେହି ପ୍ରକାର ହିଁ ଅଟେ। ଏହା ଲୋକମାନଙ୍କ ମଧ୍ୟରେ ଠିକ୍ ସେହି ପ୍ରକାର ହିଁ ଅଟେ। ଆପଣଙ୍କୁ ତ ଲୋକମାନଙ୍କୁ ପ୍ରେମ କରିବାକୁ ଅଛି, ଆପଣ ଏହାକୁ ଠକି ପାରନ୍ତି ନାହିଁ। ଆପଣଙ୍କୁ ତ ଏହାକୁ ରଖିବାକୁ ଅଛି, ନତୁବା ଆପଣଙ୍କ ରଙ୍ଗ କୌଣସି ଠାରେ ପ୍ରକାଶ ପାଇଯିବ। ଦେଖନ୍ତୁ, ତାହା ଠିକ୍ ଅଟେ। ଆପଣଙ୍କୁ ତ ପ୍ରକୃତରେ ଲୋକମାନଙ୍କୁ ପ୍ରେମ କରିବାକୁ ଅଛି ଏବଂ ସେମାନେ ଜାଣିଯିବେ ଯେ ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଦେଖନ୍ତୁ, ଏହା ବିଷୟରେ ସେଠାରେ କିଛି ଗୋଟାଏ ଅଛି, ଆଉ ସେହି ବ୍ୟକ୍ତି ତେବେ କିଛି ଦିନ ପୂର୍ବରୁ ମୋ ପତ୍ନୀଙ୍କୁ ଡାକି କହିଲେ, ଭାଇ ବ୍ରାନହାମ ସେଠାରେ ଅଛନ୍ତି କି? ଉତ୍ତର ଦେଲେ ନା। କହିଲେ, ତେବେ ଗୋଟିଏ କଥା ମୋତେ କହିବାକୁ ପଡିବ, ମୁଁ ତାଙ୍କ ସହିତ ଧର୍ମଶାସ୍ତ୍ର ଜ୍ଞାନରେ ଅସହମତ ଥିଲି, ମାତ୍ର ମୁଁ କହୁଛି ଯେ ସେ ଖ୍ରୀଷ୍ଟଙ୍କର ଜଣେ ସେବକ ଅଟନ୍ତି। ତେବେ ତାପରେ ଏବଂ ତାପରେ ମୁଁ ଯିବା ପୂର୍ବରୁ ସେ ମୋତେ ଏକ ଚିଠି ପଠାଇଲେ ଏବଂ ସେ କହିଲେ, ଆପଣ ଫେରି ଆସିବା ମାତ୍ରେ ମୁଁ ଆସୁଅଛି, ମୁଁ ପବିତ୍ର ଆତ୍ମାଙ୍କ ସେ ବାପ୍ତିସ୍ମ ଚାହେଁ ଯାହା ବିଷୟରେ ଆପଣ କହୁଛନ୍ତି। ଏଣୁ ଆପଣ ଦେଖନ୍ତୁ, ଠିକ୍ ଯେଉଁଠାରେ ଯଦି ଆପଣଙ୍କର ରହିବ, ଯଦି ମୋର ତାହା କହିବାର ସେ ଅନୁଭବ ରହିବ, କାହିଁକି ତୁମ ପାଖରେ ତ କିଛି ନାହିଁ, ତୁମର ପୁରୁଣା ନାମଧାରୀ ସଂସ୍ଥା ଭଲ ନୁହେଁ ଏବଂ ତୁମେ ସମସ୍ତେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ଲୋକମାନେ ଭଲ ନୁହଁ, ତୁମେ ଭଲ ନୁହଁ, ତୁମେମାନେ ତ ଶୈତାନ ଅଟ। ମୁଁ ସେହି ବ୍ୟକ୍ତିଙ୍କୁ କେବେ ବି ଜିତି ନଥାନ୍ତି ଏବଂ ଯଦି ମୁଁ ତାଙ୍କୁ କହିଥାନ୍ତି ଯେ ମୁଁ ତାଙ୍କୁ ଭଲ ପାଏ ଓ ନିଜ ହୃଦୟରେ ତାର ଅଭିପ୍ରାୟ ନ ରଖେ, ସେ ଉତ୍ତମ ଭାବରେ ଜାଣିଯାଇଥାନ୍ତି। ତା ସହିତ ଏହା ହିଁ ସବୁକିଛି ଅଟେ। ଆପଣଙ୍କୁ ତ ନିଜ ହୃଦୟରେ ବାସ୍ତବରେ ସେହି ଅଭିପ୍ରାୟ ରଖିବାକୁ ହେବ ଏବଂ ତା ସେ ରାତିରେ ହୋଇଥାଏ ଯେତେବେଳେ ମୁଁ ସେହି ପ୍ରଚାର ମଞ୍ଚ ଉପରେ ସେହି ହୃଦୟର ଗୁପ୍ତ ବିଷୟର ପରିଭେଦକ ଅଭିଷେକ ତଳେ ଯାଇଥାଏ। ଦେଖନ୍ତୁ, ମୁଁ ଏହା ବିଷୟରେ ଚିନ୍ତା କରେ ନାହିଁ। ମୁଁ ରାତ୍ରି ଭୋଜନ ସମୟରୁ ହିଁ କିଛି ଖାଏ ନାହିଁ ଏବଂ ଉପବାସ କରିଥାଏ ଓ ପ୍ରାର୍ଥନା କରିଥାଏ ଆଉ ସେହି କକ୍ଷରେ ରହିଥାଏ, କାରଣ ସେ ଏହା କରିବେ ବୋଲି ମୋତେ ପ୍ରତିଜ୍ଞା କରିଥିଲେ ଏବଂ ସେଇଥିପାଇଁ ମୁଁ ସନ୍ଦେହର କୌଣସି ଛାୟା ବିନା ଯାଇଥାଏ, କାରଣ ସେ ତା କରିବେ ବୋଲି ପ୍ରତିଜ୍ଞା କରିଥିଲେ। ତେଣୁକରି ଦେଖନ୍ତୁ, ମୁଁ ଜାଣେ ଯେ ପରମେଶ୍ୱରଙ୍କ ରାଜ୍ୟର ଉନ୍ନତି ପାଇଁ ମୋର ଧ୍ୟେୟ କ'ଣ, ମୋର ଉଦ୍ଦେଶ୍ୟ କ'ଣ ଅଟେ। ଯଦି କୌଣସି ବ୍ୟକ୍ତି ଏହି ପଥରେ ଯାଏ, ସେହି ପଥରେ ଯାଏ, ସେ ଯେଉଁ ମଣ୍ଡଳୀକୁ ବି ଯାଏ, ଯେପର୍ଯ୍ୟନ୍ତ ସେ ଖ୍ରୀଷ୍ଟଙ୍କ ନିକଟକୁ ଆସେ, ତାହା ମୋତେ କୌଣସି ଫରକ ପକାଏ ନାହିଁ ଏବଂ ତାହା ମୋ ହୃଦୟରେ ଅଟେ, ବୁଝିଲେ। ଏବଂ ଯାଏ ଆସେ ନାହିଁ, ଯଦି ଆମେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟରେ ଯୋଗ ଦେଉ, ତାହା ସବୁ ଠିକ୍ ଅଟେ। ଠିକ୍ ଅଛି, ଯଦି ସେ କେଉଁ ମଣ୍ଡଳୀରେ ଯୋଗ ଦିଅନ୍ତି, ଏହା ମୋତେ କିଛି ଫରକ ପଡେ ନାହିଁ, କିନ୍ତୁ ଯେପର୍ଯ୍ୟନ୍ତ ମୁଁ ତାଙ୍କର ପ୍ରାଣକୁ ଖ୍ରୀଷ୍ଟଙ୍କ ସହିତ ଜିତେ, ତାହା ହେଉଛି ମୋ ବିଷୟ। ତେଣୁ ମୁଁ କହିଲି, ଭାଇନେସ୍ ଅଲଗା ହେବା ପାଇଁ ନୁହେଁ, ତେବେ ମୁଁ ଯାଉଅଛି। ଭାଇ, କଣ ଏହାକୁ ବ୍ୟବହାର କରିବା ଠିକ୍ ଅଟେ? ମୁଁ କହିଲି, ମୁଁ କହିବାକୁ ଏବଂ ବ୍ୟାଖ୍ୟା କରିବାକୁ ଚାହେଁ ଏବଂ ଏଥିରେ ମୁଁ ଏଠାରେ ଆପଣ ଭାଇମାନଙ୍କୁ କହିପାରେ, ତେବେ ଏହାକୁ ଆପଣମାନଙ୍କର ମଣ୍ଡଳୀ ମଧ୍ୟରେ ଉଲ୍ଲେଖ କରନ୍ତୁ ନାହିଁ। ଯଦି ଆପଣ ଚାହାନ୍ତି ଏବଂ ମୋ ଉପରେ ଏକ ଅନୁଗ୍ରହ କରନ୍ତି, ତେବେ ମୋତେ କେବଳ ଆପଣମାନଙ୍କର ଭାଇ ହୋଇ ରହିବାକୁ ଦିଅନ୍ତୁ। କଣ ଆପଣ ବୁଝୁଛନ୍ତି? ଏବଂ ମୁଁ ଆଉ ଯଦି ମୁଁ ଭୁଲ ଅଟେ, ତେବେ ଆପଣ ମୋତେ କ୍ଷମା କରିଦିଅନ୍ତୁ। ମାତ୍ର ମୁଁ ଆପଣମାନଙ୍କୁ ବୁଝାଇବାକୁ ଚାହେଁ, ଯେହେତୁ ଆଜି ସକାଳେ ଏଠାରେ ଉଭୟ ଗୋଷ୍ଠୀ ବସିଛନ୍ତି, ଉଭୟ ଏକତ୍ୱବାଦୀ ଏବଂ ସେହି ଆସାମ୍ବ୍ଲିଜ୍ ଏବଂ ତ୍ରିତ୍ୱବାଦୀ ବିଶ୍ୱାସ ମଧ୍ୟ, ତେବେ ମୁଁ ଏହି ବିବୃତ୍ତି ଦେବାକୁ ଚାହୁଁଛି। ମୁଁ ଏହା କହିବାକୁ ଚାହେଁ ଯେ ମୁଁ ବିଶ୍ୱାସ କରେ ଯେ ଉଭୟ ପକ୍ଷ ଭୁଲ ଅଟନ୍ତି ଯେପର୍ଯ୍ୟନ୍ତ ସେମାନେ ପରସ୍ପର ସହ ଯୁକ୍ତିତର୍କ କରୁଥାନ୍ତି, କାରଣ ସେମାନଙ୍କର ଧ୍ୟେୟଗୁଡ଼ିକ ଭୁଲ ଅଟେ ଏବଂ ଯେପର୍ଯ୍ୟନ୍ତ ଆପଣଙ୍କ ଧ୍ୟେୟଗୁଡ଼ିକ ଭୁଲ ଅଟେ, ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣଙ୍କ ଉଦ୍ଦେଶ୍ୟ କ'ଣ ଅଛି, କିନ୍ତୁ ସେହି ଉଦ୍ଦେଶ୍ୟ ପ୍ରତି ଆପଣଙ୍କ ଧ୍ୟେୟଗୁଡ଼ିକ ଭୁଲ ଅଛି, ତାହେଲେ ଏହା କଦାପି କାମ କରିବ ନାହିଁ। ତାହା ଠିକ୍। ତେବେ କେତେକ ଲୋକ କହିଛନ୍ତି, ଭାଇ ବ୍ରାନହାମ ଆପଣ ତ ଜିଜସ୍ ଓନ୍ଲି ଅଟନ୍ତି। ମୁଁ କହିବାକୁ ଚାହେଁ ଯେ ତାହା ଏକ ତ୍ରୁଟି ଅଟେ। ମୁଁ ଜିଜସ୍ ଓନ୍ଲି ନୁହେଁ। କେହି ଜଣେ କୁହନ୍ତି, ଭାଇ ବ୍ରାନହାମ କଣ ଆପଣ ଜଣେ ତ୍ରିତ୍ୱବାଦୀ ଅଟନ୍ତି? ନା ମହାଶୟ, ମୁଁ ଜଣେ ତ୍ରିତ୍ୱବାଦୀ ନୁହେଁ, ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ, ବୁଝିଲେ। ମୁଁ ନୁହେଁ, ଏପରିକି ତ୍ରିତ୍ୱବାଦୀ ଶବ୍ଦ ବାଇବଲରେ ସୁଦ୍ଧା ଉଲ୍ଲେଖ ନାହିଁ, ସେହି ଶବ୍ଦ ତ୍ରିତ୍ୱ। ଏବଂ ମୁଁ ବିଶ୍ୱାସ କରେ ନାହିଁ ଯେ ତିନୋଟି ବ୍ୟକ୍ତିଗତ ପରମେଶ୍ୱର ଅଛନ୍ତି। ମୁଁ ବିଶ୍ୱାସ କରେ ଯେ ସେଠାରେ ଏକ ପରମେଶ୍ୱର ତିନୋଟି କାର୍ଯ୍ୟାଳୟରେ ଅଛନ୍ତି, ପିତା, ପୁତ୍ର, ପବିତ୍ରାତ୍ମା। ସେହି କାରଣରୁ ହିଁ ଆମକୁ ପିତା, ପୁତ୍ର, ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦେବା ପାଇଁ ଆଜ୍ଞା ଦିଆଯାଇଛି। ମୁଁ ବିଶ୍ୱାସ କରେ ଯେ ଏହା ପରମେଶ୍ୱର ସଙ୍କୁଚିତ ହୋଇ ତଳକୁ ଓହ୍ଲାଇ ଆସିଥିଲେ। ତେବେ ପରମେଶ୍ୱର ଯେତେବେଳେ ସେ ପ୍ରଥମେ ମନୁଷ୍ୟକୁ ଦେଖାଦେଲେ ସେ ଏକ ଅଗ୍ନିସ୍ତମ୍ଭ ରୂପରେ ଥିଲେ। ଆପଣ ତା ବିଶ୍ୱାସ କରନ୍ତି କଣ ନୁହେଁ କି? ସେହି ଯେକୌଣସି ବାଇବେଲ ପାଠକ ଯିଏ ଜାଣନ୍ତି ଯେ ପ୍ରାନ୍ତରରେ ଥିବା ସେ ଅଗ୍ନିସ୍ତମ୍ଭ ଥିଲେ ଲୋଗୋସ, ଯିଏ ତାହା ସେହି ନିୟମର ଦୂତ ଥିଲେ ଯିଏକି ଖ୍ରୀଷ୍ଟ, କାରଣ ସେ କହିଲେ ସେ ଥିଲେ, ତାହା ନଥିଲା। ମୁଁ ବିଶ୍ୱାସ କରେ ଯେ ଏହା ସେଠାରେ ସାଧୁ ଜୀବନ ଛଅ ଅଟେ। ସେ କହିଥିଲେ ଅବ୍ରାହ୍ମଙ୍କ ପୂର୍ବରୁ ବିଷୟରେ ମୁଁ ଅଟେ, ସେ ମୁଁ ଅଟେ ଥିଲେ। ଅତଏବ ତାହା ପରମେଶ୍ୱର ପବିତ୍ର ଥିଲେ, ଏପରିକି ଯଦି ଜଣେ ବ୍ୟକ୍ତି ପର୍ବତକୁ ଛୁଇଁ ଦେଉଥିଲା ସେ ନିଶ୍ଚୟ ମରିବାକୁ ଯାଉଥିଲା। ଦେଖନ୍ତୁ, ଠିକ ଅଛି, ବର୍ତ୍ତମାନ ସେ ସମାନ ପରମେଶ୍ୱର ନିଜର ସୃଷ୍ଟି କରିଥିବା ସେ ସୃଷ୍ଟ ପ୍ରାଣୀ ଭିତରେ ଆପଣାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରୁଥିଲେ। ତେବେ ସେ ସେମାନଙ୍କ ନିକଟକୁ ଆସିପାରିନଥିଲେ, କାରଣ ସେମାନେ ପାପୀ ଥିଲେ ଏବଂ ଛେଳି ଓ ମିଣ୍ଢାର ରକ୍ତ କେବେ ବି ପାପକୁ ଦୂର କରିନଥିଲା। ଆମେ ତାହା ଜାଣୁ, ଏହା ତ କେବଳ ପାପକୁ ଆଚ୍ଛାଦନ କରିଥିଲା। ବର୍ତ୍ତମାନ କିନ୍ତୁ ସେ ସମାନ ପରମେଶ୍ୱର ଯିଏକି ସେ ଅଗ୍ନିସ୍ତମ୍ଭ ଥିଲେ, ସେ ନିଜ ପୁତ୍ରଙ୍କ ମାଧ୍ୟମରେ ଦେହବନ୍ତ ହେଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମକ ଏକ ଶରୀରରେ ବାସ କଲେ। ବାଇବେଲ କୁହେ ତାହାଙ୍କଠାରେ ପରମେଶ୍ୱର ସମ୍ପୂର୍ଣ୍ଣ ଭାବରେ ସଶରୀରରେ ବାସ କରିଥିଲା ଏବଂ ଯୀଶୁ କହିଲେ, ତେବେ ପ୍ରଥମ ତିମୋଥି 3:16 ପରମେଶ୍ୱର ପରାୟଣତାର ନିଗୁଢ ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି। ଏବଂ ଯଦି ସେମାନେ ଏହାକୁ ମହତ୍ ବୋଲି କହିପାରନ୍ତି କାହିଁକି, ତେବେ ଆମେ କଣ କରିବା? ଦେଖନ୍ତୁ, ପରମେଶ୍ୱରଙ୍କ ନିଗୁଢ ତତ୍ତ୍ୱ ଯେ ମହତ୍, କାରଣ ପରମେଶ୍ୱର ଦେହବନ୍ତ ହୋଇ ପ୍ରକାଶିତ ହୋଇଥିଲେ ଏବଂ ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଗୌରବରେ ଗୃହୀତ ହେଲେ ଏବଂ ପ୍ରଭୃତି। ବର୍ତ୍ତମାନ ଏବଂ ସେ ସାଧୁ ଯୋହନ 14 ଥୁମାଙ୍କୁ କହିଥିଲେ, ଯେତେବେଳେ ତୁମେ ମୋତେ ଦେଖ ତୁମେ ପିତାଙ୍କୁ ଦେଖିଥାଅ, ତାହେଲେ ତୁମେ କାହିଁକି କହୁଅଛ ଆମକୁ ପିତାଙ୍କୁ ଦର୍ଶନ କରାନ୍ତୁ। ବାଇବେଲ କୁହେ ଯେ ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ରହି ଜଗତକୁ ନିଜ ସହିତ ପୁନର୍ମିଳନ କରାଉଥିଲେ। ତେବେ ପରମେଶ୍ୱର ତିନୋଟି ବ୍ୟକ୍ତି, ତିନି ପରମେଶ୍ୱର ହୋଇପାରନ୍ତି ନାହିଁ, କିଏବା ଯୀଶୁ ମଧ୍ୟ ଆପଣାର ନିଜ ପିତା ହୋଇପାରନ୍ତି ନାହିଁ, ବୁଝିଲେ? ତେଣୁ ଆପଣ ଦେଖନ୍ତୁ, ଏହା ଉଭୟକୁ ମୂଳତଃ ଭୁଲ ପ୍ରମାଣ କରିଥାଏ। ବର୍ତ୍ତମାନ ଏବଂ ବର୍ତ୍ତମାନ ଯଦି ଆପଣ କେବଳ ଧ୍ୟାନ ଦେବେ, ସେଠାରେ କୌଣସି ସ୍ଥାନ ନାହିଁ। ଯଦି ଆମର ତିନୋଟି ପରମେଶ୍ୱର ଥାନ୍ତି ତାହେଲେ ଆମେ ପ୍ରତିମା ପୂଜକ ଅଟୁ, ତେବେ ଆମେ ତାହା ଜାଣୁ। ଯେପରିକି ସେ ଯେଉଁଦି ଥରେ ମୋତେ କହିଥିଲେ, ଯେତେବେଳେ ମୁଁ ତାଙ୍କ ସହିତ କଥାବାର୍ତ୍ତା କରୁଥିଲି, କହିଲେ ସେମାନଙ୍କ ମଧ୍ୟରୁ କେଉଁଠି ତୁମର ପରମେଶ୍ୱର ଅଟେ, କେଉଁଠି ତୁମର ପରମେଶ୍ୱର ଅଟେ, ସେହି ପିତା, ସେହି ପୁତ୍ର ନା ସେହି ପବିତ୍ର ଆତ୍ମା, କେଉଁଠି ତୁମର ଅଟେ? ଆଉ ମୁଁ କହିଲି, କାହିଁକି, ସେଠାରେ ତ ତିନୋଟି ପରମେଶ୍ୱର ନାହାନ୍ତି। ସେ କହିଲେ, ଆପଣ ପରମେଶ୍ୱରଙ୍କୁ ତିନି ଖଣ୍ଡରେ କାଟି ତାହାକୁ ଜଣେ ଯିହୁଦୀକୁ ଦେଇପାରନ୍ତି ନାହିଁ। ମୁଁ କହିଲି, ନା ଆଜ୍ଞା। ମୁଁ କହିଲି, ଯେତେବେଳେ ସେଠାରେ ଫୋର୍ଟ ୱାଇନରେ ଜନ୍ ରାୟନ ଅନ୍ଧତ୍ୱରୁ ସୁସ୍ଥ କରାଯାଇଥିଲେ, ଆପଣ ଜାଣନ୍ତି, ଏବଂ ଏହି ରାବି ଏଠାରେ ଉପରେ ମିସାୱାଠାରେ କିମ୍ବା ଫୋର୍ଟ ବେଣ୍ଟନ ହାର୍ବର ଠାରେ, ସେ କହିଲେ, ଆପଣ ପରମେଶ୍ୱରଙ୍କୁ ତିନି ଖଣ୍ଡରେ କାଟି ତାହାକୁ ଜଣେ ଯିହୁଦୀକୁ ଦେଇପାରନ୍ତି ନାହିଁ। ମୁଁ କହିଲି, ନିଶ୍ଚିତରେ ନୁହେଁ, ମୁଁ ନୁହେଁ। ମୁଁ କହିଲି, ରାବି, କଣ ଭବିଷ୍ୟତ ବକ୍ତାମାନଙ୍କୁ ବିଶ୍ୱାସ କରିବା ଆପଣଙ୍କ ପାଇଁ କଷ୍ଟକର ହେବ କି? କହିଲେ, ନା। ମୁଁ କହିଲି, ଯେସାୟା 9:6 ସେ କାହା ବିଷୟରେ କହୁଥିଲେ? କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ପୁଣି ତାହାଙ୍କର ନାମ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଶାନ୍ତିର ରାଜା ହେବ। ସେ କହିଲେ, ତାହା ମସିହ ଅଟନ୍ତି। ମୁଁ କହିଲି, ତାହେଲେ ରାବି, ମସିହଙ୍କ ପରମେଶ୍ୱରଙ୍କ ସହିତ କଣ ସମ୍ପର୍କ ହେବ? ସେ କହିଲେ, ସେ ପରମେଶ୍ୱର ହେବେ। ତାହା ହିଁ ଅଟେ ଯାହା ମୁଁ ଭାବୁଥିଲି, ବୁଝିଲେ? ତେବେ ଆପଣ ଦେଖନ୍ତୁ, ତା ଅଭିକଳ ଠିକ ଅଟେ, ତାହା ହିଁ ହେଉଛନ୍ତି ସେ। ଆଉ ତେଣୁକରି ମୁଁ କହିଲି, ତେବେ ମୋତେ କୁହନ୍ତୁ ଯେ ଯୀଶୁ କେଉଁଠାରେ ତାହା ସଫଳ କରିବାରେ ବିଫଳ ହେଲେ ଯାହାକି ଭବିଷ୍ୟତବକ୍ତା କହିଥିଲେ। ଏବଂ ସେ କାନ୍ଦିବାକୁ ଲାଗିଲେ ଓ ଚାରିଆଡ଼େ ଚଲାବୁଲା କରିବାକୁ ଲାଗିଲେ। ମୁଁ କହିଲି, ତାହାଦ୍ୱାରା ଜନ୍ ରାୟନ ତାଙ୍କର ଦୃଷ୍ଟି ପାଇଛନ୍ତି, ବୁଝିଲେ? ଆଉ ସେ କହିଲେ, ପରମେଶ୍ୱରଙ୍କର ଯେ ଏକ ପୁତ୍ର ଅଛନ୍ତି ତାହା ଦୂର ହେଉ। ମୁଁ କହିଲି, ମହାନ ଯିହୋବା ଜଣେ ସ୍ତ୍ରୀ ଲୋକଙ୍କୁ ଛାୟା କଲେ, ଯେପରିକି ଭବିଷ୍ୟତବକ୍ତା କହିଥିଲେ ଯେ ସେ କରିବେ, ଏବଂ ଏକ ରକ୍ତକୋଷିକା ସୃଷ୍ଟି କଲେ, ଏବଂ ସେ ରକ୍ତକୋଷିକା ହିଁ ଥିଲା ଯେଉଁଥିରୁ କି ଖ୍ରୀଷ୍ଟଙ୍କ ଶରୀର ଆସିଥିଲା। ରାବି, ପୁରାତନ ନିୟମରେ ଦେଖନ୍ତୁ, ମୁଁ କହିଲି, ଯେତେବେଳେ ଜଣେ ଲୋକ ଏକ ବଳିଦାନ କରିବାକୁ ଯାଉଥିଲା ସେତେବେଳେ ସେ ଗୋଟିଏ ମେଷଶାବକ ନେଉଥିଲା। ସେ ଜାଣିଥିଲା ଯେ ସେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକ ଭଙ୍ଗ କରିଅଛି, ତେଣୁ ସେ ଗୋଟିଏ ମେଷଶାବକ ନେଉଥିଲା। ସେ ନିଜର ପାପ ସ୍ୱୀକାର କରୁଥିଲା ଏବଂ ଏହି ମେଷଶାବକକୁ ବଧ କରାଯାଉଥିଲା। ଯେତେବେଳେ କି ସେହି ତାଙ୍କର ହାତ ମେଷଶାବକ ଉପରେ ରଖୁଥିଲା, ତାଙ୍କର ସ୍ୱୀକାରୋକ୍ତି ଥିଲା ଯେ ସେ ଜାଣିଥିଲେ ଯେ ତାଙ୍କୁ ନିଜର ପାପ ପାଇଁ ସ୍ୱୟଂ ମରିବା ଉଚିତ ଥିଲା, କିନ୍ତୁ ମେଷଶାବକ ତାଙ୍କର ସ୍ଥାନ ଗ୍ରହଣ କରୁଥିଲା ଏବଂ ରକ୍ତକୋଷିକା ଭଙ୍ଗାଗଲା। ଆଉ ସେ ଛୋଟ ମେଷଶାବକକୁ ତାଙ୍କର ହାତରେ ଧରି ରଖିଥିଲେ ଯେପର୍ଯ୍ୟନ୍ତ କି ସେ ତାର ଛୋଟ ଜୀବନକୁ ସେଥିରୁ ବାହାରି ଯିବାର ଏବଂ କଠିନ ହୋଇଯିବାର ଅନୁଭବ ନ କଲେ। ତାପରେ ଯାଜକ ଅବଶ୍ୟ ରକ୍ତକୁ ସେ ନିଆଁ ଉପରେ ଛିଞ୍ଚିଲେ, ବିଚାରର ସେ ପିତ୍ତଳ ଯଜ୍ଞବେଦୀ। ତାପରେ ମୁଁ କହିଲି, ସେହି ଲୋକଟି ତେବେ ସେଠାରୁ ବାହାରି ଯାଏ, ଏହା ଜାଣି ଯେ ମେଷଶାବକ ତାଙ୍କର ସ୍ଥାନକୁ ନେଇଅଛି, ମାତ୍ର ସେ ସେହି ଇଚ୍ଛା ସହିତ ବାହାରିଗଲା ଯେଉଁ ଇଚ୍ଛାରେ ସେ ଭିତରକୁ ଆସିଥିଲା। ଦେଖନ୍ତୁ, କାରଣ ଏହା ପାପକୁ ଦୂର କରିପାରିବ ନାହିଁ, ବୁଝିଲେ? ମାତ୍ର ତେବେ ଏହି ମାମଲାରେ ଉପାସକ ଥରେ ଶୁଦ୍ଧ ହୋଇଗଲେ ପାପର ଆଉ କୌଣସି ବିବେକ ରୁହେ ନାହିଁ। ସେଠାରେ ସେଠାରେ ବାର୍ଷିକ ଭାବରେ ଏକ ବଳିଦାନ ଅର୍ପଣ କରାଯାଉଥିଲା। କିନ୍ତୁ ମୁଁ କହିଲି ବର୍ତ୍ତମାନ ସେଠାରେ ଏହି ସମୟ ଅଛି ଯେ ଉପାସକ ଥରେ ଶୁଦ୍ଧ ହୋଇଗଲେ ପାପର ଆଉ କୌଣସି ବିବେକ ରୁହେ ନାହିଁ। କାରଣ ରାବି ଦେଖନ୍ତୁ, ହେମୋଗ୍ଲୋବିନରେ ସେହି ଛୋଟ ଜୀବନ ଯାହାକି ସେହି କୋଷରେ ଆରମ୍ଭ ହୁଏ, ଯାହା ପୁରୁଷ ଲିଙ୍ଗରୁ ନାରୀ ମଧ୍ୟକୁ ଆସିଥାଏ ଏବଂ ନାରୀ ଅଣ୍ଡାକୋଷକୁ ଉତ୍ପାଦନ କରେ। ମାତ୍ର ଗୋଟିଏ କୁକୁଡ଼ା ଅଣ୍ଡା ଦେଇପାରେ, କିନ୍ତୁ ଯଦି ତା ଅଣ୍ଡିରା ପକ୍ଷୀ ସହିତ ରହିନାହିଁ ତେବେ ଏହା କେବେ ବି ଫୁଟିବ ନାହିଁ। ଏବଂ ମୁଁ କହିଲି ତାପରେ ପରମେଶ୍ୱର ସେ ସର୍ବଶ୍ରେଷ୍ଠ ଯିଏକି ସବୁ ସମୟ ଏବଂ ସ୍ଥାନକୁ ପୂର୍ଣ୍ଣ କରିଥିଲେ, ଜଣେ ସ୍ତ୍ରୀର ଗର୍ଭରେ ଗୋଟିଏ ଛୋଟ ଜୀବାଣୁ ହେବା ପାଇଁ ନ୍ୟୁନ ହୋଇଗଲେ। ଏବଂ ତାପରେ ମୁଁ କହିଲି ଯେତେବେଳେ ଆମେ ଆଜି ଉଦ୍ଧାର କରାଯାଉ, ଯୀଶୁ ଜିହୁଦୀ କିମ୍ବା ଅଣଜିହୁଦୀ କିଛି ହେଲେ ନଥିଲେ, କାରଣ ଅଣ୍ଡା କେବଳ ଶରୀର ଉତ୍ପନ୍ନ କରିଥିଲା, ଜୀବନଟା ରକ୍ତରେ ରହିଥିଲା। ତେଣୁ ଆମେମାନେ ବାଇବେଲ କୁହେ ଆମେମାନେ ପରମେଶ୍ୱରଙ୍କ ରକ୍ତ ଦ୍ୱାରା ପରିତ୍ରାଣ ପାଇଅଛୁ। ଦେଖନ୍ତୁ, ସେ ଜିହୁଦୀ କିମ୍ବା ଅଣଜିହୁଦୀ ନଥିଲେ, ସେ ତ ପରମେଶ୍ୱର ଥିଲେ। ଅତଏବ ଯେତେବେଳେ ଆମେମାନେ ଯଜ୍ଞବିଧି ନିକଟକୁ ଆସି ବିଶ୍ୱାସ ଦ୍ୱାରା ତାହାଙ୍କ ମସ୍ତକରେ ନିଜର ହାତକୁ ରଖୁ ଏବଂ କାଲବରୀରେ ଥିବା ସେହି ଦୁଃଖ କଷ୍ଟ ଓ ଯନ୍ତ୍ରଣାକୁ ଅନୁଭବ କରୁ ଆଉ ଆମର ପାପଗୁଡ଼ିକୁ ସ୍ୱୀକାର କରୁ ଯେ ଆମେ ଭୁଲ ଅଟୁ ଏବଂ ସେ ଆମର ସ୍ଥାନରେ ମରିଛନ୍ତି, ତାପରେ ଆପଣ ଦେଖନ୍ତୁ ମୁଁ କହିଲି ସେହି ମେଷଶାବକଙ୍କ ରକ୍ତ ଏହା ଉପରକୁ ଫେରି ଆସିପାରିବ ନାହିଁ। ସେହି ରକ୍ତ ଯାହାକି ସେହି କୋଷିକାଟି ଭଙ୍ଗା ଯାଇଥିଲା ଏବଂ ସେହି ମେଷଶାବକଙ୍କ ଏହି ରକ୍ତ କୋଷିକାର ଭଙ୍ଗା ଯିବାରେ ଯେଉଁ ଜୀବନଟି ମୁକ୍ତ ହୋଇଥିଲା ତାହା ଉପାସକଙ୍କ ନିକଟକୁ ଫେରି ଆସିପାରିବ ନାହିଁ, କାରଣ ଏହା ଏକ ପଶୁର ଜୀବନ ଥିଲା ଏବଂ ଏହା ମାନବ ଜୀବନ ସହିତ ମେଳ ଖାଏ ନାହିଁ। କିନ୍ତୁ ଏଥରକ ଯେତେବେଳେ ସେହି ରକ୍ତ କୋଷିକାଟି ଭଙ୍ଗା ଗଲା, ଏହା କେବଳ ସାଧାରଣ ଭାବେ ଜଣେ ପୁରୁଷ ନଥିଲା, ତାହା ତ ପରମେଶ୍ୱରଙ୍କ ଜୀବନ ଥିଲା ଯାହାକି ମୁକ୍ତ ହୋଇଥିଲା। ଏବଂ ଯେତେବେଳେ ସେହି ଉପାସକ ପରମେଶ୍ୱରଙ୍କ ପୁତ୍ରଙ୍କ ଉପରେ ବିଶ୍ୱାସ ଦ୍ୱାରା ନିଜର ହାତକୁ ରଖି ନିଜର ପାପ ସ୍ୱୀକାର କରେ, ତେବେ ଅନ୍ୟ କୌଣସି ବ୍ୟକ୍ତିଙ୍କର ଜୀବନ ନୁହେଁ, ମାତ୍ର ପରମେଶ୍ୱରଙ୍କ ଜୀବନ ଏହି ମନୁଷ୍ୟ ନିକଟକୁ ଫେରିଆସେ ଯାହାକି ଅନନ୍ତ ଜୀବନ ଅଟେ। ସେହି ଶବ୍ଦ ଜୋଇ, ଯାହାର ଅନୁବାଦ ହେଉଛି ପରମେଶ୍ୱରଙ୍କ ନିଜସ୍ୱ ଜୀବନ, ଆଉ ସେ କହିଥିଲେ ଯେ ସେ ଆମକୁ ଜୋଇ ଦେବେ, ଅନନ୍ତ ଜୀବନ ଦେବେ, ଆଉ ବର୍ତ୍ତମାନ ଆମେ ପରମେଶ୍ୱରଙ୍କ ପୁତ୍ର ଏବଂ ପୁତ୍ରୀଗଣ ଅଟୁ, ଆପଣ ସେଠାରେ ଅଛନ୍ତି। ମୁଁ କହିଲି ତେବେ ଏହା କଣ ଅଟେ? ଏହା ତ ପରମେଶ୍ୱର ସଂକୁଚିତ ହୋଇଥିଲେ, ସେ ପ୍ରଥମେ ଆସିଲେ, କୌଣସି ମନୁଷ୍ୟ ତାହାଙ୍କୁ ଛୁଇଁ ପାରିନଥିଲେ କାରଣ ମନୁଷ୍ୟ ପାପ କରିଥିଲା। ତାପରେ ସେ ଏକ ଶରୀରରେ ଓହ୍ଲାଇ ଆସିଲେ ପାପର ସ୍ୱାଦକୁ ଚାଖିବା ପାଇଁ, ପାପକୁ ନେବା ପାଇଁ। ଦେଖନ୍ତୁ, ସେ କେବଳ ଗୋଟିଏ ମାତ୍ର ବିଷୟ ଯାହା ନ୍ୟାୟବାନ ହେବା ପାଇଁ ପରମେଶ୍ୱର କରିପାରିଥାନ୍ତେ ତାହା ହେଲା ସେହି ପ୍ରକାର ହିଁ କରିବା। ଉଦାହରଣ ସ୍ୱରୂପ କଣ ହୁଅନ୍ତା ଯଦି ଆଜି ସକାଳେ ମୋ ପାଖରେ ଏହି ଦର୍ଶକ ବୃନ୍ଦଙ୍କ ଉପରେ ଅଧିକାର ରହିଥାନ୍ତା ଯେପରିକି ପରମେଶ୍ୱରଙ୍କ ମାନବ ଜାତି ଉପରେ ରହିଥିଲା, ଆଉ ମୁଁ କୁହନ୍ତି ପ୍ରଥମ ବ୍ୟକ୍ତି ଯିଏ ସେ ଖୁଣ୍ଟକୁ ଦେଖେ ମରିଯିବ ଏବଂ ଟମିକ୍ସ ଏହାକୁ ଦେଖନ୍ତି। ବର୍ତ୍ତମାନ ଉଦାହରଣ ସ୍ୱରୂପ ମୁଁ କାର୍ଲ ଭାଇ କାର୍ଲସନ୍, ଆପଣ ତାଙ୍କ ପାଇଁ ମରନ୍ତୁ, ତାହା ନ୍ୟାୟ ହେବ ନାହିଁ। ମୁଁ କହିବି ଲିଓ ତୁମେ ମୋର ସଚିବ ଅଟ, ତୁମେ ତାଙ୍କ ପାଇଁ ମର, ତାହା ଠିକ ହେବ ନାହିଁ। ମୋ ପୁଅ ବିଲିପ ତୁମେ ତାଙ୍କ ପାଇଁ ମର, ତାହା ଠିକ ନୁହେଁ। କେବଳ ଗୋଟିଏ ମାତ୍ର ଉପାୟ ଯେଉଁଥିରେ କି ମୁଁ ନ୍ୟାୟବାନ ହୋଇପାରେ ତାହା ହେଲା ମୁଁ ନିଜେ ତାଙ୍କର ସ୍ଥାନକୁ ନିଏ, ଏବଂ ତାହା ହିଁ ଥିଲା ଯାହାକି ପରମେଶ୍ୱର କରିଥିଲେ। ସେ ପରମେଶ୍ୱର ଏକ ଆତ୍ମା ଅଟନ୍ତି ଏବଂ ସେ ସୃଷ୍ଟି କଲେ, ସେ ତାଙ୍କର ରୂପକୁ ବଦଳାଇଲେ। ଏହା ଲୋକମାନଙ୍କୁ ସେହି ସାନ ଜିହୋବାଙ୍କ ବିଷୟରେ ଭାବିବା ନିମନ୍ତେ ବାଧ୍ୟ କରିଦେବା ଉଚିତ। ସେ ଜଣେ ପୂର୍ଣ୍ଣ ବୟସ୍କ ବ୍ୟକ୍ତି ଭାବରେ ଆସିପାରିଥାନ୍ତେ, କିନ୍ତୁ ସେ ଏକ ଗୁହାଳ କୁଣ୍ଡରେ ଖତଗଦା ଉପରେ ଆସିଲେ। ସାନ ଜିହୋବା ଶିଶୁ ପରି କାନ୍ଦୁଥିଲେ, ସାନ ଜିହୋବା ବାଳକ ପରି ଖେଳୁଥିଲେ, ସାନ ଜିହୋବା ଜଣେ କର୍ମୀ ପରି ବଢେଇ କାମ କରୁଥିଲେ। କିଶୋର ଅବସ୍ଥାରେ ସାନ ଜିହୋବା ଜିହୋବା ଆକାଶ ଓ ପୃଥିବୀ ମଧ୍ୟରେ ଝୁଲି ରହିଥିଲେ, ଆଉ ତାଙ୍କ ମୁହଁ ଉପରେ ମଦ୍ୟପ ଛେପ ଖଙ୍କାର ଓ ଥୁକ ପକାଯାଇଥିଲା। ଜିହୋବା ଆପଣାର ସନ୍ତାନ ମାନଙ୍କ ପାଇଁ ମରୁଥିଲେ, ଜିହୋବା ମୁକ୍ତି ସାଧନ କରିବାକୁ ମୃତ୍ୟୁବରଣ କରୁଥିଲେ, ଅନ୍ୟ ଜଣେ ବ୍ୟକ୍ତି ନୁହେଁ ମାତ୍ର ପରମେଶ୍ୱର ନିଜେ। ଦେଖନ୍ତୁ, ପରମେଶ୍ୱର ତାହା ତାଙ୍କର କାର୍ଯ୍ୟାଳୟ ଥିଲା, କାହିଁକି ସେ ମନୁଷ୍ୟମାନଙ୍କ ହୃଦୟକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆମେ ତାହାଙ୍କୁ ସେଠାରେ ସ୍ପର୍ଶ କରିପାରିନଥିଲୁ, ଏଠାରେ ଆମେ ତାହାଙ୍କୁ ନିଜ ହାତରେ ଅନୁଭବ କଲୁ। ତେବେ ସେ ଶରୀରର ବଳିଦାନ ଦ୍ୱାରା ସେ କଣ ସାଧନ କଲେ? ସେ ଆମ ଭିତରେ ଜିହୋବା ହୋଇଗଲେ, ଆମେମାନେ ତାହାଙ୍କର ଅଂଶ ଅଟୁ। ପେଣ୍ଟିକସ୍ ଦିନରେ ଅଗ୍ନିସ୍ତମ୍ଭ ନିଜକୁ ବିଭକ୍ତ କଲା, ଆଉ ଅଗ୍ନିର ଜିହ୍ୱା ଗୁଡିକ ପ୍ରତ୍ୟେକଙ୍କ ଉପରେ ଅବସ୍ଥାନ କଲା, ଯାହାକି ଏହା ଦର୍ଶାଉଥିଲା ଯେ ପରମେଶ୍ୱର ଆପଣାକୁ ନିଜର ମଣ୍ଡଳୀ ମଧ୍ୟରେ ବିଭକ୍ତ କରୁଅଛନ୍ତି। ତେବେ ଭାଇମାନେ, ଯଦି ଆମେ କେବଳ ଏକାଠି ହୋଇପାରିବା ଓ ତାହାକୁ ଏକତ୍ର ଆଣିପାରିବା, ତାପରେ ଯେତେବେଳେ ଆମେମାନେ ଏକାଠି ହଉ ସେତେବେଳେ ଆମେ ଜିହୋବାଙ୍କୁ ସମ୍ପୂର୍ଣ୍ଣତାରେ ପାଇଥାଉ। କିନ୍ତୁ ଆମେମାନେ କିପରି ଭାବରେ ଯେତେବେଳେ ଏହି ବ୍ୟକ୍ତି ପରଭାଷାରେ କଥାବାର୍ତ୍ତା କରୁଛନ୍ତି ଓ ବାପ୍ତିସ୍ମ ପାଇଛନ୍ତି ଏହି ଜଣକ, ଏବଂ ତାପରେ ଅଗ୍ନିର ଏହି ଖଣ୍ଡକୁ ଏଠାରେ ରଖୁଛନ୍ତି, ଏବଂ ଏହି ଜଣକ, ଆସନ୍ତୁ ଏହାକୁ ଏକାଠି ରଖିବା। ଯେତେବେଳେ ପରମେଶ୍ୱର ପେଣ୍ଟିକସ୍ ଦିନରେ ତଳକୁ ଓହ୍ଲାଇ ଆସିଲେ, ଆଉ ବାଇବେଲ କୁହେ ଅଗ୍ନିର ଜିହ୍ୱା ଗୁଡିକ ସେମାନଙ୍କ ପ୍ରତ୍ୟେକଙ୍କ ଉପରେ ଅବସ୍ଥାନ କଲା, ଏବଂ ସେମାନେ ଅଗ୍ନି ପରି ଜିହ୍ୱା ଗୁଡିକ, ଜିହ୍ୱା ଖଣ୍ଡ, ଏହା ସେହି ଅଗ୍ନିସ୍ତମ୍ଭ ଥିଲା ଯିଏକି ଲୋକମାନଙ୍କ ମଧ୍ୟରେ ଆପଣାକୁ ପୃଥକ କରି ବିଭକ୍ତ କରୁଥିଲା, ଯେପରିକି ଆମେମାନେ ଭାଇ ହେବା। ସେଦିନ ତୁମେ ଜାଣିବ ଯେ ମୁଁ ପିତାଙ୍କ ଠାରେ ଅଛି, ପିତା ମୋ ଠାରେ ଅଛନ୍ତି, ମୁଁ ମୋ ଠାରେ ଏବଂ ତୁମେ ମୋ ଠାରେ ଅଛ, ଏବଂ ଆମେ ଏକ ଅଟୁ, ଆମେ ଏକ ଅଟୁ, ବିଭାଜିତ ନୁହୁଁ। ତେବେ ଯିହୋବା ପରମେଶ୍ୱର ଏଠାରେ ଉପରେ ମାନବ ଜାତିକୁ ସ୍ପର୍ଶ କରିପାରିନଥିଲେ, କାରଣ ତାହାଙ୍କର ନିଜର ପବିତ୍ରତାର ନିୟମ ଯୋଗୁଁ ଯିହୋବା ପରମେଶ୍ୱର ଆମମାନଙ୍କ ପାଇଁ ପାପ ହେଲେ ଓ ମୂଲ୍ୟ ପରିଶୋଧ କଲେ, ଯେପରିକି ସେ ସମାନ ଯିହୋବା ପରମେଶ୍ୱର ଆସି ଆମ ଭିତରେ ବାସ କରିପାରିବେ। ପରମେଶ୍ୱର ଆମ ଉପରେ, ପରମେଶ୍ୱର ଆମ ସହିତରେ, ପରମେଶ୍ୱର ଆମ ଭିତରେ, ତିନୋଟି ପରମେଶ୍ୱର ନୁହନ୍ତି, ଏକ ପରମେଶ୍ୱର। ପଣ୍ଡିତମାନେ ଏହାକୁ ଜାଣିବାକୁ ଚେଷ୍ଟା କରି ପାଗଳ ହୋଇଯାଆନ୍ତି। ଏହା ଏକ ପ୍ରକାଶନ ଅଟେ, ଏହାକୁ ତ ଆପଣଙ୍କଠାରେ ପ୍ରକାଶ ହେବାକୁ ଅଛି। ତେବେ ବର୍ତ୍ତମାନ ଯେତେବେଳେ ଏହା ବାପ୍ତିସ୍ମ ବିଷୟରେ କଥା ଆସେ, ତେବେ ଅନେକ ଲୋକମାନେ, ତେବେ ଭାଇମାନେ ଆପଣଙ୍କୁ ତାହା କରିବାକୁ ପଡିବ। କିଏ ବା ଏହା ସେହିପରି ଅଟେ ଯେପରିକି ମୁଁ ଭାଇ ସିଜମ ଏବଂ ଭାଇ ନେସ୍କୁ କହୁଥିଲି ଯେ ଯଦି ଆପଣ ସେହି ଯୁକ୍ତି ଆସିଥିଲା, ଏବଂ ଯେକୌଣସି ଏଠାରେ ଥିବା ଆପଣ ପଣ୍ଡିତମାନଙ୍କ ମଧ୍ୟରୁ ଅନେକ ମୋ ଅପେକ୍ଷା ଯଥେଷ୍ଟ ଜ୍ଞାନୀ ଅଟନ୍ତି, କିନ୍ତୁ ମୁଁ ଏହି ବିଷୟ ଉପରେ ବହୁତ ଅଧ୍ୟୟନ କରିଛି, ଏବଂ ମୁଁ ପ୍ରି ନାଇସିନ୍ ଫାଦର୍ସ, ସେହି ନାଇସିନ୍ ପରିଷଦ ଏବଂ ସମସ୍ତ ଇତିହାସକାରମାନଙ୍କୁ ଇତ୍ୟାଦି ସବୁ ପାଠ କରିଛି। ସେହି ପ୍ରସଙ୍ଗ ନାଇସିନ୍ ପରିଷଦରେ ଉଠି ଆସିଥିଲା। ଉଭୟ ପକ୍ଷ ବିଜ ପ୍ରବସ୍ଥାକୁ ଗଲେ, ଯେତେବେଳେ ସେହି କ୍ୟାଥୋଲିକ ମଣ୍ଡଳୀ ଅତ୍ୟଧିକ ଚିତ୍ତବାଦୀ ପକ୍ଷ ଗ୍ରହଣ କଲା, ଏବଂ ଅନ୍ୟଟି ଏକତ୍ୱବାଦୀକୁ ଚାଲିଗଲା, ଏବଂ ଉଭୟ ପକ୍ଷ ବାହାରିଗଲେ। ଅବିକଳ ଠିକ, କାରଣ ଏଥି ଭିତରେ ମନୁଷ୍ୟମାନଙ୍କର କିଛି କରିବାର ଥିଲା। ଆପଣଙ୍କୁ ତ ପରମେଶ୍ୱରଙ୍କୁ ତାହା କରିବାକୁ ଦେବାକୁ ପଡିବ। ଏହାକୁ ଜାଣିବାକୁ ଚେଷ୍ଟା କରିବା ପାଇଁ ଆମର କୌଣସି ପ୍ରୟୋଜନ ନାହିଁ। ଆସନ୍ତୁ ଆମେମାନେ ଭାଇ ହୋଇ ରହିବା, ଆସନ୍ତୁ କେବଳ ଆଗକୁ ଯିବା, ଏବଂ ପରମେଶ୍ୱରଙ୍କୁ ତାହା କରିବାକୁ ଦେବା ଯାହା ସେ କରିବାକୁ ଯାଉଛନ୍ତି। ଯଦି ସେ ଅସୀମ ଏବଂ ସମସ୍ତ ବିଷୟ ଜାଣନ୍ତି ଆଉ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂର୍ବାନୁମାନ କରନ୍ତି, ତାହେଲେ ଆମେମାନେ କିପରି ତା ବିଷୟରେ କିଛି କରିପାରିବା? କେବଳ ଆଗକୁ ବଢି ଚାଲନ୍ତୁ, ତାହା ହିଁ ମାର୍ଗ ଅଟେ। ଆମର ମହାନ ଯିହୋଶୁଆଙ୍କ ସହିତ ପାଦରେ ପାଦ ମିଶାଇ ଚାଲନ୍ତୁ, ଯେପରିକି ମୁଁ ଗତ ରାତିରେ କହିଥିଲି। ତେବେ ଦେଖନ୍ତୁ, ଯଦି ସେଠାରେ ତିନୋଟି ପରମେଶ୍ୱର ଅଛନ୍ତି, ମୁଁ ଆପଣଙ୍କୁ କେବଳ ଏହା ଦେଖାଇବାକୁ ଚାହେଁ ଯେ ଏହା କେତେ ହାସ୍ୟାସ୍ପଦ ଅଟେ। ଯଦି ସେଠାରେ ତିନୋଟି ପରମେଶ୍ୱର ଅଛନ୍ତି, ତାହେଲେ ଯୀଶୁ ତାହାଙ୍କ ନିଜର ଜଣେ ହୋଇଥିବାରୁ ଯୀଶୁ ତାହାଙ୍କର ନିଜର ପିତା ହୋଇପାରିନଥିଲେ, ଏବଂ ଯଦି ସେଠାରେ ତିନୋଟି ଅଛନ୍ତି, ତାହେଲେ ସେ କୁମାରୀ ଜନ୍ମ ହୋଇନଥିଲେ। ତେବେ କେତେ ଜଣ? ମୁଁ କହିବାକୁ ଯାଉଛି ଯେ ଏହା ହେଉଛନ୍ତି ପିତା ପରମେଶ୍ୱର, ଏବଂ ଏହା ହେଉଛନ୍ତି ପୁତ୍ର ପରମେଶ୍ୱର, ଓ ଏହା ହେଉଛନ୍ତି ପବିତ୍ର ଆତ୍ମା ପରମେଶ୍ୱର। ତେବେ ଏଠାରେ ଥିବା ଆପଣ ଭିନ୍ନ ଭାଇମାନଙ୍କୁ ଆପଣ ଏହାକୁ କେବଳ ଗୋଟିଏ ମିନିଟ୍ ପାଇଁ ଦେଖନ୍ତୁ, ଓ ଆପଣ ଦେଖନ୍ତୁ ଯେ ମୁଁ କଣ ଇଙ୍ଗିତ କରିବାକୁ ଚେଷ୍ଟା କରୁଅଛି। ମୁଁ ପ୍ରାର୍ଥନା କରୁଛି ଯେ ପରମେଶ୍ୱର ଆପଣମାନଙ୍କୁ ତାହା ଦେଖିବାକୁ ଦେବେ। ବର୍ତ୍ତମାନ ଦେଖନ୍ତୁ, ଆପଣ ଦୁହେଁ ସେହି ସମାନ କଥାକୁ ବିଶ୍ୱାସ କରନ୍ତି, ମାତ୍ର ଶୟତାନ ଠିକ୍ ଆପଣମାନଙ୍କ ମଧ୍ୟରେ ଆସିଯାଇଛି ଓ ଆପଣମାନଙ୍କୁ ତାହା ବିଷୟରେ ଭାଙ୍ଗି ଦେଇଛି। ଏହା ଅବିକଳ ଠିକ୍ ସେ ସମାନ ବିଷୟ ଅଟେ, ଆଉ ମୁଁ ଏହାକୁ ଆପଣଙ୍କଠାରେ ପରମେଶ୍ୱରଙ୍କ ସାହାଯ୍ୟରେ ଏବଂ ପରମେଶ୍ୱରଙ୍କ ବାଇବେଲ ଦ୍ୱାରା ପ୍ରମାଣ କରିବି। ଯଦି ଏହା ବାଇବେଲ ନୁହେଁ, ତେବେ ଏହାକୁ ଗ୍ରହଣ କରନ୍ତୁ ନାହିଁ, ତାହା ଠିକ୍। କିନ୍ତୁ ବର୍ତ୍ତମାନ ଦେଖନ୍ତୁ, ଏହା ହେଉଛି କଣ? ପିତା ପରମେଶ୍ୱର, ଏହା ପୁତ୍ର ପରମେଶ୍ୱର, ଏହା ହେଉଛନ୍ତି ପବିତ୍ର ଆତ୍ମା ପରମେଶ୍ୱର। ତାହେଲେ ବର୍ତ୍ତମାନ ଆସନ୍ତୁ, ତେବେ ଗୋଟିଏ ମିନିଟ୍ ପାଇଁ ଅଟକି ଯିବା ଓ ସେ ତିନି ଜଣଙ୍କୁ ସେଠାରେ ରଖିଦେବା, ପିତା, ପୁତ୍ର ଓ ପବିତ୍ର ଆତ୍ମା ପରମେଶ୍ୱର। ଓ ମୋ ପାଖରେ ଏହା କରିବାକୁ ସମୟ ହେବ ନାହିଁ, ମୁଁ ମାତ୍ର ଦେଖନ୍ତୁ, ତେବେ ମୁଁ ଯେତେ ଶୀଘ୍ର ପାରିବି ସେତେ ଶୀଘ୍ର କରିବି। ମୋର ଭାଇମାନେ ମୋତେ କ୍ଷମା କରନ୍ତୁ, କିନ୍ତୁ ମୁଁ ଆପଣମାନଙ୍କ ସହିତ କଦାପି କଥାବାର୍ତ୍ତା କରିବାକୁ ପାଇନାହିଁ, ଏବଂ ମୁଁ ଏହା କରିବା ପାଇଁ ଚାହେଁ। ଏବଂ ତାପରେ ଦେଖନ୍ତୁ, ପରମେଶ୍ୱର, ପିତା, ପୁତ୍ର, ପବିତ୍ର ଆତ୍ମା। ତେବେ ଯୀଶୁଖ୍ରୀଷ୍ଟଙ୍କ ପିତା କିଏ ଥିଲେ? ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କର ପିତା ଥିଲେ, ଆମେ ସମସ୍ତେ ତାହା ବିଶ୍ୱାସ କରୁ। କଣ ଏହା ଠିକ୍ ଅଟେ? ଠିକ୍ ଅଛି। ତେବେ ଯେତେବେଳେ ଆମେ ମ୍ୟାଥିଉ 28:19 ନୁ, ଯେତେବେଳେ ଯୀଶୁ କହିଥିଲେ, ଅତଏବ ଯାଇ ସମସ୍ତ ଜାତିକୁ ଶିକ୍ଷା ଦିଅ ଓ ସେମାନଙ୍କୁ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କର, 10 ଦିନ ପରେ ପିତର କହିଲେ, ପଶ୍ଚାତ୍ତାପ କର ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ। ସେଠାରେ କୌଣସି ସ୍ଥାନରେ ଏକ ସିଧାସଳଖ ବିରୋଧାଭାସ ଅଛି, ତେବେ ଆସନ୍ତୁ କରିବା ନାହିଁ। ସେଠାରେ ଏକ ସମସ୍ତେ ସାକ୍ଷ୍ୟ ଦେଇଛନ୍ତି ଏବଂ ବିଷୟ ଗୁଡିକ ଏଠାରେ ତାହା ଅଟେ। ଏଠାରେ ମୋର ବିଶ୍ୱାସ ଅଟେ, ଆଉ ଭାଇମାନେ, ମୁଁ କେବଳ ଆପଣଙ୍କ ସମ୍ମୁଖରେ ରଖୁଛି। ମୁଁ ଏହାକୁ ପ୍ରଚାର ମଞ୍ଚରେ କହେ ନାହିଁ, ଏହା ଆପଣଙ୍କ ଉପରେ ନିର୍ଭର କରେ, ମାତ୍ର ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହେଁ ଯାହା ମୁଁ ଉଭୟ ପାର୍ଶ୍ୱରେ ଦେଖୁଅଛି। ତେଣୁ ପବିତ୍ର ଆତ୍ମା ଏହାକୁ ଆପଣଙ୍କ ଉପରେ ପ୍ରକାଶ କରନ୍ତୁ। ଦେଖନ୍ତୁ, ତେବେ ମ୍ୟାଥିଉ 28:19, ଏବଂ ଯଦି ମ୍ୟାଥିଉ 28:19 ପ୍ରେରିତ 2:38 ବିରୋଧ କରେ, ତାହେଲେ ବାଇବେଲରେ ଏକ ବିରୋଧାଭାସ ଅଛି, ଏବଂ ଏହା ଯେଉଁ କାଗଜ ଉପରେ ଲେଖାଯାଇଛି ଏହା ତାର ଯୋଗ୍ୟ ନୁହେଁ। ବର୍ତ୍ତମାନ ଯଦି ଆପଣ ମ୍ୟାଥିଉ ତାର 16 ପର୍ବକୁ ଲକ୍ଷ୍ୟ କରିବେ, ଯୀଶୁ ପିତରଙ୍କୁ ପ୍ରକାଶନ ଦେଇଥିଲେ ଏବଂ ତାଙ୍କୁ କଞ୍ଚିଗୁଡ଼ିକୁ ପ୍ରଦାନ କଲେ। ତେବେ ମନେ ରଖନ୍ତୁ, କୌଣସି ମନୁଷ୍ୟକୃତ ଯୋଜନାର ଈଶ୍ୱର ତତ୍ତ୍ୱ ଜ୍ଞାନ ଦ୍ୱାରା ବାଇବେଲ ପ୍ରକାଶିତ ହୁଏ ନାହିଁ, ଏହା ନୁହେଁ, ଏହା ତ ଏକ ପ୍ରକାଶନ ଅଟେ। ଆରମ୍ଭ କରିବାକୁ ଯାଇ ଏହା ଏକ ପ୍ରକାଶନ ଥିଲା। ହେବଲ କାହିଁକି କଇନ ଅପେକ୍ଷା ପରମେଶ୍ୱରଙ୍କୁ ଏକ ଅଧିକ ଉତ୍କୃଷ୍ଟ ବଳିଦାନ ଉତ୍ସର୍ଗ କଲେ? ଏହା ତାଙ୍କଠାରେ ପ୍ରକାଶିତ ହୋଇଥିଲା ଯେ ଏହା ପିଚ୍ ଫଳ ଏବଂ ସେଉ ଓ କମଳା ଫଳ ଆଉ ସେଉ ନଥିଲା। ଯଦି ସେଉ ହିଁ ସ୍ତ୍ରୀମାନଙ୍କୁ ଏହା ଅନୁଭବ କରାଇବ ଯେ ସେମାନେ ଉଲଗ୍ନ ଅଟନ୍ତି, ତେବେ ଭାଇ ଉତ୍ତମ ହେବ ଯେ ଆମେ ପୁନର୍ବାର ସେଗୁଡ଼ିକୁ ବିତରଣ କରିଦେବା। କଣ ଆପଣ ସେହିପରି ଭାବୁନାହାନ୍ତି କି? ତେବେ ତାହା ଅପବିତ୍ରୀକରଣ ଭଳି ଶୁଭାଯାଏ। ମାତ୍ର ମୋର କହିବାର ଅଭିପ୍ରାୟ ତାହା ନୁହେଁ, କିନ୍ତୁ ଏହା ସେଉ ନଥିଲା ନା ମହାଶୟ? ତେବେ ଏବଂ ଯଦି ତାହା ସେପରି ଥାଏ, ତେବେ ଏହା ହେବଲଙ୍କ ଠାରେ ପ୍ରକାଶ କରାଯାଇଥିଲା ଯେ ସେ ତାଙ୍କର ପିତାଙ୍କ ରକ୍ତ ଥିଲେ, ତେଣୁ ସେ ରକ୍ତ ଉତ୍ସର୍ଗ କରିଥିଲେ, କାରଣ ଏହାକୁ ପ୍ରକାଶ ନଥିଲା। ସମଗ୍ର ବିଷୟଟି ତାହା ଉପରେ ନିର୍ମିତ ଅଟେ। ତେବେ ଦେଖନ୍ତୁ, ଏଠାରେ ଜଣେ ବୃଦ୍ଧ ଅଜ୍ଞ ମତ୍ସ୍ୟଜୀବୀ ଅଛନ୍ତି, ଏପରିକି ପର୍ଯ୍ୟାପ୍ତ ଶିକ୍ଷା ସୁଦ୍ଧା ନାହିଁ। ବାଇବେଲ କୁହେ ଯେ ସେ ଅଜ୍ଞ ଏବଂ ଅଶିକ୍ଷିତ ଥିଲେ, ମାତ୍ର ସେ ସେଠାରେ ଛିଡ଼ା ହୋଇଥିଲେ ଆଉ ଯୀଶୁ ପ୍ରଶ୍ନ ପଚାରିଲେ, ମନୁଷ୍ୟ ପୁତ୍ର ଯେ ମୁଁ କିଏ ବୋଲି ତୁମେ କଣ କହୁଛ? ଜଣେ କହିଲା, କାହିଁକି ତୁମେ ତ ମୋସା, କିମ୍ବା ସେମାନେ କୁହନ୍ତି ତୁମେ ମୋସା ଅଟ। ସେମାନେ କଣ, ସେମାନେ ମୁଁ କିଏ ବୋଲି କଣ କୁହନ୍ତି? ଜଣେ କହିଲା, କାହିଁକି ତୁମେ ତ ଜିରିମିୟ ବା ଭବିଷ୍ୟଦ୍ୱକ୍ତା ଅଟ, ଏବଂ ଏହା ତାହା ବା ଅନ୍ୟ ଅଟ। ସେ କହିଲେ, ତାହା ସେହି ପ୍ରଶ୍ନ ନୁହେଁ, ମୁଁ ତୁମକୁ ପଚାରେ, ମୁଁ କିଏ ବୋଲି ତୁମେ କଣ କୁହ? ଆଉ ପିତର ଠିକ ପୃଥକ ଛିଡ଼ା ହେଲେ ଓ କହିଲେ, ତୁମେ ପରମେଶ୍ୱରଙ୍କ ପୁତ୍ର। ଆଉ ସେ କହିଲେ, ଜୁନସର ପୁତ୍ର ସିମୋନ, ତୁମେ ଧନ୍ୟ। ତେବେ ଦେଖନ୍ତୁ, ମାଂସ ରକ୍ତ ଏହାକୁ ତୁମଠାରେ ପ୍ରକାଶ କରିନାହିଁ, କିନ୍ତୁ ମୋର ସ୍ୱର୍ଗସ୍ଥ ପିତା କରିଛନ୍ତି, ବୁଝିଲେ? ତେବେ ଦେଖନ୍ତୁ, ବର୍ତ୍ତମାନ କ୍ୟାଥଲିକ ମଣ୍ଡଳୀ କୁହେ ଯେ ସେ ପିତରଙ୍କ ଉପରେ ମଣ୍ଡଳୀକୁ ନିର୍ମାଣ କରିଥିଲେ, ତା ଭୁଲ ଅଟେ। ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ କୁହେ ସେ ଏହାକୁ ନିଜ ଉପରେ ନିର୍ମାଣ କରିଥିଲେ, ମାତ୍ର ତେବେ ଦେଖନ୍ତୁ ଓ ଖୋଜନ୍ତୁ ଯେ ଏହା ତାହା ଅଟେ କି ନୁହେଁ। ସେ ଏହାକୁ ସେ ଆତ୍ମିକ ପ୍ରକାଶନ ଉପରେ ଯେ ସେ କିଏ ଅଟନ୍ତି ନିର୍ମାଣ କରିଥିଲେ, ଦେଖନ୍ତୁ। କାରଣ ସେ କହିଥିଲେ, ଜୁନସର ପୁତ୍ର ସିମୋନ, ତୁମେ ଧନ୍ୟ, ମାଂସ ଏବଂ ରକ୍ତ ଏହାକୁ ତୁମ ଉପରେ ପ୍ରକାଶ କରିନାହିଁ, ମୁଁ କହୁଛି ଯେ ତୁମେ ସିମୋନ ଅଟ। ଏହି ଶୈଳ ଉପରେ କେଉଁ ଶୈଳ? ସେହି ପ୍ରକାଶନ। ମୁଁ ମୋର ମଣ୍ଡଳୀକୁ ନିର୍ମାଣ କରିବି ଏବଂ ନରକର ଫାଟକ ଏହା ବିରୁଦ୍ଧରେ ପ୍ରବଳ ହୋଇପାରିବ ନାହିଁ। ତାପରେ ଯେତେବେଳେ ପିତର ସେଠାରେ ଛିଡ଼ା ହୋଇ ଉପସ୍ଥିତ ଥିଲେ, ଯେତେବେଳେ ମ୍ୟାଥ୍ୟୁ 28 ଉଦ୍ଧୃତ କରାଯାଇଥିଲା, ଆଉ ଘୁରି ପଡ଼ିଲେ ଏବଂ 10 ଉତ୍ତାରେ ସେହି ପ୍ରକାଶନ ସହିତ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ଦେଇଥିଲେ, ସେ ତାହା କାହିଁକି କଲେ? ପରମେଶ୍ୱରଙ୍କ ପ୍ରକାଶନ ସହିତ ଏବଂ ଭାଇ ରାଜ୍ୟର କଞ୍ଚିଗୁଡ଼ିକ ରହିଥିଲା। ତେବେ ମୁଁ ହୁଏତ ଆପଣଙ୍କୁ ଆପଣଙ୍କର ଗୋଟିଏ ପାର୍ଶ୍ୱକୁ ଗୋଟିଏ ମିନିଟ୍ ପାଇଁ ଆଘାତ ଦେଇପାରେ, କିନ୍ତୁ ମାତ୍ର ଗୋଟିଏ ମିନିଟ୍ ରୁହନ୍ତୁ। ବାଇବଲରେ ଗୋଟିଏ ହେଲେ ସ୍ଥାନ ନାହିଁ ଯେଉଁଠାରେ କି କେବେ କୌଣସି ବ୍ୟକ୍ତି ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହୋଇଥିଲେ। ଶାସ୍ତ୍ରରେ ଗୋଟିଏ ହେଲେ ସ୍ଥାନ ନାହିଁ, ଏବଂ ଯଦି ଅଛି ତାହେଲେ ଏହାକୁ ଦେଖାନ୍ତୁ। ଏବଂ ଯଦି ଆପଣ କ୍ୟାଥୋଲିକ ମଣ୍ଡଳୀରେ ଗଠନ ହେବା ପର୍ଯ୍ୟନ୍ତ ପବିତ୍ର ଇତିହାସର କୌଣସି ସ୍ଥାନରେ ତାହା ପାଇପାରନ୍ତି, ମୁଁ ଚାହେଁ ଯେ ଆପଣ ଏହାକୁ ଦେଖାନ୍ତୁ। ତେବେ କୌଣସି ସ୍ଥାନ ନାହିଁ, ଆଉ ଏହା ସତ୍ୟ ଅଟେ। ମାତ୍ର ବର୍ତ୍ତମାନ ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ ଆପଣ ଏକତ୍ୱବାଦୀମାନେ, ମାତ୍ର ଗୋଟିଏ ସେକେଣ୍ଡ। ତେବେ ସେଠାରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ କି ଯଦି କୌଣସି ବ୍ୟକ୍ତି ମୋତେ ଶାସ୍ତ୍ରର ଗୋଟିଏ ପାଠ ଦେଖାଇ ପାରିବେ ଯେଉଁଠାରେ କି ପିତା, ପୁତ୍ର, ପବିତ୍ର ଆତ୍ମାର ସେ ସମାରୋହ ବାଇବେଲରେ ବ୍ୟବହୃତ ହୋଇଥିଲା, ଆପଣ ଆସି ମୋତେ ଜଣାଇବାକୁ ବାଧ୍ୟ ଯେ କେହି କେବେ ସେହିପରି ଭାବରେ କେଉଁଠାରେ ବାପ୍ତିଜିତ ହୋଇଥିଲେ, ଏବଂ ସେମାନଙ୍କ ମଧ୍ୟରୁ କେତେକ କୁହନ୍ତି, ତେବେ ମୁଁ ତାହା ଗ୍ରହଣ କରିବି ଯାହା ଯୀଶୁ କହିଥିଲେ। ପିତର ଯାହା କହିଥିଲେ ତାହା ନୁହେଁ, ସେମାନେ ପରସ୍ପରର ବିରୋଧଭାଷୀ ଅଟନ୍ତି, ତେବେ ଆମେ କଣ କରିବାକୁ ଯାଉଅଛୁ? ଯଦି ଏହା ସମସ୍ତ ପରମେଶ୍ୱର ନୁହନ୍ତି, ତେବେ ବାଇବେଲର କେଉଁ ଅଂଶଟି ଠିକ ଅଟେ? ଏହାକୁ ତ ସବୁ ଏକତ୍ର ମେଳ ଖାଇବାକୁ ଅଛି ଏବଂ ଏକାଠି ଆସିବାକୁ ଅଛି, ଏବଂ କେବଳ ପରମେଶ୍ୱରଙ୍କ ପ୍ରକାଶନ ହେବାକୁ ଅଛି। ଆମ ବିଦ୍ୟାଳୟ ଗୁଡିକ ଏହାକୁ କେବେ ବି ଶିକ୍ଷା ଦେବେ ନାହିଁ। ଏହା ଏକ ପ୍ରକାଶନ ଅଟେ ଯାହାକୁ ଆପଣଙ୍କୁ ନିଶ୍ଚିତରେ ଦେଖିବା ଉଚିତ। ତାପରେ ଯଦି ସେ ଦୁଇ ଜଣ ବ୍ୟକ୍ତି ଜଣେ ଅନ୍ୟର ବିରୋଧଭାଷୀ ଥିଲେ, ତାହେଲେ ଆମେମାନେ କେଉଁ ପ୍ରକାରର ଏକ ବାଇବେଲ ପାଠ କରୁଅଛୁ? ମୁଁ କିପରି ଜାଣିବି ଯେ ଯୋହନ 14 ଠିକ ଅଟେ କି ନାହିଁ? ମୁଁ କିପରି ଜାଣିବି ଯେ ଯୋହନ 3 ଠିକ ଅଟେ କି ନାହିଁ? ମୁଁ କିପରି ଜାଣିବି, ବୁଝିଲେ? କିନ୍ତୁ ଏକମାତ୍ର ଉପାୟ ଯେ ମୁଁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିପାରେ, ତାହା ହେଉଛି ଏହା ଜାଣିବା ଯେ ସେହି ବାଇବେଲଟି ଠିକ୍ ଅଟେ, ଏବଂ ଏହା ବିଶ୍ୱାସ କରିବା ଯେ ତାହା ଠିକ୍ ଅଟେ, ଏବଂ ତା ସହିତ ଠିକ୍ ଲାଗି ରହିବା। ଯଦିଓ ମୁଁ ତାହାକୁ ବୁଝି ନ ପାରେ, ଯେକୌଣସି ପ୍ରକାର ହେଲେ ମୁଁ ଏହାକୁ ଗତି କରାଏ। କିନ୍ତୁ ଯେତେବେଳେ ଏହି ବିରୋଧାଭାସ ଗୁଡିକ ଆସେ, ସେତେବେଳେ ମୁଁ ଜାଣିବା ପାଇଁ ପରମେଶ୍ୱରଙ୍କ ନିକଟକୁ ଯାଏ, ଏବଂ ସେ ସମାନ ସ୍ୱର୍ଗଦୂତ ଯିଏକି ମୋତେ ସଭାରେ ଏବଂ ରାତିରେ ସାକ୍ଷାତ କରନ୍ତି, ସେ ସମାନ ଜଣ ଅଟନ୍ତି ଯିଏକି ମୋତେ ଏହା ଶିଖାଇଥିଲେ, ବୁଝିଲେ? ତେବେ ଦେଖନ୍ତୁ ଯେ ଏହା ତାହା ଅଟେ ଯେ ବର୍ତ୍ତମାନ ତାହା କିପରି ଅଟେ। ତେବେ ମ୍ୟାଥ୍ୟୁ 28:19, ଆସନ୍ତୁ ବର୍ତ୍ତମାନ କେବଳ ଗୋଟିଏ କ୍ଷଣ ଦେଖିବା। ଆଉ ବର୍ତ୍ତମାନ ମୁଁ ଠିକ ଏଠାରେ ପ୍ରେରିତ 2:38 ନେବାକୁ ଯାଉଅଛି, ଯେଉଁଠାରେ ପିତର କହିଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଏବଂ ମ୍ୟାଥ୍ୟୁ କହିଥିଲେ ପିତା, ପୁତ୍ର, ପବିତ୍ର ଆତ୍ମା। ତେବେ ଶୁଣନ୍ତୁ, ସେ କହିଲେ ସେମାନଙ୍କୁ ବାପ୍ତିଜିତ କର, ଏପରି ନୁହେଁ ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ, ପବିତ୍ର ଆତ୍ମାଙ୍କ ନାମରେ। ସେ ଏହା କେବେ ବି କହିଲେ ନାହିଁ। ସେଠାରେ କୌଣସି ନାମ ନାମରେ ନାମରେ ନାହିଁ। ସେ କଦାପି ଏପରି କହିଲେ ନାହିଁ ସେମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମ ଗୁଡିକରେ ବାପ୍ତିଜିତ କର, କାରଣ ଏହା ଏପରିକି ସମ୍ବେଦନଶୀଳ ସୁଦ୍ଧା ନୁହେଁ। ସେ କହିଲେ ସେମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ନାମ ବାପ୍ତିଜିତ କର। କଣ ଏହା ଠିକ ଅଟେ? ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କର ସଂଯୋଗ ଅଛି, ଏବଂ ନାମ ଗୁଡିକ ନୁହେଁ, ଏପରି ନୁହେଁ ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ, ପବିତ୍ର ଆତ୍ମାଙ୍କ ନାମରେ। ଏପରି ନୁହେଁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମ ଗୁଡ଼ିକରେ, ମାତ୍ର ନାମରେ ଏକକ, ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କର। ତେବେ ସେମାନଙ୍କ ମଧ୍ୟରୁ ବାତିଚିତ କରିବାର କେଉଁଟି ସଠିକ ନାମ ଅଟେ? ଏହା ଗୋଟିଏ ନାମ ଅଟେ। କେଉଁଟି ଅଟେ? କଣ ପିତା ସଠିକ ନାମ ଅଟେ, କିମ୍ବା ପୁତ୍ର ସଠିକ ନାମ ଅଟେ, କିମ୍ବା ପବିତ୍ର ଆତ୍ମା ସଠିକ ନାମ ଅଟେ? ଏହା କୌଣସି ଠାରେ ତ ଏକ ନାମ ଅଟେ। କଣ ତାହା ଠିକ? ତେବେ ତାହେଲେ ବର୍ତ୍ତମାନ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ। ଯଦି ସେହି ନାମ, ତେବେ ଯଦି ଯୀଶୁ କହିଥିଲେ ସେମାନଙ୍କୁ ପିତା, ପୁତ୍ର ଏବଂ ଆତ୍ମାଙ୍କ ନାମରେ ବାପ୍ତିଜିତ କର, କେତେ ଲୋକ ବିଶ୍ୱାସ କରନ୍ତି ଯେ ଯୀଶୁ ତାହା କହିଥିଲେ? ତାହା ଶାସ୍ତ୍ର ଅଟେ। ଏହା ମେଥୁ 28:19 ଅଟେ, ପିତା ପୁତ୍ରଙ୍କ ନାମରେ। କଣ ଏପରି କିଛି ଯାହାକି ଆମେ ନା ଏହା ମୁଁ ଭାବିଲି? ଠିକ ଅଛି ମହାଶୟ, ହଁ ଠିକ ଅଛି। ତେବେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ। ତେବେ ଭାଇମାନେ ଶୁଣନ୍ତୁ, ପିତାଙ୍କ ନାମ ଭଳି ସେପରି କୌଣସି ବିଷୟ ନାହିଁ, କାରଣ ପିତା ଏକ ନାମ ନୁହନ୍ତି, ଏହା ତ ଏକ ଉପାଧି ଅଟେ। ପୁତ୍ରଙ୍କ ନାମ ଭଳି ସେପରି କୌଣସି ବିଷୟ ନାହିଁ, କାରଣ ପୁତ୍ର ଏକ ଉପାଧି ଅଟେ। ପବିତ୍ର ଆତ୍ମାଙ୍କ ନାମ ଭଳି ସେପରି କୌଣସି ବିଷୟ ନାହିଁ, ତାହା ତ ଏହା ଯାହାକି ସେ ଅଟନ୍ତି। ମୁଁ ଦିନେ ସକାଳେ ଏକ ସେବକ ସ୍ତରୀୟ ଜଳପାନରେ ତାହା କହୁଥିଲି, ଏବଂ ଜଣେ ମହିଳା, ଅବଶ୍ୟ କ୍ରମରୁ ବାହାରେ, ଯେକୌଣସି ବ୍ୟକ୍ତି ବ୍ୟାଘାତ କରିବେ ସେହିପରି କିଛି, ସେ କହିଲେ କେବଳ ଗୋଟିଏ ମିନିଟ ଅପେକ୍ଷା କରନ୍ତୁ, ମୋତେ କ୍ଷମା କରନ୍ତୁ। କହିଲେ ପବିତ୍ର ଆତ୍ମା ଏକ ନାମ ଅଟେ। ମୁଁ କହିଲି ଏହା ହିଁ ତାହା ଯାହାକି ଏହା ଅଟେ। ମୁଁ ଜଣେ ମଣିଷ, କିନ୍ତୁ ମୋର ନାମ ମଣିଷ ନୁହେଁ, ଏହା ପବିତ୍ର ଆତ୍ମା ଅଟେ। ତାହା ଏକ ନାମ ନୁହେଁ, ତାହା ତ ଏହା ଯାହାକି ତାହା ଅଟେ। ଅବଶ୍ୟ ଏହା ଏକ ସଂଜ୍ଞା ଅଟେ, କିନ୍ତୁ ଏହା ଏକ ନୁହେଁ, ଏହା ଏକ ଏହାକୁ ନାମ ନୁହେଁ। ତେବେ ଯଦି ସେ କହିଛନ୍ତି ସେମାନଙ୍କୁ ପିତାଙ୍କର ଏବଂ ପୁତ୍ରଙ୍କର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କର, ଆଉ ନା ପିତା, ପୁତ୍ର କିମ୍ବା ପବିତ୍ର ଆତ୍ମା ଏକ ନାମ ଅଟେ, ତେବେ ସେହି ନାମ କେଉଁଟା ଅଟେ ଆମେ ଜାଣିବାକୁ ଚାହୁଁଛୁ। ତେବେ ଆମେ ଏହାକୁ ସବୁ ଏଠାରେ ଗୋଟିଏ ସ୍ଥାନରେ ପାଇପାରୁ। ଯଦି ଆପଣ କେବଳ ଦେଖିବେ ଓ ବର୍ତ୍ତମାନ ଅଳ୍ପ ସମୟ ସେବା କରିବେ, କିମ୍ବା ମୋର କହିବାର ଅଭିପ୍ରାୟ ଅଳ୍ପ ସମୟକୁ ସଂରକ୍ଷିତ କରିବେ, ତେବେ ମାଥ୍ୟୁ 28:19 ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ମୁଁ କହୁନାହିଁ ଯେ ଆପଣ ହୁଏତ ଆପଣ ଏହା କରିଥିବେ, ଆପଣମାନଙ୍କ ମଧ୍ୟରୁ କେତେକ ଭଉଣୀ କିମ୍ବା ଭାଇ, ଆପଣ ହୁଏତ କୌଣସି ଦିନେ ଏକ ବହି ଉଠାଇଥିବେ ଏବଂ ତାହାର ପଛପଟକୁ ଚାହିଁ ଦେଖିଥିବେ ଓ କହିଥିବେ, ଜନ୍ ଏବଂ ମେରୀ ଏହା ପରଠାରୁ ସର୍ବଦା ଖୁସିରେ ଜୀବନ ବିତାଇଲେ। ତେବେ ଜନ୍ ଏବଂ ମେରୀ କିଏ ଅଟନ୍ତି? କଣ ଜନ୍ ଏବଂ ମେରୀ କିଏ ଅଟନ୍ତି ଯିଏକି ଏହା ପରଠାରୁ ସର୍ବଦା ଖୁସିରେ ଜୀବନ ବିତାଇଲେ? ସେଠାରେ କେବଳ ଗୋଟିଏ ମାତ୍ର ଉପାୟ ଅଛି ଯେ ଆପଣ କେବେ ଜାଣିବାକୁ ଯାଉଛନ୍ତି ଯେ ଜନ୍ ଏବଂ ମେରୀ କିଏ ଅଟନ୍ତି। ତାହା ଯଦି ଏହା ଆପଣଙ୍କ ପାଇଁ ଏକ କୁହୁକ ଅଟେ, ତେବେ ପଛକୁ ଯାଇ ବହି ପଢ଼ନ୍ତୁ। କଣ ଏହା ଠିକ୍ କି? ମୂଳକୁ ଫେରି ଯାଆନ୍ତୁ ଓ ଏହାକୁ ତନ୍ନ ତନ୍ନ କରି ପାଠ କରନ୍ତୁ, ଆଉ ଏହା ଆପଣଙ୍କୁ କହିଥାଏ ଯେ ଜନ୍ ଏବଂ ମେରୀ କିଏ ଅଟନ୍ତି। ତେବେ ଯଦି ଯୀଶୁ କହିଥିଲେ, ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଯିଏକି କହିଥିଲେ, ଅତେ ଯାଇ ସମସ୍ତ ଜାତିକୁ ଶିକ୍ଷା ଦିଅ ଓ ସେମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କର, ଏବଂ ପିତା, ପୁତ୍ର କିମ୍ବା ପବିତ୍ର ଆତ୍ମା କେହି ବି ଏକ ନାମ ନୁହନ୍ତି, ତାହେଲେ ଯଦି ଏହା ଏକ କୁହୁକ ଅଟେ, ତେବେ ଉତ୍ତମ ହେବ ଯେ ଆମେ ପୁସ୍ତକର ପ୍ରଥମକୁ ଫେରିଯାଉ। ତେବେ ଆସନ୍ତୁ ଆମେ ମାଥ୍ୟୁର ପ୍ରଥମ ପର୍ବକୁ ଫେରିଯିବା, ଏବଂ ଆମେ ସେଠାରୁ ଆରମ୍ଭ କରିବା। ତାହା ବଂଶାବଳୀର ବିବରଣୀ ଦେଇଥାଏ, ଯେପର୍ଯ୍ୟନ୍ତ କି ଏହା 18ତମ ପଦକୁ ନ ଆସିଯାଏ। ତେବେ ଦେଖନ୍ତୁ, ବର୍ତ୍ତମାନ ମାତ୍ର ଗୋଟିଏ ମିନିଟ୍ ଦେଖନ୍ତୁ, ମୋର ଡାହାଣ ପଟରେ ଏହା ପିତା ଅଟନ୍ତି, ଏହା ମଝିରେ ପୁତ୍ର ଅଟନ୍ତି, ଏବଂ ଏହା ହେଉଛନ୍ତି ପବିତ୍ର ଆତ୍ମା। ବର୍ତ୍ତମାନ ଏହା ହେଉଛନ୍ତି ଯୀଶୁଖ୍ରୀଷ୍ଟଙ୍କର ପିତା। କଣ ଏହା ଠିକ୍? ପରମେଶ୍ୱର ହେଉଛନ୍ତି ଯୀଶୁଖ୍ରୀଷ୍ଟଙ୍କର ପିତା। କଣ ଆମେ ସମସ୍ତେ ତାହା ବିଶ୍ୱାସ କରୁ? ଠିକ ଅଛି। ବର୍ତ୍ତମାନ ମାଥ୍ୟୁ 1:18 କୁହେ, ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା, ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ କର୍ତ୍ତୃକ ଗର୍ଭବତୀ ହୋଇଛନ୍ତି ବୋଲି ଜଣାପଡ଼ିଲା। ମୁଁ ଭାବିଲି ପରମେଶ୍ୱର ତାହାଙ୍କର ପିତା ଥିଲେ, ସେ ଏକ ପୁତ୍ର ପ୍ରସବ କରିବେ, ସେମାନେ ତାହାଙ୍କ ନାମ ଯୀଶୁ ଦେବେ। ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ, ତାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ, ମାତ୍ର ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ ଏହିପରି ଭାବରେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ କର୍ତ୍ତୃକ ହୋଇଅଛି। ମୁଁ ଭାବିଥିଲି ଯେ ପରମେଶ୍ୱର ତାହାଙ୍କର ପିତା ଥିଲେ। ତେବେ ଭାଇମାନେ, କଣ ତାଙ୍କର ଦୁଇଟି ପିତା ଅଛନ୍ତି କି? ତାଙ୍କର ହୋଇପାରିବ ନାହିଁ। ଯଦି ତାଙ୍କର ଥିଲା, ତେବେ ସେ ଜଣେ ଅବୈଧ ସନ୍ତାନ ଥିଲେ। ତାହେଲେ ଆମେ ସେଠାରେ କେଉଁ ପ୍ରକାର ଏକ ଧର୍ମ ପାଇଅଛୁ? ଆପଣଙ୍କୁ ତ ଏହା ସ୍ୱୀକାର କରିବାକୁ ହେବ ଯେ ପରମେଶ୍ୱର ପିତା ଏବଂ ପବିତ୍ର ଆତ୍ମା ସେ ଏକ ଓ ସମାନ ଆତ୍ମା ଅଟନ୍ତି। ନିଶ୍ଚିତରେ ଏହା ଅଟେ, ନିଶ୍ଚିତ ଏହା ସେଇ ଏକ ଓ ସମାନ ଆତ୍ମା ଅଟନ୍ତି। ତେବେ ଆମେ କରିସାରିଛୁ, ଏବଂ ତାହା ଦେଖିସାରିଛୁ। ସେ ଏକ ପୁତ୍ର ପ୍ରସବ କରିବେ ଆଉ ସେମାନେ ତାହାଙ୍କ ନାମ ଯୀଶୁ ଦେବେ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ଏପରି ସଫଳ ହୁଏ ଏଥି ନିମନ୍ତେ ସମସ୍ତ ଘଟିଲା। ଶାସ୍ତ୍ର ଉଦ୍ଧୃତ କରୁଅଛି, ଆପଣ ସେବକମାନେ ଜାଣନ୍ତି, ଯେତେବେଳେ ମୁଁ ଆଗକୁ ଯାଏ ଭାବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ ଏଥି ନିମନ୍ତେ ସମସ୍ତ ଘଟିଲା। ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ପରମେଶ୍ୱର। କଣ ତା ଠିକ ଅଟେ? ତେବେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମ କଣ? ନିଶ୍ଚିତରେ ଠିକ। ସେହି କାରଣ ତ ପିତର ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ କଲେ। କିନ୍ତୁ ମୋର କିଛି ଫରକ ପଡେ ନାହିଁ ଯଦି ଆପଣ ସାରଣର ଗୋଲାପ, ଉପତ୍ୟକାର ଶୋଷଣ, ପ୍ରଭାତୀ ତାରାର ନାମରେ ବାପ୍ତିଜିତ ହୋଇଅଛନ୍ତି। ଏସବୁ ଗୁଡିକ ମଧ୍ୟ ଉପାଧିମାନ ଅଟେ। ଯଦି ଆପଣଙ୍କର ହୃଦୟ ପରମେଶ୍ୱରଙ୍କ ପ୍ରତି ଠିକ ଅଛି, ସେ ଆପଣଙ୍କର ହୃଦୟକୁ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ମୁଁ ତାହା ପ୍ରକାଶ କରିସାରିଛି। ବର୍ତ୍ତମାନ ତେବେ ମୁଁ କହିଲି, ତେବେ ଭାଇ ସିଜମ୍ କହିଲେ ବର୍ତ୍ତମାନ। ଅବଶ୍ୟ ନିଶ୍ଚିତରେ ତା ଏକତ୍ୱବାଦୀ ପରି ଦିଶୁଥିଲା, ତେଣୁ ସେ ଏଥିପାଇଁ ଏକମତ ହେଲେ। ତେବେ ମୁଁ କହିଲି ବର୍ତ୍ତମାନ ଏଠାରେ ମୁଁ ତେବେ ଆପଣମାନଙ୍କୁ କିଛି କହିବାକୁ ଚାହେଁ, ବୁଝିଲେ। ମୁଁ କହିଲି ବର୍ତ୍ତମାନ ମୁଁ ଆପଣମାନଙ୍କୁ ପ୍ରମାଣ କରିବାକୁ ଚାହେଁ ଯେ ଏହି ଉଭୟ ବ୍ୟକ୍ତିମାନେ ସେ ସମାନ କଥା କହିଛନ୍ତି। ତେବେ ମ୍ୟାଥ୍ୟୁ କହିଲେ ପିତାଙ୍କ ନାମରେ, କଣ ତା ଠିକ କି? ଠିକ ଅଛି। ଏବଂ ପିତର କହିଲେ ପ୍ରଭୁଙ୍କ ନାମରେ। ମ୍ୟାଥ୍ୟୁ 28:19 କହିଲା ପିତାଙ୍କ ନାମରେ, ଏବଂ ପ୍ରେରିତ 2:38 କହିଲା ପ୍ରଭୁଙ୍କ ନାମରେ। ଦାଉଦ କହିଲେ ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ। ଏହା କିଏ ଥିଲେ? ପିତା ଏବଂ ପ୍ରଭୁ ହେଉଛନ୍ତି ସେହି ସମାନ ନାମ। ଦାଉଦ କହିଲେ ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ ତୁମେ ମୋର ଦକ୍ଷିଣ ପାର୍ଶ୍ୱରେ ବସ। ଦେଖନ୍ତୁ, ପିତାଙ୍କ ନାମରେ, ପ୍ରଭୁଙ୍କ ନାମରେ। ଏବଂ ମ୍ୟାଥ୍ୟୁ କହିଲେ ପୁତ୍ରଙ୍କ ନାମରେ, ଆଉ ପିତର କହିଲେ ଯୀଶୁଙ୍କ ନାମରେ। ପୁତ୍ର କିଏ ଅଟନ୍ତି? ଯୀଶୁ। ପବିତ୍ର ଆତ୍ମାଙ୍କ ନାମରେ ମ୍ୟାଥ୍ୟୁ କହିଥିଲେ, ଏବଂ ପିତର କହିଲେ ଖ୍ରୀଷ୍ଟଙ୍କ ନାମରେ, ସେହି ଲୋଗୋସ୍, ପିତା, ପୁତ୍ର, ପବିତ୍ର ଆତ୍ମା, ପ୍ରଭୁ ଯୀଶୁ ଖ୍ରୀଷ୍ଟ। କାହିଁକି? ଏହା ଯେତିକି ସମ୍ଭବ ସେତିକି ସିଦ୍ଧ ଅଟେ, ବୁଝିଲେ। ଭାଇ ସିଜମ୍ ମୋତେ କହିଲେ, କିମ୍ବା ଭାଇ ସିଜମ୍ ସେ ଏକତ୍ୱବାଦୀ ଭାଇ, ସେ କହିଲେ ଭାଇ ବ୍ରାନମ୍ ଏହା ଠିକ, କିନ୍ତୁ ସେ କହିଲେ ତାହା ହେଉଛି ଏହା। ମୁଁ କହିଲି ତାହେଲେ ଏହା ହେଉଛି ତାହା ଠିକ, ବୁଝିଲେ। ମୁଁ କହିଲି ଯଦି ତାହା ଏହା ଅଟେ, ଏହା ତାହା ଅଟେ, ତାହେଲେ ଆପଣ କେଉଁ ବିଷୟରେ ଝମେଲା କରୁଛନ୍ତି? ମୁଁ କହିଲି ଭାଇମାନେ, ମୁଁ ଆପଣମାନଙ୍କୁ ପରାମର୍ଶ ଦେବି, ଯଦି ମୁଁ କେବେ ଜଣେ ବ୍ୟକ୍ତିଙ୍କୁ ବାପ୍ତିଜିତ କରେ ତେବେ ଏଠାରେ ତାହା। ମୁଁ କହିଲି ବର୍ତ୍ତମାନ ଏଠାରେ ଡାକ୍ତର ନେସ୍ ଅଛନ୍ତି ଆଉ ଆପଣ, କେହି ଜଣେ କହିଲେ କିଛି ସମୟ ପୂର୍ବରୁ ଆପଣ ଭାଇମାନେ, ଆପଣ ଯେଉଁମାନେ କି ଡକ୍ଟର ନେସ୍କୁ ଜାଣିଛନ୍ତି, ତେବେ ମୁଁ କହିବି ଏଠାରେ ଭାଇ ହିକ୍ ସେଠାରେ ତାଙ୍କର ଏକ ଅଛି। ମୁଁ ଭାବୁଛି ଆପଣଙ୍କର ଏକ ଡକ୍ଟର ଉପାଧି ଅଛି, କଣ ତା ଠିକ କି? ଠିକ ଅଛି। ତେବେ ମୁଁ କହିଲି ଯଦି ଡକ୍ଟର ନେସ୍ ଏଠାରେ ବସିଛନ୍ତି, ତେବେ ମୁଁ କହିଲି ଯଦି ମୁଁ ଚାହେଁ, ତେବେ ଯେତେବେଳେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଣି ଭିତରକୁ ସେମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ନେଇଯାଏ, ମୁଁ ଏହାକୁ ସେହିପରି ଭାବରେ ଚିହ୍ନଟ କରିଥାଏ ଯେପରିକି ସେ ଏହାକୁ କରିଥିଲେ। ମୁଁ କହିଲି ତାହା ତ ଉପାଧିମାନ ଥିଲା ଯାହାକି ତାହାଙ୍କର ନାମ ସହିତ ସଂଯୁକ୍ତ ଥିଲା। ମୁଁ କହିଲି ତେବେ ଆସେମ୍ବ୍ଲିଜ୍ ଭାଇମାନେ ଉପାଧିମାନ ବ୍ୟବହାର କରୁଛନ୍ତି ଏବଂ ଏକତ୍ୱବାଦୀ ଭାଇ ନାମ ବ୍ୟବହାର କରୁଛନ୍ତି। ମୁଁ କହିଲି ବର୍ତ୍ତମାନ ମୁଁ ଆପଣମାନଙ୍କୁ ପ୍ରମାଣ କରିବାକୁ ଯାଉଛି ଯେ ଆପଣ ଦୁହେଁ ଭୁଲ ଅଟନ୍ତି ଏବଂ ମୁଁ ଠିକ୍ ଅଟେ। ଆପଣ ଜାଣନ୍ତି ଯେ ଆପଣମାନଙ୍କୁ କରିବାକୁ ପଡ଼ିବ, ଆପଣମାନଙ୍କ ପାଖରେ ସେହି ଗୁଣ ବିଶିଷ୍ଟ ପୁରୁଷମାନେ ଅଛନ୍ତି। ଆପଣମାନଙ୍କୁ ଥରେ ଥରେ ମଝିରେ ଟିକେ ହାସ୍ୟରସ ଆଣିବାକୁ ପଡେ, ଟିକେ ଗୋଟିଏ ପ୍ରକାର ଉନ୍ମୁକ୍ତ କରିବା ପାଇଁ। ତେଣୁ ମୁଁ କହିଲି ମୁଁ ଆପଣମାନଙ୍କୁ ପ୍ରମାଣ କରିବାକୁ ଯାଉଅଛି ଯେ ଆପଣ ଦୁହେଁ ଭୁଲ ଅଟନ୍ତି ଏବଂ ମୁଁ ଠିକ୍ ଅଟେ। ମୁଁ କହିଲି ବର୍ତ୍ତମାନ କଣ ହେବ ଯଦି ମୁଁ ଭାଇ ନେସ୍କୁ ସମ୍ମାନ କରିବାକୁ ଚାହେଁ? ତେବେ ମୁଁ କହିବି କିମ୍ବା ଭାଇ ହିକ୍ସକୁ ଏଠାରେ ଦେଖନ୍ତୁ, ମୁଁ କହିବି ହିକ୍ସ, ତେବେ କଣ ତା ଭଲ ଶୁଭାଯିବ କି? ନା। ତେବେ କଣ ହେବ ଯଦି ମୁଁ କହିବି ଡକ୍ଟର, ହେ ଡକ୍, ଏହା ବିଷୟରେ କଣ? ତେବେ ତାହା ଅସମ୍ମାନିତ କଲା ପରି ଶୁଭାଯାଏ, କଣ ନୁହେଁ କି? ଯେତେବେଳେ ମୁଁ କହିଲି ସେହି ପ୍ରକାର ହିଁ ଆପଣମାନେ ଆସେମ୍ବ୍ଲିଜ୍ ମାନେ କରନ୍ତି। ଦେଖନ୍ତୁ, ଯେତେବେଳେ ଆପଣ ଆସେମ୍ବ୍ଲିଜ୍ ଭାଇମାନେ କୁହନ୍ତି ପିତାଙ୍କ ଏବଂ ପୁତ୍ରଙ୍କ ପବିତ୍ର ଆତ୍ମାଙ୍କ ନାମରେ, ଆପଣ କେବଳ କୁହନ୍ତି ସମ୍ମାନୀୟ ଡକ୍ଟରଙ୍କ ନାମରେ। ଏବଂ ମୁଁ କହିଲି ତାପରେ ଆପଣ ଏକତ୍ୱବାଦୀ ଭାଇମାନେ ଯେତେବେଳେ ଆପଣ ବ୍ୟକ୍ତିଗତ କରନ୍ତି, ଆପଣ କୁହନ୍ତି ଯୀଶୁ, ସେମାନେ ବ୍ୟବହାର କରନ୍ତି ନାହିଁ, ସେମାନେ ଜିଜସ୍ ଓନ୍ଲି, କେବଳ ଯୀଶୁ ନାମ ବ୍ୟବହାର କରନ୍ତି। ସେଠାରେ ତ ଅନେକ ଯୀଶୁମାନେ ଅଛନ୍ତି, କିନ୍ତୁ ଏହା ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଆପଣ ଦେଖନ୍ତୁ ସେଠାରେ ଅନେକ ଯୀଶୁ ନାମରେ ବାପ୍ତିଜିତ କରନ୍ତି, ମୁଁ ନିଶ୍ଚିତ ଭାବରେ ସେଥିସହିତ ସହମତ ନୁହେଁ, ସେପରି କୌଣସି ଶାସ୍ତ୍ର ନାହିଁ। ଆପଣ ମୂଳ ବିଷୟକୁ ପ୍ରାପ୍ତ କରନ୍ତୁ, ଦେଖନ୍ତୁ ଯେ ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟେ କି ନୁହେଁ। ନିଶ୍ଚିତରେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ନିଶ୍ଚିତ ଭାବରେ ଅନେକ ଯୀଶୁମାନେ ଅଛନ୍ତି ଏବଂ ଖ୍ରୀଷ୍ଟ ହେଉଛନ୍ତି ଅଭିଷିକ୍ତ। ମୁଁ କହିଲି ତେବେ ଯଦି ମୁଁ ଠିକ୍ ସେ ସମାନ ବିଷୟକୁ ଭାଇ ନେସ୍କୁ କହିବାକୁ ଯିବି, ମୁଁ କହିବି କଣ ମୋ ପାଇଁ ତାହା କହିବା ଠିକ୍ ହେବ କି? ହେ ନେସ୍, ମୁଁ କହିଲି ଠିକ୍ ସେଇଭଳି ଆପଣ ଏକତ୍ୱବାଦୀମାନେ ତାହା କହିଥାନ୍ତି। ବୁଝିଲେ କଣ ଏହା ସେ ବ୍ୟକ୍ତିଙ୍କ ପାଇଁ ଏକ ଅସମ୍ମାନଜନକ ଅବମାନନା ହେବ ନାହିଁ କି ଯିଏକି ଅଧ୍ୟୟନ କରିଛନ୍ତି ଏବଂ ସେ ଏକ ଡାକ୍ତର ଉପାଧି ପାଇଛନ୍ତି ଯଦି ସେ ଏଥିପାଇଁ କଠିନ ଅଧ୍ୟୟନ କରିଛନ୍ତି ତେବେ ତାଙ୍କୁ ସେ ଉପାଧିରେ ନାମକରଣ କରାଯିବା ଉଚିତ ଅଟେ ଆଉ ମୁଁ କହିଲି ତାପରେ ଯଦି ମୁଁ କୁହେ ହେ ଡକ୍ ମୁଁ କହିଲି କଣ ତାହା ଜଣେ ସେବକ ପାଇଁ ଅନ୍ୟ ଜଣଙ୍କୁ ସମ୍ବୋଧନ କରିବା ଅସମାନ ଭାବ ପ୍ରଦର୍ଶିତ କରେ ନାହିଁ କି ବା ମୁଁ କହିଲି ଠିକ ସେହି ପ୍ରକାର ହିଁ ଆପଣ ତାହା କରିଥାନ୍ତି କେବଳ ଉପାଧି ଦ୍ୱାରା ସମ୍ବୋଧିତ କରନ୍ତି ମାତ୍ର ମୁଁ କହିଲି ଯେତେବେଳେ ମୁଁ ଜଣେ ବ୍ୟକ୍ତିଙ୍କୁ ଜଳ ନିକଟକୁ ନେଇକି ଯାଏ ମୁଁ ସେଠାକୁ ଯାଇ ତାଙ୍କୁ ପଚାରିଥାଏ କଥାବାର୍ତ୍ତା କରେ ଏବଂ ତାଙ୍କ ନାମ ଓ ସେ କିଏ ଅଟନ୍ତି ଆଉ ତାଙ୍କର ବିଶ୍ୱାସ କଣ ତାହା ଜାଣିଥାଏ ତାପରେ ମୁଁ ପ୍ରାର୍ଥନା କରେ ଓ କୁହେ ତେବେ ପିତା ଯେପରି ତୁମେ ଆମମାନଙ୍କୁ ଆଜ୍ଞା ଦେଇଅଛ ଯେ ସମସ୍ତ ଜଗତକୁ ଯାଅ ଏବଂ ସମସ୍ତ ଜାତିରୁ ଶିଷ୍ୟ କର ଆପଣ ଭାଇମାନେ ଜାଣନ୍ତି ଯେ ତାହା ମୂଳ ଅଟେ ଦେଖନ୍ତୁ ସମସ୍ତ ଜାତିରୁ ଶିଷ୍ୟ କର ସେମାନଙ୍କୁ ପିତାଙ୍କର ପୁତ୍ରଙ୍କର ଓ ପବିତ୍ର ଆତ୍ମାଙ୍କର ନାମରେ ବାପ୍ତିଜିତ କର ସେସବୁ ବିଷୟ ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ ଯାହା ତୁମେ ସେ ସମସ୍ତ ବିଷୟ ଯାହା ତୁମେ ଆମକୁ ଶିକ୍ଷା ଦେଇଛ ତେଣୁକରି ତେବେ ମୁଁ କହିଥାଏ ଆପଣଙ୍କର ବିଶ୍ୱାସ ସ୍ୱୀକୃତି ଉପରେ ଆପଣଙ୍କର ପାପର ସ୍ୱୀକୃତି ଉପରେ ଏବଂ ପରମେଶ୍ୱରଙ୍କ ପୁତ୍ରଙ୍କ ଉପରେ ଆପଣଙ୍କର ବିଶ୍ୱାସର ଆଧାରରେ ମୋର ପ୍ରିୟ ଭାଇ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣଙ୍କୁ ବାପ୍ତିଜିତ କରେ ମୁଁ କହିଲି ମୁଁ ସେହିପରି ଭାବରେ ବାପ୍ତିଜିତ କରେ ମୁଁ ଉଭୟ ତାହାଙ୍କ ଉପାଧି ଗୁଡିକ ଯାହାକି ସେ ଥିଲେ ଉଭୟ ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କୁ ଚିହ୍ନଟ କରେ ଏବଂ ସେହି କାରଣ ଯେଉଁଥି ଯୋଗୁଁ ଯୀଶୁ ତାହା କହିଥିଲେ ତାହା ଥିଲା ତେବେ ଦେଖନ୍ତୁ ଯଦି ତାହା ସେହିପରି ନାହିଁ ତାହେଲେ ଆପଣଙ୍କର ଶାସ୍ତ୍ରରେ ଏକ ବିରୋଧାଭାସ ଅଛି ଆପଣଙ୍କର ଏକ ବିରୋଧାଭାସ ଅଛି ତେବେ ଆପଣ କଣ କରିବାକୁ ଯାଉଛନ୍ତି ଯେତେବେଳେ କଣ ହେବ ଯଦି ଏହି ବୌଦ୍ଧ ଭାଇ ଛିଡ଼ା ହୁଅନ୍ତି ଓ ଏହା କୁହନ୍ତି ଏହା ବିଷୟରେ କଣ ଅଟେ ସେମାନେ କଣ କହିବେ ଯେତେବେଳେ ସେମାନେ ମୋତେ କହିଥିଲେ ସେଠାରେ ସେଦିନ ଯେତେବେଳେ ଏହି ଭାରତୀୟ ଭାଇ ମରିସ୍ ରିଡହେଣ୍ଡଙ୍କୁ ଆହ୍ୱାନ କରିଥିଲେ ଏବଂ ତାଙ୍କୁ କହିଥିଲେ କହିଲେ ମାର୍କସ୍ ଷୋହଳ ବିଷୟରେ କଣ ତାଙ୍କୁ ଏହା ଉପରେ ନିଜର ସ୍ଥିତିରୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଥିଲା ଆପଣଙ୍କୁ କୌଣସି ବିଷୟ ଉପରେ ପ୍ରତ୍ୟାବର୍ତ୍ତନ କରିବାକୁ ପଡେ ନାହିଁ ତାହା ତ ପରମେଶ୍ୱରଙ୍କ ବାକ୍ୟ ଅଟେ ତାହା ସହିତ ଲାଗି ରୁହନ୍ତୁ କେବଳ ପ୍ରାର୍ଥନା କରନ୍ତୁ ପ୍ରକାଶନ ପ୍ରାପ୍ତ କରନ୍ତୁ ଏହା ସବୁବେଳେ ସମାନ ଭାବରେ ହିଁ ଥାଏ ଦେଖନ୍ତୁ ସେମାନେ ଉଭୟ ସେହି କଥା କହୁଛନ୍ତି ବର୍ତ୍ତମାନ ଉପାଧି ଗୁଡିକ ନୁହେଁ ଅସମାନ ଭାବରେ ନୁହେଁ ମୁଁ କହିଲି ବର୍ତ୍ତମାନ ମୁଁ ତାହାଙ୍କୁ ଚିହ୍ନଟ କଲି ସେ ପିତା ଥିଲେ ଅନ୍ୟ ଏକ ପରମେଶ୍ୱର ନୁହନ୍ତି ସେ ପୁତ୍ର ଥିଲେ ଅନ୍ୟ କୌଣସି ପରମେଶ୍ୱର ନୁହନ୍ତି ସେ ସମାନ ପରମେଶ୍ୱର ଆପଣ ଏହା ତିନୋଟି କାର୍ଯ୍ୟାଳୟ ଅଟେ ପରମେଶ୍ୱର ପିତୃତ୍ୱର ସମୟ କାଳରେ ଯଦି ଆପଣ ଏହାକୁ ପିତୃତ୍ୱର ପୁତ୍ରତ୍ୱର ବୋଲି କହିବାକୁ ଚାହିଁବେ ଏବଂ ଏହା ବର୍ତ୍ତମାନ ଆମ ଭିତରେ ସେ ସମାନ ପରମେଶ୍ୱର ଅଛନ୍ତି ମୁଁ ତୁମ ସହିତରେ ରହିବି ସେହି ମୁଁ ସେହି ବ୍ୟକ୍ତିଗତ ସର୍ବନାମ ମୁଁ ତୁମ ସହିତରେ ରହିବି ଏଣୁ ଆପଣ ଦେଖନ୍ତୁ ଏହା ତିନୋଟି କାର୍ଯ୍ୟାଳୟ ଅଟେ ତିନୋଟି ପରମେଶ୍ୱର ନୁହନ୍ତି ତେବେ ଭାଇ ଯଦି ଶିଷ୍ୟମାନେ ଏହାକୁ କେବେ ବି ବ୍ୟବହାର କରିନାହାନ୍ତି ଏବଂ ତାପର ସମୟରେ ମୁଁ ଏହା ବିରୁଦ୍ଧରେ କିଛି କହୁନାହିଁ ତାହା ଠିକ ଅଟେ ମୁଁ ଆପଣଙ୍କୁ କହୁଛି ଯଦି ଜଣେ ବ୍ୟକ୍ତି ଏଠାକୁ ଆସନ୍ତି ସାରଣର ଗୋଲାପ ଉପତ୍ୟକାର ଶୋଷଣ ଏବଂ ପ୍ରଭାତି ତାରର ନାମରେ ବାପ୍ତିଜିତ ହୋଇଥାନ୍ତି ଏବଂ ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରିଥାନ୍ତି ମୁଁ କହିବି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଭାଇ ଆସନ୍ତୁ ଚାଲ ଯିବା ବୁଝିଲେ ତାହା ଠିକ ଅଟେ କାରଣ ଯଦି ଆପଣଙ୍କର ହୃଦୟ ଠିକ ନାହିଁ ତାହେଲେ ଆପଣ କୌଣସି ଭାବରେ ଠିକ ନୁହନ୍ତି ଅବିକଳ ଭାବେ ଏବଂ ଆପଣଙ୍କର ହୃଦୟକୁ ଠିକ ରହିବାକୁ ଅଛି ଏବଂ ମୁଁ କହିଲି ତେବେ ଦେଖନ୍ତୁ ତେବେ ଯଦି ମୁଁ ଭାଇ ନେସ୍କୁ ଏଠାରେ ଅଭିବାଦନ କରିବାକୁ ଯାଉଥାଏ ମୁଁ କହିବି ସେହି ରେଭରେଣ୍ଟ ଡକ୍ଟର ନେସ୍ ତା ଅବିକଳ ଠିକ ଅଟେ ସେ ଜଣେ ସେବକ ଅଟନ୍ତି ତାଙ୍କୁ ଏକ ସମ୍ମାନଜନକ ଭାବରେ ବିବେଚନା କରାଯିବା ଉଚିତ ସେ ଶିକ୍ଷା ଲାଭ କରିଛନ୍ତି ଏବଂ ବହୁତ ଅଧିକ ଅଧ୍ୟୟନ କରିଛନ୍ତି ତାଙ୍କର ଏକ ଡକ୍ଟର ଉପାଧି ଅଛି ତେଣୁ ତାଙ୍କୁ ଡକ୍ଟର ଡକାଯିବା ଉଚିତ ତାହା ତାଙ୍କର ଉପାଧି ଅଟେ ଦେଖନ୍ତୁ ଏବଂ ଅବଶ୍ୟ ତାଙ୍କର ନାମ ନେସ୍ ଅଟେ ତେବେ ମୁଁ କହିବି ନାହିଁ ହେ ନେସ୍ ହେ ଡକ୍ ନା ତାହା ଠିକ ହେବ ନାହିଁ ମୁଁ କହିବି ସେ ରେଭରେଣ୍ଡ ଡକ୍ଟର ନେସ୍ ଦେଖନ୍ତୁ ତାହା ହିଁ ଅଟେ ଯାହା ମୁଁ ଡାକୁଅଛି ଦେଖନ୍ତୁ ଯାହା ସେ ଅଟନ୍ତି ଉଭୟ ପିତା ପୁତ୍ର ଏବଂ ପବିତ୍ର ଆତ୍ମା ପ୍ରଭୁ ଯୀଶୁ ଖ୍ରୀଷ୍ଟ ବୁଝିଲେ ଏବଂ ମୁଁ କହିଲି ଯଦି ମୁଁ କେବେ ଆପଣ ସମସ୍ତଙ୍କର ମଣ୍ଡଳୀରୁ କାହାରି ଜଣକାକୁ ବାପ୍ତିଜିତ କରେ ସେହି ଉପାୟରେ ହିଁ ମୁଁ ସେମାନଙ୍କୁ ବାପ୍ତିଜିତ କରିବି ମୁଁ କହିଲି ଭାଇନେସ୍ କଣ ଆପଣ ତାଙ୍କୁ ଗ୍ରହଣ କରିବେ କି ସେ କହିଲେ ନିଶ୍ଚିତ ଭାବରେ ସେ ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହୋଇଛନ୍ତି ମୁଁ କହିଲି ଭାଇ ସିଜମ୍ କଣ ଆପଣ ତାଙ୍କୁ ଗ୍ରହଣ କରିବେ କି ସେ କହିଲେ ନିଶ୍ଚିତ ଭାବରେ ସେ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଛନ୍ତି ମୁଁ କହିଲି ତେବେ ଭାଇମାନେ ଆପଣଙ୍କ ସହିତ ମାମଲା କଣ ଅଟେ ଆପଣ କାହିଁକି ତାହା ଗ୍ରହଣ କରୁନାହାନ୍ତି ଓ ଏହି ପ୍ରାଚୀର ଗୁଡିକୁ ଭାଙ୍ଗି ଦେଉନାହାନ୍ତି ଯେଉଁଠାରେ ଏହି ବେଚାରା ମଣିଷମାନେ ଏକତ୍ୱବାଦୀମାନେ ପ୍ରକୃତରେ ମଣ୍ଡଳୀ ଗୁଡିକ ଚାହାନ୍ତି ସେମାନେ ଆସେମ୍ବ୍ଲିଜ୍ ମାନଙ୍କ ସହିତ ଉପାସନା କରିବାକୁ ଚାହାନ୍ତି ଏବଂ ଆସେମ୍ବ୍ଲିଜ୍ ମାନେ ମଣ୍ଡଳୀ ଏକତ୍ୱବାଦୀମାନଙ୍କ ସହିତ ଉପାସନା କରିବାକୁ ଚାହାନ୍ତି ଏବଂ ଭାଇମାନେ ସେହିପରି ଅଟନ୍ତି ସେମାନେ ସେହିପରି ଅଟନ୍ତି ମାତ୍ର ଯେପର୍ଯ୍ୟନ୍ତ ସୈତାନ ସେମାନଙ୍କ ମଧ୍ୟରେ ଲଢେଇ କରାଇପାରେ ତେବେ ଭାଇମାନେ କଣ ଆପଣ ଦେଖୁଛନ୍ତି ଯେ ମୋର କହିବାର ଅର୍ଥ କଣ ମୁଁ ସେହି ଗୋଟିଏ ବିଷୟ ଆଡକୁ କଢାଇ ନେଉଛି ଯୀଶୁଖ୍ରୀଷ୍ଟ ଏବଂ ଯୀଶୁଖ୍ରୀଷ୍ଟଙ୍କ ଶରୀରର ଏକୀକରଣ ଆଡକୁ ନେଇଯାଉଅଛି ତାହା ହିଁ ହେଉଛି ମୋର ଉଦ୍ଦେଶ୍ୟ ତେବେ ମୁଁ ଏହା ବିଷୟରେ କିଛି କହୁନାହିଁ ହେ ତୁମେ ଯୀଶୁଙ୍କ ନାମରେ ବାପ୍ତି ଆଶ୍ରିତ ହୋଇନାହ, ତୁମେ ନରକକୁ ଯାଉଅଛ, ତେବେ ତା ନିରର୍ଥକ ଅଟେ। ଅନ୍ୟ ଏକ ଦିନ କଣ ହେଲା ମୁଁ ଆପଣମାନଙ୍କୁ କହୁଛି। ମୁଁ ତଳେ ଟେକ୍ସାସରେ ଥିଲି, ତା ଛାଡ଼ି ଚାଲିଯିବା ପୂର୍ବରୁ, ଏବଂ ଏଠାରେ ଥିବା ସେହି ଭାଇମାନେ ଏହାର ସାକ୍ଷୀ ଅଟନ୍ତି। ସେହି ଏକତ୍ୱବାଦୀ ମଣ୍ଡଳୀ 72 ମଣ୍ଡଳୀମାନେ ମୋର ସଭାକୁ ପ୍ରାୟୋଜିତ କରିଥିଲେ, ଏବଂ ମୁଁ ସେହି ରାତିରେ ପ୍ରଚାର ମଞ୍ଚ ଉପରେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ଭାଇ ଭାଇ ପେଟିଙ୍କୁ ରଖିଥିଲି। ତେବେ ଆପଣମାନେ ଜାଣନ୍ତି ଯେ ଏହା ସତ ଅଟେ। ସେ ଜଣେ ବହୁମୂଲ୍ୟ ଭାଇ ଅଟନ୍ତି। ଭାଇ ପେଟି, ଯଦି ଆପଣମାନଙ୍କ ମଧ୍ୟରୁ କେହି ତାଙ୍କୁ ଜାଣନ୍ତି, ଟେକ୍ସାସର ବିମନରୁ ଅଟନ୍ତି। ମୁଁ ଭେଟିଥିବା ସର୍ବୋତ୍ତମ ବ୍ୟକ୍ତିମାନଙ୍କ ମଧ୍ୟରୁ ସେ ଜଣେ ଅଟନ୍ତି। ତାଙ୍କ ପତ୍ନୀ ଜଣେ ପରିବର୍ତ୍ତିତ କ୍ୟାଥୋଲିକ, ଜଣେ ପ୍ରକୃତ ସାଧୁ ମହିଳା। ସେ ପରମେଶ୍ୱରଙ୍କ ଜଣେ ପ୍ରକୃତ ଲୋକ ଅଟନ୍ତି। ମୋତେ କୁହନ୍ତୁ ଯେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ରୟ ୱେଡ୍ଙ୍କ ଅପେକ୍ଷା ଅଧିକ ଜଣେ କିଏ ଉତ୍ତମ ବ୍ୟକ୍ତି ଅଛନ୍ତି। ଏଠାରେ ଦେଖନ୍ତୁ, ଏହି ପୁରୁଷମାନଙ୍କ ମଧ୍ୟରୁ କାହାରି ବିଷୟରେ ଉଲ୍ଲେଖ କରନ୍ତୁ। ଏଠାରେ ଆଖପାଖରେ ଥିବା ଏହି ସମସ୍ତ ଭାଇମାନଙ୍କୁ, ଯାହାଙ୍କୁ ମୁଁ ଜାଣେ, ଏଠାରେ ଥିବା ଫିଲାଡେଲଫିଆ ମଣ୍ଡଳୀର ଭାଇ ଏବଂ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ପୁରୁଷମାନେ, ପୁଣି ଏହାଠାରୁ ଅଧିକ ଉତ୍ତମ ଆଉ କେଉଁ ଲୋକମାନେ ଅଛନ୍ତି? ମୋତେ କୁହନ୍ତୁ କେଉଁଠାରେ। ମୋତେ କୁହନ୍ତୁ ଯେ ଜ୍ୟାକ୍ ମୁର ଅପେକ୍ଷା ଜଣେ ଅଧିକ ଉତ୍ତମ ବ୍ୟକ୍ତି କିଏ ଅଛନ୍ତି? ମୋତେ ତା କୁହନ୍ତୁ। ସେ ତ ଜଣେ ତାହା ଅଟନ୍ତି ଯାହାକୁ ସେମାନେ କୁହନ୍ତି। ସେମାନେ ତାଙ୍କ ସହିତ ସମ୍ପୃକ୍ତ ଅଟନ୍ତି। ସେ ଜଣେ ମୌଳିକବାଦୀ ନୁହନ୍ତି। ଆପଣ ଉଭୟ ପାର୍ଶ୍ୱରେ ମୌଳିକବାଦୀମାନଙ୍କୁ ପାଇବେ, ଏବଂ ତାହା ହିଁ ଅଟେ ଯେଉଁଠାରେ ଲୋକମାନେ ଇଙ୍ଗିତ କରିଥାନ୍ତି, ଏବଂ ସେହିଠାରେ ହିଁ ଶୈତାନ ଇଙ୍ଗିତ କରିଥାଏ। କିନ୍ତୁ ସେମାନେ ସମସ୍ତେ ପରମେଶ୍ୱରଙ୍କ ଲୋକମାନେ ଅଟନ୍ତି। ପରମେଶ୍ୱର ସେମାନଙ୍କୁ ପବିତ୍ର ଆତ୍ମା ଦେଇଛନ୍ତି। ଯଦି ଏହା ପରମେଶ୍ୱରଙ୍କ ଅନୁଗ୍ରହ ହୋଇନଥାନ୍ତା, ତେବେ ଆମେ ସମସ୍ତେ ଆମର କଳି ଝଗଡ଼ା ଏବଂ ବିଷୟଗୁଡ଼ିକ ସହିତ ବିନଷ୍ଟ ହୋଇଯାଇଥାନ୍ତୁ। ତା ଠିକ୍, କିନ୍ତୁ ପରମେଶ୍ୱରଙ୍କ କୃପା ଆମକୁ ଏକତ୍ର ବାନ୍ଧି ରଖେ। ଏଥିରେ କୌଣସି ଆଶ୍ଚର୍ଯ୍ୟ ନୁହେଁ ଯେ ଆମେ ଗୀତ ଗାଇପାରିବା। ଧନ୍ୟ ସେହି ବନ୍ଧନ ଯାହାକି ଆମର ହୃଦୟଗୁଡ଼ିକୁ ଖ୍ରୀଷ୍ଟିଆନ ପ୍ରେମରେ ବାନ୍ଧି ରଖେ। ତେବେ ତାହା ହିଁ ଆମେ ପ୍ରୟୋଜନ କରୁ। ଆଉ ତେଣୁକରି କ'ଣ ଆପଣ ଜାଣନ୍ତି କି, ସେହି ମଣ୍ଡଳୀ ଉପରେ ସାଧାରଣ ଅଧୀକ୍ଷକ ମୋତେ ଡାକିଲେ ଏବଂ ସେ କହିଲେ, କ'ଣ ଆପଣ ଜାଣିଛନ୍ତି ଯେ ଗତ ରାତିରେ ଆପଣ କ'ଣ କଲେ? ସେଠାରେ ମୋର ଦ୍ୱିତୀୟ ରାତି ଥିଲା। ମୁଁ କହିଲି, କ'ଣ? ମୁଁ କହିଲି, ଏକ ସୁନ୍ଦର ସଭା ଅନୁଷ୍ଠିତ ହୋଇଥିଲା। କହିଲେ, ଆପଣ ଯେଉଁ ଲୋକକୁ ମଞ୍ଚ ଉପରେ ରଖିଥିଲେ ତାହା ଜଣେ ପାପି ଅଟେ। ମୁଁ କହିଲି, ମୁଁ ତାହା ଜାଣିନଥିଲି, କେଉଁଠାରେ ଥିଲା? କହିଲେ, ସେ ଶ୍ରୀମାନ ପେଟି। ଓହ, ମୁଁ କହିଲି, ଜଣେ ପାପି କ'ଣ? ମୁଁ କହିଲି, ସେ ତ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ଜଣେ ପ୍ରଚାରକ ଭାଇ ଅଟନ୍ତି। ସେ କହିଲେ, ହଁ, କିନ୍ତୁ ସେ ତଥାପି ଜଣେ ପାପି ଅଟନ୍ତି, କାରଣ ସେ ସଠିକ୍ ଭାବରେ ବାପ୍ତିଜିତ ହୋଇନାହାନ୍ତି। ଏବଂ ମୁଁ କହିଲି, ଭାଇ ପ୍ରାର୍ଥନା କରୁଛି, ମୋତେ କୁହନ୍ତୁ କାହିଁକି। ମୁଁ କହିଲି, ସେ ତ ପବିତ୍ର ଆତ୍ମା ପାଇଛନ୍ତି। ସେ କହିଲେ, ଭାଇ ବ୍ରାନମ୍, ପିତର କ'ଣ କହିଥିଲେ? ମନ ଫେରଣ କର ଏବଂ ନିଜର ପାପକ୍ଷମା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ। ତେଣୁକରି ଯେପର୍ଯ୍ୟନ୍ତ ଆପଣଙ୍କ ବାପ୍ତିସ୍ମ ଯୀଶୁଙ୍କ ନାମରେ ନ ହୋଇଛି, ସେ ପର୍ଯ୍ୟନ୍ତ ଆପଣଙ୍କର ପାପ କ୍ଷମା କରାଯାଇପାରିବ ନାହିଁ। ମୁଁ କହିଲି, ମୋର ଭାଇ, କ'ଣ ତାହା ସୂତ୍ର ଅଟେ କି? ସେ କହିଲେ, ତାହା ହିଁ ସେ ସୂତ୍ର ଅଟେ। ମୁଁ କହିଲି, ତେବେ ପ୍ରେରିତ 10:49 ପରମେଶ୍ୱର ନିଜର ଯୋଜନାକୁ ହିଁ ଭଙ୍ଗ କରିଦେଲେ, କାରଣ ପିତର ଏହି କଥା କହୁଥିଲେ। ସେହି ସମୟରେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେଉଁମାନେ କି ବାକ୍ୟ ଶୁଣୁଥିଲେ, ଦେଖନ୍ତୁ, ଏବଂ ସେମାନେ ଆଦୌ କେବେ ବି ବାପ୍ତିଜିତ ହୋଇନଥିଲେ। ତେବେ କ'ଣ ପରମେଶ୍ୱର ସେ ଲୋକମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କଲେ କି, ଯେଉଁମାନେ ଏପରିକି ପରିବର୍ତ୍ତିତ ସୁଦ୍ଧା ହୋଇନଥିଲେ? ମୁଁ କହିଲି, ଆପଣ ବର୍ତ୍ତମାନ ଦୁନିଆରେ କେଉଁଠାରେ ଛିଡ଼ା ହୋଇଛନ୍ତି? ସେ କହିଲେ, ଆପଣ ଜାଣିଛନ୍ତି ଯେ ଆମେ କ'ଣ କରିବାକୁ ଯାଉଅଛୁ? କହିଲେ, ଆମେ ଏକ ଛୋଟ ବୃତ୍ତାକାର ଅଙ୍କନ କରିବୁ ଏବଂ ଆପଣଙ୍କୁ ସେ ବୃତ୍ତାକାରରୁ ଠିକ୍ ବାହାର କରୁଅଛୁ। ତେବେ ମୁଁ କହିଲି, ମୁଁ ଅନ୍ୟ ଏକ ଆଙ୍କିବାକୁ ଯାଉଅଛି ଏବଂ ଆପଣଙ୍କୁ ପୁନର୍ବାର ଟାଣି ଆଣିବାକୁ ଯାଉଅଛି। ମୁଁ କହିଲି, ଆପଣ ମୋତେ ଟାଣି ବାହାର କରିପାରିବେ ନାହିଁ, କାରଣ ମୁଁ ଆପଣଙ୍କୁ ପ୍ରେମ କରେ। ଦେଖନ୍ତୁ, ଆପଣ ତାହା କରି ହିଁ ପାରନ୍ତି ନାହିଁ। ମୁଁ କହିଲି, ସେଠାରେ ଆପଣଙ୍କର ଅତ୍ୟଧିକ ସଂଖ୍ୟାରେ ଭାଇମାନେ ଅଛନ୍ତି, ଯେଉଁମାନେ କି ମୋତେ ପ୍ରେମ କରନ୍ତି ଓ ମୋଠାରେ ବିଶ୍ୱାସ କରନ୍ତି। ମୁଁ କହିଲି, ଆପଣ, ମୁଁ କରିବି। ସେମାନେ ଯେକୌଣସି ପ୍ରକାର ହେଲେ ଆସିବେ। ମୁଁ କହିଲି, ସେମାନେ ଆସିବେ ଏବଂ ଆପଣ ମୋତେ ଟାଣି ବାହାର କରିପାରିବେ ନାହିଁ। ଯଦି ଆପଣ ମୋତେ ଟାଣି ବାହାର କରନ୍ତି, ମୁଁ ଆପଣଙ୍କୁ ପୁନର୍ବାର ଭିତରକୁ ଟାଣି ଆଣିବି। ମୁଁ କହିଲି, ଯେତେବେଳେ ଆପଣ ଗୋଟିଏ ବୃତ୍ତ ତିଆରି କରିବେ, ପରମେଶ୍ୱର ତାଙ୍କ ଅନୁଗ୍ରହରେ ମୋତେ ଅନ୍ୟ ଏକ ଆଙ୍କିବାକୁ ଦେବେ ଏବଂ ଆପଣଙ୍କୁ ପୁନର୍ବାର ଟାଣି ଆଣିବାକୁ ଦେବେ। ତାହା ଠିକ୍ ଅଟେ, ସେମାନଙ୍କୁ ପୁନର୍ବାର ଭିତରକୁ ଟାଣି ଆଣିବି। ଏବଂ ଭାଇ, ଓ ଖ୍ରୀଷ୍ଟଙ୍କ ନାମରେ ମୁଁ ଏହା କହିପାରେ, ମୁଁ ପାଇଲି। ମୁଁ ଜାଣେ ଯେ ମୁଁ ଏଠାରେ ସମୟ ବିଳମ୍ବ କରୁଅଛି ଏବଂ ଏହା ପ୍ରାୟ ବନ୍ଦ କରିବାର ସମୟ ହୋଇ ଆସିଲାଣି, ମୁଁ ଅନୁମାନ କରୁଛି। ମାତ୍ର ମୋତେ କେବଳ ଏହା କହିବାକୁ ଦିଅନ୍ତୁ, ଦେଖନ୍ତୁ। ଏବଂ ମୁଁ ସେହି ବ୍ୟକ୍ତିଙ୍କୁ କହିଲି, ମୁଁ ଆପଣଙ୍କ ସହିତ ସେତେ ଦିନ ଯିବି ଯେଦିନ ପର୍ଯ୍ୟନ୍ତ ଆପଣ ଶାସ୍ତ୍ର ପ୍ରଚାର କରିବେ ଏବଂ ପ୍ରେମ ରଖିବେ ଏବଂ ବିଶ୍ୱାସ କରିବେ ଯେ ତାହା, ଏବଂ ପ୍ରଚାର କରିବେ ଓ କହିବେ ଯେ ଆପଣ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ ଯୀଶୁଙ୍କ, କେବଳ ଯୀଶୁଙ୍କ ନାମରେ ନୁହେଁ। ନା ମହାଶୟ, ମୁଁ ନିଶ୍ଚିତରେ ତାର ସପକ୍ଷରେ ଯିବି ନାହିଁ, କାରଣ ମୁଁ ଅନେକ ଯୀଶୁମାନଙ୍କ ସହିତ ପରିଚିତ ଅଟେ। ସେମାନଙ୍କୁ ଆଫ୍ରିକା ଏବଂ ବିଭିନ୍ନ ସ୍ଥାନରେ ଜାଣେ ଲୋକେ ଯୀଶୁ ନାମ ଦିଅନ୍ତି। କିନ୍ତୁ ଯଦି ଆପଣ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶବ୍ଦକୁ ବ୍ୟବହାର କରିବେ, ମୁଁ ସେହି ବିଷୟ ଉପରେ ଆପଣଙ୍କ ସହିତ ଯିବି। ତାହା ଠିକ୍ ଅଟେ, ମୁଁ ଆପଣଙ୍କ ପାଖରେ ଲାଗି ରହିବି। ମୁଁ ଭାବୁଛି ଯେ ଆପଣଙ୍କୁ ଏହା ଠିକ୍ କରିବା ପାଇଁ ପ୍ରଥମେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କୁ ରଖିବା ଉଚିତ। ଦେଖନ୍ତୁ, ମୁଁ କହିଲି, ମୁଁ ଭାବୁଛି ଆପଣ କରିବା ଉଚିତ। କିନ୍ତୁ ସେ କହିଲେ, ଓହ ନା ନା, ତାହା ତ ପଶ୍ଚାତ ସମୟରେ ତିତ୍ତବାଦୀ ସହିତ ରହିଥିଲା। ମୁଁ କହିଲି, ଏହା ଏକ ତିତ୍ତବାଦୀ ନୁହେଁ, ଏହା ତ ଏକ ହିଁ ପରମେଶ୍ୱର ତିନୋଟି କାର୍ଯ୍ୟାଳୟରେ ଅଛନ୍ତି। ଏହା ଏକ ତିତ୍ତବାଦୀ ତିନୋଟି ପରମେଶ୍ୱର ନୁହେଁ, ଆମର କୌଣସି ତିନୋଟି ପରମେଶ୍ୱର ନାହାନ୍ତି, ନିଶ୍ଚିତରେ ନୁହେଁ, ସେହିପରି କୌଣସି ବିଷୟ ହିଁ ନାହିଁ, ବାଇବଲରେ ଶିକ୍ଷା ଦିଆଯାଏ ନାହିଁ, ଆଉ କେବଳ ଜଣେ ହିଁ ପରମେଶ୍ୱର ଅଛନ୍ତି। ହେ ଇସ୍ରାଏଲ ଶୁଣ, ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟେ, ଏକ ପରମେଶ୍ୱର, ପ୍ରଥମ ଆଜ୍ଞା, ମୋ ସମ୍ମୁଖରେ ତୁମ୍ଭର ଅନ୍ୟ କୌଣସି ଈଶ୍ୱର ହେବେ ନାହିଁ। ନିଶ୍ଚିତ ଭାବରେ ସେ ଏକ ପରମେଶ୍ୱର ଅଟନ୍ତି, ତିନି ନୁହନ୍ତି। ତାହା ହେଉଛି ଏହାର ଏକ କ୍ୟାଥୋଲିକ ସଂସ୍କରଣ, ଏବଂ ତାହା ଥିଲା କ୍ୟାଥୋଲିକ ଠାରୁ ଆରମ୍ଭ ହୋଇ ଲୁଥରାନ ପର୍ଯ୍ୟନ୍ତ ଯାଇଥିଲା, ପୁଣି ତଳକୁ ଏବଂ ପ୍ରଭୃତି, ଏବଂ ସାଧାରଣତଃ ଆଜି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ କରାଯାଏ ଯେ ଆମର ତିନୋଟି ପରମେଶ୍ୱର ଅଛନ୍ତି, ଏବଂ ସେଇଠାରେ ହିଁ ଆପଣ କେବେ ହେବେ ନାହିଁ। ଏହି ସୁସମାଚାର କଦାପି ଜିହୁଦୀମାନଙ୍କ ନିକଟକୁ ଯିବ ନାହିଁ, ଯାହାକି ମୁଁ ଅନ୍ୟ ଦିନ ସକାଳେ ସେଠାରେ ଥିବା ଏକ ଜିହୁଦୀ ମିଶନାରୀଙ୍କୁ ଭବିଷ୍ୟତବାଣୀ କରିଥିଲି। ଆପଣ କଦାପି ଏକ ତ୍ରିତ୍ୱବାଦୀ ପରମେଶ୍ୱରଙ୍କୁ ଜଣେ ଜିହୁଦୀ ନିକଟକୁ ନେଇକି ଯିବେ ନାହିଁ, ଆପଣ ତାହା କେବେ ବି କରିବେ ନାହିଁ, ଯାହାକି ସେ ନୁହନ୍ତି। ସେ ତାହାଠାରୁ ଅଧିକ ଉତ୍ତମ ଜ୍ଞାନ ପାଇଛନ୍ତି, ଦେଖନ୍ତୁ ସେ ବାଇବେଲ ବିଷୟରେ ତା ଅପେକ୍ଷା ଅଧିକ ଜାଣନ୍ତି, ମାତ୍ର ସେ ଜଣେ ଜିହୁଦୀ ପାଇଁ କଦାପି ଏକ ତ୍ରିତ୍ୱବାଦୀ ପରମେଶ୍ୱର ନୁହନ୍ତି। ଯଦି ଆପଣ ତାଙ୍କୁ ଜଣାଇବେ ଯେ ଏହା ହେଉଛନ୍ତି ସେ ସମାନ ଜିହୋବା, ତାହେଲେ ସେଠି ବର୍ତ୍ତମାନ ଏହାକୁ ଗ୍ରହଣ କରିନେବେ, ନିଶ୍ଚିତରେ ତାହା ଏହା ଅଟେ। ଦେଖନ୍ତୁ, ଆଉ ମୁଁ ଏସବୁକୁ ବିଶ୍ୱାସ କରେ, ଯେପରିକି ଜୋସେଫ କହିଥିଲେ, ଭାଇମାନେ ନିଜ ଉପରେ କ୍ରୋଧ କର ନାହିଁ, କାରଣ ପରମେଶ୍ୱର ହିଁ ଏହା କରିଛନ୍ତି। ଆପଣ ଦେଖନ୍ତୁ, କାରଣ ସେ ବିଷୟ ଯାହାକି ଯେପରିକି ତାହା ଏହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବ, ତାହା ହିଁ ସବୁକିଛି ଅଟେ, କାରଣ ଆମର ବିଜାତି ସମୟ ପ୍ରାୟ ଶେଷ ହେବା ଉପରେ ଅଟେ। ତେବେ ମୁଁ ମୋର ସମସ୍ତ ହୃଦୟ ସହିତ ତାହା ବିଶ୍ୱାସ କରେ, ତେଣୁକରି ହେ ଭାଇମାନେ, କଣ ଆପଣ ତାହା ଦେଖୁଛନ୍ତି, ମୁଁ କୌଣସି ବିଷୟ ନିକଟକୁ କଢ଼ାଇ ନେବାକୁ ଚେଷ୍ଟା କରୁଅଛି, ଯଥା ଲୋକମାନଙ୍କର ଏହି ଗୋଷ୍ଠୀ, ସେହି ବ୍ୟକ୍ତିମାନେ ଯେଉଁମାନଙ୍କ ପାଖରେ କି ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଛି। ଏମି ମ୍ୟାକଫର୍ସନ୍ଙ୍କ ଗୋଷ୍ଠୀ, ସେ କଣ କରିଥିଲେ, ସେ ପ୍ରଥମେ ଏକତ୍ୱବାଦୀ ଥିଲେ, ମୁଁ ବିଶ୍ୱାସ କରେ, ତାପରେ ବାହାରି ଆସିଲେ ଓ ଆସେମ୍ବ୍ଲିର ସଭ୍ୟ ହୋଇଗଲେ, ତାପରେ ସେଠାରୁ ପୃଥକ ହୋଇ ନିଜକୁ ଅଲଗା ଭାବରେ ସଂଗଠିତ କରିନେଲେ। ଏଠାରେ କିଛି ସମୟ ପୂର୍ବରୁ ଏକ ଛୋଟ ଗୋଷ୍ଠୀ, ଏକ ଛୋଟ ସମୂହ ପ୍ରସ୍ତୁତ କରିଥିଲେ। ମୁଁ ଓଏଲ୍ ଜେଗନ୍ସଙ୍କ ସଭାରେ ବସିଥିଲି। ବର୍ତ୍ତମାନ ଆମେ ସମସ୍ତେ ଓଏଲ୍ ଜେଗନ୍ସଙ୍କୁ ଜାଣୁ, ତାଙ୍କ ପିତା ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ସାଧାରଣ ପରିଷଦକୁ ସ୍ଥାପନା କରିବାରେ ସାହାଯ୍ୟ କରିଥିଲେ। ତେବେ ଓଏଲ୍ ଜେଗନ୍ସ ଜଣେ ମହାନ ବ୍ୟକ୍ତି ଅଟନ୍ତି, ସେ ଜଣେ ମହାନ ପ୍ରଚାରକ ଅଟନ୍ତି। ମୁଁ ତାଙ୍କୁ କହିଲି, ଅଳ୍ପ କିଛି ଦିନ ପୂର୍ବରୁ ମୁଁ କହିଲି, ଭାଇ ଜାଗର୍ସ, ଯଦି ମୁଁ ଆପଣଙ୍କ ପରି ପ୍ରଚାର କରିପାରନ୍ତି ଯେପରି ଆପଣ କରିଥାନ୍ତି, ତେବେ ମୁଁ କେବେ ହେଲେ କଦାପି ଏକ ଆରୋଗ୍ୟତା ସେବା କରିପାରିନଥାନ୍ତି। କିନ୍ତୁ ଯେତେବେଳେ ସେ ପ୍ରଥମେ ସେଠାରେ ଆରମ୍ଭ କଲେ, ସେତେବେଳେ ତାଙ୍କ ପାଖରେ ସେସବୁ ରକ୍ତ ଏବଂ ଦ୍ରାକ୍ଷାରସ ଓ ପ୍ରଭୃତି ବିଷୟ ରହିଥିଲା। କ୍ଷମା କରିବେ ଯଦି ମୁଁ ସେଗୁଡ଼ିକ ଉପରେ ଆପଣମାନଙ୍କର ଭାବନାକୁ ଆଘାତ କରୁଛି, ଭାଇମାନେ, ମୁଁ ତା ଠିକ ଅଟେ। ପରମେଶ୍ୱର ରକ୍ତ ଆଣିପାରନ୍ତି, ଦ୍ରାକ୍ଷାରସ ଆଣିପାରନ୍ତି, କିମ୍ବା ତେଲ ଆଣିପାରନ୍ତି, ଯାହାକି ସେ ଚାହାନ୍ତି, କିନ୍ତୁ ତା ପାପଗୁଡ଼ିକୁ କ୍ଷମା କରେ ନାହିଁ। ନା ନା ଆଜ୍ଞା, ନା ନିଶ୍ଚିତରେ ନୁହେଁ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ କଦାପି ନିଜର ଶକ୍ତିକୁ ହରାଇବ ନାହିଁ, ଏପର୍ଯ୍ୟନ୍ତ କି ପରମେଶ୍ୱରଙ୍କ କୃତ ସମସ୍ତ ମଣ୍ଡଳୀ ଉଦ୍ଧାର ନ ପାଇଯାଆନ୍ତି ଓ ପାପ ନ କରନ୍ତି। ମୁଁ କହିଲି, ଭାଇ ଜାଗର୍ସ, ମୁଁ ତାଙ୍କୁ ନେଇଗଲି, ମୁଁ ତାଙ୍କୁ ଡାକିଲି, ଏବଂ ମୁଁ ଖ୍ରୀଷ୍ଟିଆନ ବ୍ୟବସାୟ ପୁରୁଷମାନଙ୍କ ସହିତ ଥିଲି, ଏବଂ ମୁଁ କହିଲି, ଭାଇ ଓଏଲ୍। ସେ କହିଲେ, ଦୁନିଆରେ ଆପଣ କେଉଁଠାରେ ଥିଲେ? ସେଠାରେ ଗୋଟିଏ ଛୋଟ ପୁରୁଣା ଶସ୍ତା ମୋଟେଲରେ ରହୁଥିଲି। ଏବଂ ସେ କହିଲେ, ଆପଣଙ୍କର କହିବାର ଅଭିପ୍ରାୟ ଯେ ସେମାନେ ଆପଣଙ୍କୁ ସେଠାରେ ରଖିଛନ୍ତି? ମୁଁ କହିଲି, ତାହା ମୋର ଇଚ୍ଛା ଅଟେ। ଯେତେବେଳେ ମୁଁ ଆପଣଙ୍କ ପାଖକୁ ଆସେ, ମୁଁ କହିଲି, ଆପଣ କଣ କଲେ? ଆପଣ ମୋତେ ସେଠାରେ ଷ୍ଟାଟଲର ହୋଟେଲରେ ରଖିଦେଲେ, ଏବଂ ମୋତେ କେବଳ କୋଣରେ ଛିଡ଼ା ହେବାକୁ ପଡ଼ିଥିଲା। ସେମାନେ ମୋତେ ମେଜରେ ବସାଇଲେ। ମୁଁ ଜାଣିନଥିଲି ଯେ କେଉଁ ଛୁରୀ କିମ୍ବା ଅନ୍ୟ କିଛି ବ୍ୟବହାର କରିବାକୁ ଥିଲା, ଏବଂ ମୁଁ କଲି ନାହିଁ। ସେଠାରେ ତଳକୁ ବିନା କୋଟ୍ ପିନ୍ଧି ଚାଲିଗଲି। ସେମାନେ ମୋତେ ବାହାର କରିଦେବାକୁ ଚାହିଁଲେ, ଏବଂ ମୁଁ କହିଲି, ମୁଁ ଜାଣେ ନାହିଁ ଯେ ନିଜକୁ କିପରି ବ୍ୟବହାର କରିବାକୁ ଅଛି। କହିଲେ, ମୁଁ ଆପଣଙ୍କୁ ସେଠାକୁ ନେଇଯିବି ଯଦି ସେମାନେ ଏହା କରିବା ପାଇଁ ଏତେ ଦରିଦ୍ର ଅଟନ୍ତି। ମୁଁ କହିଲି, ନା ଆଜ୍ଞା। ମୁଁ କହିଲି, ମୁଁ ଯାହା କରିବାକୁ ଇଚ୍ଛା କରେ ତାହେଲେ ଆପଣଙ୍କ ସହିତ ଏକ ମାଂସ ପୋଡ଼ା ଷ୍ଟିକ୍ ଖାଇବାକୁ ଚାହେଁ, ଯଦି ଆପଣ ତାହା ପାଇଁ ମୂଲ୍ୟ ଦେବେ। ଏବଂ ସେ କହିଲେ, ଠିକ ଅଛି। ତେଣୁକରି ତାପରେ ଆମେ ବାହାରେ ଗୋଟେ ସ୍ଥାନକୁ ଗଲୁ ଏବଂ ଆମେ ବସି ପଡ଼ିଲୁ, ଏବଂ ମୁଁ କହିଲି, ଭାଇ ଜାଗର୍ସ, ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରଶଂସା କରେ, ଏବଂ ସେ ମୋର ଜଣେ ଅତି ପ୍ରିୟ ବନ୍ଧୁ ଅଟନ୍ତି, ଜଣେ ବହୁମୂଲ୍ୟ ଭାଇ, ଏବଂ ମୋ ପାଖରେ ତାଙ୍କର ଛୋଟ ପାମ୍ପଲେଟ୍ ଥିଲା, ଆଉ ସେ ଯେଉଁଠାରେ କି ତାଙ୍କ ସହିତ ସେ ମହିଳା ଜଣକ ଥିଲେ, ଯିଏକି ଅଳ୍ପ କେତେ ଦିନ ହେବ ବିଦେଶରୁ ଏଠାକୁ ଆସିଥିଲେ, ଯାହାଙ୍କ ହାତରେ ସେହି ରକ୍ତ ଏବଂ ପ୍ରଭୃତି ବିଷୟ ସବୁ ରହିଥିଲା, ତେଣୁ ତାହା ମୋ ପାଖରେ ଏଠାରେ ଥିଲା। ମୁଁ କେବଳ ଚାହୁଁଥିଲି ଯେ ସେ ଏହାକୁ ଥରେ ମାତ୍ର ଅସ୍ୱୀକାର କରନ୍ତୁ, ଏବଂ ତାପରେ ମୁଁ ତାଙ୍କୁ ଠିକ୍ ତାଙ୍କର କାଗଜ ଉପରେ ଧରିନିଥାନ୍ତି। ଆପଣ ଜାଣନ୍ତି, ମୁଁ କହିଲି, ମୁଁ ଲକ୍ଷ୍ୟ କରିଛି ଯେ ଆପଣ କେଉଁ ଆଡ଼କୁ ଅଗ୍ରସର ହେଉଛନ୍ତି, ଏହାକୁ ନେଇ ଏକ ବଡ଼ ଉଦ୍ଦୀପନା ସଭା ଆରମ୍ଭ କରିବାକୁ ଯାଉଛନ୍ତି। ଅବଶ୍ୟ ହିଁ, ଯେହେତୁ ବ୍ୟବସାୟ ପୁରୁଷମାନେ ମୋତେ ସେଠାକୁ ପଠାଇଥିଲେ, ଏପରି ଦିଶୁଥିଲା ଯେ ଲୋକମାନେ ଜାଣିବେ। ଯଦି ପବିତ୍ର ଆତ୍ମା ପ୍ରଚାର ମଞ୍ଚ ଉପରେ ପ୍ରକଟ କରିପାରନ୍ତି, ତେବେ ଭାଇମାନେ କଣ ସେ ମୋତେ କହିପାରିବେ ନାହିଁ ଯେ ବିଭିନ୍ନ ସ୍ଥାନଗୁଡ଼ିକରେ କଣ ଚାଲିଛି? ମୁଁ ଆପଣଙ୍କୁ କହିପାରେ ଶବ୍ଦ ପରେ ଶବ୍ଦ, ଏହାକୁ ଭାଇ କାର୍ଲସନ୍ ଏବଂ ଏଠାରେ ଥିବା ଭାଇମାନଙ୍କ ଦ୍ୱାରା ପ୍ରମାଣ କରିପାରେ। ମୁଁ ଗତକାଲି ସେହି ସଭାରେ ବସି ଏହି ଭାଇମାନଙ୍କୁ କହିଥିଲି ଯେ ଆଜି ସକାଳେ ଏଠାରେ କଣ ହେବ, ତା ଠିକ ଅଟେ, ଅବିକଳ ଅଟେ, ବୁଝିଲେ? କାରଣ ପବିତ୍ର ଆତ୍ମା ମୋତେ ଜାଗ୍ରତ କରି କହିଥିଲେ, ଝରକା ପାଖରେ ଛିଡ଼ା ହୁଅ। ମୁଁ ଝରକା ଦେଇ ଅନାଇଲି, ଆଉ ସେ ମୋତେ ଠିକ୍ ଏହା ଦେଖାଇଲେ। ମୁଁ କହିଲି, ତେବେ ଭାଇମାନେ, ମୁଁ ଆପଣମାନଙ୍କୁ ତାହା ଅବିକଳ ଠିକ୍ ଦେଖାଇଅଛି। ସେଠାରେ ବୁଝିଲେ, କାହିଁକି ସେମାନେ ତାହା ଜାଣିବା ଉଚିତ। ଏଠାରେ କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ଏଠାରେ ଚାଟୁକାଠାରେ ଉଠିଲେ ଓ କହିଲେ, ଭାଇ ବ୍ରାନମ୍ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି। ମୁଁ କୌଣସି ଭବିଷ୍ୟତ ବକ୍ତା ବୋଲି ଦାବି କରେ ନାହିଁ, ବୁଝିଲେ, କିନ୍ତୁ ସେ କହିଲେ ଭାଇ ବ୍ରାନମ୍ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି, ଯେତେବେଳେ ସେ ହୃଦୟରେ ଗୁପ୍ତ ବିଚାର ଗୁଡ଼ିକର ପରିଭେଦ କରିବାର ଆତ୍ମାଙ୍କ ଅଧୀନରେ ଥାନ୍ତି। କିନ୍ତୁ କହିଲେ, ଓ ତାଙ୍କର ଶିକ୍ଷା ବିଷ ଅଟେ, ଏହା ସହିତ ସାବଧାନ ରହିବେ। ମୁଁ ଭାବିଲି ସେହିପରି ଜଣେ ଶିକ୍ଷିତ ବ୍ୟକ୍ତି କଣ ସେପରି କୌଣସି ବିଷୟ କହିବେ କି? ଜଣେ ଭବିଷ୍ୟତ ବକ୍ତାଙ୍କର ଅର୍ଥ କଣ? ବାକ୍ୟର ଏକ ଈଶ୍ୱରୀୟ ଅନୁବାଦକ ପ୍ରଭୁଙ୍କର ବାକ୍ୟ ଭବିଷ୍ୟତ ବକ୍ତାଙ୍କ ନିକଟକୁ ଆସେ। ଆପଣ ଦେଖନ୍ତୁ, ମାତ୍ର କେବଳ ସେତିକି, ତା କୌଣସି ଶୁଣିବା ନୁହେଁ କି କହିବା ନୁହେଁ। କିନ୍ତୁ ଯାହା ବି ହଉ ଭାଇ ଜାଗର୍ସ, ଏବଂ ମୁଁ କହିଲି, ସେ କହିଲେ, ଓ ମୁଁ କହିଲି, ମୁଁ ସେ ମହିଳାଙ୍କୁ ଦେଖିଲି ଯାହାଙ୍କ ହାତରେ ସେ ରକ୍ତ ରହିଥିଲା। ଓ ସେ କହିଲେ, ଭାଇ ବ୍ରାନମ୍, ତା ତ ସବୁଠୁ ଅଭୂତପୂର୍ବ ବିଷୟ ଅଟେ ଯାହାକି ଆପଣ କେବେ ଦେଖିଥିବେ। ମୁଁ କହିଲି, ଭାଇ ଜାଗର୍ସ, ମୁଁ ଆପଣଙ୍କୁ ପ୍ରେମ କରେ, ପ୍ରଥମେ ମୁଁ ଚାହେଁ ଯେ ଆପଣ ମୋ ହାତକୁ ନିଜ ହାତରେ ରଖନ୍ତୁ, ଧରି ନିଅନ୍ତୁ, ଆମେ ଭାଇ ଅଟୁ। ସେ କହିଲେ, ନିଶ୍ଚିତରେ, ମାମଲାଟି କଣ? ମୁଁ କହିଲି, ମୁଁ ଜାଣିବାରେ ଆପଣ ସବୁଠାରୁ ଶକ୍ତିଶାଳୀ ପ୍ରଚାରକମାନଙ୍କ ମଧ୍ୟରୁ ଅନ୍ୟତମ, ପରମେଶ୍ୱରଙ୍କ ନିମନ୍ତେ ଆପଣ କିଏ ଏକ ସାଧନ ଅଟନ୍ତି? ସେ କହିଲେ, ଧନ୍ୟବାଦ ଭାଇ ବ୍ରାନମ୍, ଆପଣ ପ୍ରକୃତରେ ବିନମ୍ର ଅଟନ୍ତି। ମୁଁ କହିଲି, ମୁଁ ବିନମ୍ର ହେବା ପାଇଁ ତାହା କହୁନାହିଁ, ମୁଁ ତା ସେଇଥିପାଇଁ କହୁଛି କାରଣ ମୁଁ ତାହା ବିଶ୍ୱାସ କରେ, ଆପଣ ପରମେଶ୍ୱରଙ୍କର ସେବକ ଅଟନ୍ତି। କିନ୍ତୁ ମୁଁ କହିଲି, ଭାଇ ଜାଗର୍ସ, ଯେପର୍ଯ୍ୟନ୍ତ ଆପଣ ବହୁତ ଅଧିକ ଇଆଡ଼େ ସିଆଡ଼େ ହେଉଛନ୍ତି, ଆପଣ ଯେଉଁ ବିଷୟରେ କହୁଛନ୍ତି ତାହାର ସାମଞ୍ଜସ୍ୟ ରଖିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। ଆପଣ ଆଧାରିତ କରୁଛନ୍ତି, ଏବଂ ଏହି ଆରୋଗ୍ୟତା ସେବାର ବିଷୟ ଉପରେ ଆପଣ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଏବଂ ଅନ୍ୟ ପୁରୁଷମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ଏଠାରେ ତାହା ହିଁ ମାମଲା ଅଟେ। ମୁଁ ଆପଣମାନଙ୍କୁ ଦୋଷ ଦିଏ ନାହିଁ, ଏପରି ବହୁତ କିଛି ଅଛି ଯାହାକି କୁହାଯାଇପାରେ, ଏବଂ ଟମି ଏଠାରେ ଜଣେ ଭଲ ଭାଇ ଅଟନ୍ତି, ଏବଂ ଆମେ ଜାଣୁ ଯେ କେତେ ଦୃଢ ଭାବେ ଛିଡ଼ା ହୋଇଥାନ୍ତି। ମାତ୍ର ଈଶ୍ୱରୀୟ ଆରୋଗ୍ୟତା ନାମରେ ଆଜି ଦେଶରେ ବହୁତ କିଛି ଚାଲିଛି। ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଆପଣ ସହରରେ ଏକ ସଭା ପ୍ରାୟୋଜିତ କରିବାକୁ ଚାହାନ୍ତି ନାହିଁ। ସେମାନେ ଆସନ୍ତି ଓ ଲୋକମାନଙ୍କୁ ରକ୍ତାକ୍ତ କରିଦିଅନ୍ତି ଆଉ ଚାଲିଯାଆନ୍ତି। ତେବେ ସେମାନେ କଣ ପାଇଥାନ୍ତି? ଆପଣ ପ୍ରଚାର ମଞ୍ଚରୁ, ନିଜର ପ୍ରଚାର ମଞ୍ଚରୁ ଲୋକମାନଙ୍କୁ ଯେତିକି ଦେଇଥାନ୍ତି ତାଠାରୁ ଅଧିକ କିଛି ସେମାନଙ୍କୁ ଦିଅନ୍ତି ନାହିଁ। ଭାଇମାନେ, ଆପଣ ଠିକ ଅଟନ୍ତି, ମୁଁ ଆପଣଙ୍କୁ କହୁଛି ଆପଣ ଠିକ ଅଟନ୍ତି, ମାତ୍ର ଏହା ଠିକ ସେହିପରି ଅଟେ। ମୁଁ ମାର୍ଟିନ୍ ଲୁଥରଙ୍କ ଇତିହାସ ପଢୁଥିଲି, ଏଥିରେ କୁହାଯାଇଥିଲା ମାର୍ଟିନ୍ ଲୁଥର ଯେ କ୍ୟାଥଲିକ ମଣ୍ଡଳୀକୁ ବିରୋଧ କରିପାରିଥିଲେ ଏବଂ ସେଥିସହ ରକ୍ଷା ପାଇଯାଇଥିଲେ, ଏହା ଏକ ରହସ୍ୟ ନଥିଲା। ଆପଣ ତାଙ୍କର ଇତିହାସ ପଢିଛନ୍ତି, କିନ୍ତୁ ମାର୍ଟିନ୍ ଲୁଥର ଯେ ସମସ୍ତ ଧର୍ମ ପାଖଣ୍ଡ ତତ୍ତ୍ୱ ଉପରେ ନିଜର ମସ୍ତକକୁ ସଳଖ ରଖିପାରିଥିଲେ, ସେଠାରେ ତାହା ସେହି ରହସ୍ୟ ଥିଲା। ଏବଂ ଯେତେବେଳେ ଅଭୂତପୂର୍ବ ଘଟଣା ହୋଇସାରେ ଅସୁନ୍ନତ ବିଷୟ ତାର ପଛେ ପଛେ ଆସେ, ଠିକ ଯେପରି ତା ମିଶ୍ରରେ ହୋଇଥିଲା, ଏବଂ ଏହା ସଦାସର୍ବଦା ଦେଶରେ ସମସ୍ୟା ସୃଷ୍ଟି କରିଥାଏ। ଆମେ ତାହା ଜାଣୁ ଯେତେବେଳେ ଆମେ ସେଠାରେ ବାହାରକୁ ଯାଉ, ଯାହାକି କୋରହକୁ ଉଠାଇଥିଲା ଏବଂ ପରମେଶ୍ୱରଙ୍କୁ ତାହାଙ୍କୁ ନଷ୍ଟ କରିବାକୁ ପଡିଥିଲା। କିନ୍ତୁ ଭାଇମାନେ, ମୁଁ ଆପଣଙ୍କୁ ଦୋଷ ଦିଏ ନାହିଁ। ଭାଇ ଜାଗର୍ ସେଠାରେ ବସି ମୋତେ ତାହା କହିବାକୁ ଚେଷ୍ଟା କରୁଥିଲେ ଯେ ତାହା ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଥିଲା, ଏବଂ କହିଥିଲେ, ତାପରେ ତାଙ୍କ ନିଜ କାଗଜରେ ମୁଁ ଦେଖାଇଲି। ମୁଁ କହିଲି, ଭାଇ ଜାଗର୍ସ, ବର୍ତ୍ତମାନ ମୁଁ କହିଲି ମୁଁ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଅଟେ, ଏବଂ ଆପଣ ଈଶ୍ୱରତତ୍ତ୍ୱବିଦରେ ଡାକ୍ତର ଉପାଧି ପ୍ରାପ୍ତ, ଏବଂ ଜଣେ ଓକିଲ ହେବା ପାଇଁ ଅଧ୍ୟୟନ କରିଛନ୍ତି। ଆପଣଙ୍କର ଏକ ପରିଷ୍କାର ସୁନ୍ଦର ମଣ୍ଡଳୀ ଆସେମ୍ବ୍ଲିଜ୍ ଅଫ୍ ଗଡ୍ରେ ଲାଳନ ପାଳନ ହୋଇଅଛି। ଆପଣଙ୍କର ପିତା ସେ ବିଶ୍ୱାସକୁ ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ, ଏବଂ ଆପଣ ଅନ୍ୟତ୍ର ଦୂରେଇ ଯାଉଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରେ। ମାତ୍ର ମୁଁ କହିଲି, ତାହା ଯେକୌଣସି ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ଯିଏକି ତାହା କରିବାକୁ ଚାହାନ୍ତି। ମୁଁ ସେଠାରେ କୌଣସି ରେଖା ଅଙ୍କନ କରେ ନାହିଁ, ମାତ୍ର ଯେତେବେଳେ ଏହା ଏପରି ଏକ ସ୍ଥାନକୁ ଆସେ ଯେ ଆପଣଙ୍କ ପରି ଏକ ସାଧନ ଯିଏକି ଖ୍ରୀଷ୍ଟଙ୍କ ପାଇଁ ହଜାର ହଜାର ପ୍ରାଣକୁ ଜିତିପାରନ୍ତି, ସେହିପରି ଏକ ସମ୍ବେଦନା ଉପରେ ନିଜର ସେବା କାର୍ଯ୍ୟକୁ ନିର୍ମାଣ କରିବ। ମୁଁ କହିଲି, ଭାଇ ଜାଗର୍ସ, ଆପଣ ସେପରି ଏକ ସ୍ତମ୍ଭ ନିର୍ମାଣ କରନ୍ତି ଯଦି ଆପଣଙ୍କ ପାଖରେ ତାର ସାମଞ୍ଜସ୍ୟରେ ସନ୍ତୁଳନ କରୁଥିବା ଏକ ବିଷୟ ନାହିଁ, ତାହେଲେ ଏହା କିଛି ସମୟ ପରେ ଭୁଶୁଡ଼ି ଯିବ, ଏବଂ ଆପଣଙ୍କ ପାଖରେ ତାହା ପାଇଁ ତ ଶାସ୍ତ୍ରାଂଶ ରହିବାକୁ ଅଛି ଯେଉଁ ବିଷୟରେ ଆପଣ କହୁଛନ୍ତି। କହିଲେ, ଶାସ୍ତ୍ରାଂଶ ଅଛି? ମୁଁ କହିଲି, ତେବେ ପରିବେଷଣ କରନ୍ତୁ। ସେ କହିଲେ, ତେବେ ଭାଇ ବ୍ରାନମ୍, ତାହା ତ ପବିତ୍ର ଆତ୍ମା କାର୍ଯ୍ୟ କରୁଅଛନ୍ତି। ମୁଁ କହିଲି, ମୋତେ ଶାସ୍ତ୍ରାଂଶ ଦେଖାନ୍ତୁ ଯେଉଁଠାରେ କି ଏହା କୁହାଯାଇଛି, ପବିତ୍ର ଆତ୍ମା କେବେ କାହା ଉପରେ ସେହିପରି ରକ୍ତ ବାହାର କରିଥିଲେ ଏବଂ ପ୍ରଭୃତି, କେବଳ ତାହାକୁ ଦେଖାନ୍ତୁ। ସେମାନଙ୍କ ଠାରୁ କେବେ ତେଲ ବାହାରିଥିଲା? ଆପଣ କହିଲେ, ସେ ତେଲ ଈଶ୍ୱରୀୟ ଆରୋଗ୍ୟତା ପାଇଁ ଥିଲା। ମୁଁ ଆପଣ କହିଲେ, ସେହି ସ୍ତ୍ରୀ ଲୋକର ରକ୍ତ ଜାତିର ପରିତ୍ରାଣ ନିମନ୍ତେ ହେବ। ମୁଁ କହିଲି, ଯଦି ତାହା ସେହିପରି ଅଟେ, ତେବେ ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ କଣ ହେଲା, ଏହା ଅନ୍ୟତ୍ର ଦୂର କରିଦିଏ, ଏବଂ ତାହା ବିରୁଦ୍ଧରେ ଯାହା କିଛି ଅଛି ତାହା ବିରୋଧୀ ଅଟେ, ଏହା ତାହାର ବିରୁଦ୍ଧରେ ଅଟେ। ମୁଁ କହିଲି, ଏହା ତ ଏକ ଖ୍ରୀଷ୍ଟ ବିରୋଧୀ ଶିକ୍ଷା ଅଟେ। ଓ ସେ କହିଲେ, ଭାଇ ବ୍ରାନମ୍, ଆପଣ କୌଣସି ଏକ ଦିନ ଶିକ୍ଷା ଲାଭ କରିବେ? ମୁଁ କହିଲି, ମୁଁ ଆଶା କରେ ଯେ ମୁଁ ସେହିପରି ଶିକ୍ଷା କେବେ ବି ଲାଭ ନ କରେ। ବର୍ତ୍ତମାନ ଭାଇ, ମୁଁ କହିଲି, ମୁଁ ଆପଣଙ୍କୁ ପ୍ରେମ କରେ ଏବଂ ଆପଣ ମୋର ଭାଇ ଅଟନ୍ତି। ଆଉ ମୁଁ କହିଲି, ଭାଇ ଜାଗର୍ସ, ଆପଣ କିଛି ସମୟ ପରେ ଏପରି ଏକ ଡାଳ ଉପରେ ଚଢ଼ିବାକୁ ଯାଉଛନ୍ତି ଯେଉଁଥିରୁ ଆପଣ ଓହ୍ଲାଇ ଫେରିପାରିବେ ନାହିଁ। ନିଜ ମଣ୍ଡଳୀ ନିକଟକୁ ଫେରି ଆସନ୍ତୁ ଏବଂ ଫେରି ଆସି ସୁସମାଚାର ସହିତ ରୁହନ୍ତୁ। ଏବଂ ମୁଁ କହିଲି, ଏହାକୁ ସମ୍ବେଦନା ଉପରେ ନିର୍ମାଣ କରନ୍ତୁ ନାହିଁ। ମୁଁ କହିଲି, ସେହି ତେବେ ତାହାଙ୍କ ପାଖରେ ସେ ଅନନ୍ତ ଜୀବନ ପ୍ରତି ବାପ୍ତିଜିତ କରୁଛନ୍ତି। ଆପଣ ଜାଣନ୍ତି ପ୍ରତ୍ୟେକ ଥର ଆପଣ ବାପ୍ତିଜିତ କରନ୍ତି ଆପଣ ଜଣେ ଯୁବା ସ୍ତ୍ରୀ କିମ୍ବା ପୁରୁଷଙ୍କ ନିକଟକୁ ଫେରି ଯାଆନ୍ତି, ତେବେ ତାହା ଯାଉଛନ୍ତି, ଆପଣ କେବେ ବି ମରିବାକୁ ଯାଉନାହାନ୍ତି। ତେଣୁକରି ତାହା ଏହା ସେ ବର୍ତ୍ତମାନ ଠିକ୍ ସେହି ଡାଳର ଶେଷରେ ଅଛନ୍ତି ଏବଂ ସେହି ମୃତ ସାଗରରୁ ଭିଟାମିନ୍ ବଟିକା ମାନ କ'ଣ ଆପଣ ଦେଖୁଛନ୍ତି କି? ମାତ୍ର ତାହା ହିଁ ହେଉଛି ଏହା ଯାହାକି ତାହା ଅଟେ। ଭାଇ, ଆପଣ ସେହି ଛୋଟ ସମ୍ବେଦନା ଉପରେ ଆରମ୍ଭ କରିଯାଆନ୍ତି ଏବଂ ଏଠାରେ ଥିବା ଆପଣ ବ୍ୟକ୍ତିମାନେ ଯେଉଁମାନଙ୍କ ପାଖରେ କି ଏହି ମଣ୍ଡଳୀ ଗୁଡ଼ିକ ଅଛି, ଆପଣ ସେହିପରି କୌଣସି ବିଷୟକୁ ସହର ଭିତରକୁ ଆସିବାକୁ ଦିଅନ୍ତି ଏବଂ ଆପଣ ଜାଣନ୍ତି ଶୈତାନ ଚତୁର ଅଟେ ଏବଂ ସେ ସେହିପରି ବିଷୟଗୁଡ଼ିକ ଉପରେ ଝାମ୍ପ ଦିଏ। ସେ ଏଥିରେ କଳି ଝଗଡ଼ା କରିଥାଏ ଏବଂ ସେ ଲୋକମାନଙ୍କୁ ଆଘାତ କରିଥାଏ ଆଉ ସେ ମଣ୍ଡଳୀରେ ଦ୍ୱନ୍ଦ୍ୱ ଓ ବିଷୟ ପ୍ରଭୃତି ସୃଷ୍ଟି କରିଥାଏ। କିନ୍ତୁ ତାହା ସେହିପରି ନୁହେଁ। ବର୍ତ୍ତମାନ ଏଠାରେ ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣ କେତେ ଠିକ୍ ଅଟନ୍ତି। ଏଠାରେ ଗୋଟିଏ ବିଷୟ ଅଛି ଯେଉଁଥିରେ କି ଆମେ ବିଫଳ ହୋଇଥାଉ ଏବଂ ଦେଖିବାରେ ବଞ୍ଚିତ ହୋଇଥାଉ। ମୋର ଭାଇମାନେ, ତେବେ ମୁଁ ଏହା କହି ସମାପ୍ତ କରୁଅଛି, ଏଥିରେ କିଛି ଫରକ ପଡ଼େ ନାହିଁ ଯେ ମୁଁ କେତେ ସଠିକ୍ ଏବଂ ମୁଁ କେତେ ଶାସ୍ତ୍ରସଙ୍ଗତ ଅଟେ ଓ ମୁଁ ପରମେଶ୍ୱରଙ୍କ ବାଇବେଲ ବିଷୟରେ କେତେ ଜାଣେ। ଯଦି ମୋ ପାଖରେ ମୋ ହୃଦୟରେ ସମଗ୍ର ମାନବ ଜାତି ଏବଂ ସମସ୍ତଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମା ପ୍ରେମର ଆତ୍ମା ନାହିଁ, ତାହେଲେ ମୁଁ ଆରମ୍ଭରୁ ହିଁ ଭୁଲ ଅଟେ। ତେବେ ପ୍ରଥମ କରନ୍ଥୀୟ 13ରେ ପାଉଲ କହିଲେ, ଯଦିଓ ମୋର ଜ୍ଞାନ ଅଛି ଦେଖନ୍ତୁ ଏବଂ ପରମେଶ୍ୱରଙ୍କ ସମସ୍ତ ସଂକଳ୍ପ ବୁଝିଥାଏ ଦେଖନ୍ତୁ ସମସ୍ତ ବୁଝିଥାଏ, ମାତ୍ର ପ୍ରେମ ନଥାଏ ମୁଁ କିଛି ନୁହେଁ। ଏବଂ ଯଦିଓ ମୁଁ ମନୁଷ୍ୟ ଓ ଦୂତମାନଙ୍କ ଭାଷାରେ କଥା କହେ, ଅର୍ଥାତ୍ ସେମାନେ ଆପଣ ଯେଉଁମାନେ କି ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରନ୍ତି, ମୁଁ ସର୍ବଦା ସେହିଗୁଡ଼ିକ ଯାହାକି ବ୍ୟାଖ୍ୟା କରାଯାଇପାରେ ନାହିଁ। ଯଦିଓ ମୁଁ ପରଭାଷାରେ ପୁରୁଷ ଏବଂ ଦୂତମାନଙ୍କ ବାସ୍ତବ ଭାଷାରେ କଥାବାର୍ତ୍ତା କରେ, ମାତ୍ର ପ୍ରେମ ପ୍ରେମ ରଖେ ନାହିଁ, ତେବେ ଏହା ମୋର କୌଣସି ଲାଭର ବିଷୟ ନୁହେଁ। ତେଣୁକରି ଯଦି ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୁଢ ସଂକଳ୍ପ ଜାଣେ ଏବଂ ସେଗୁଡ଼ିକୁ ଉନ୍ମୋଚିତ କରିପାରେ ଓ ସେଗୁଡ଼ିକ ସମସ୍ତଙ୍କୁ ଏକତ୍ର ଆଣିପାରେ, ମାତ୍ର ମୋର ପ୍ରେମ ନଥାଏ, ତେବେ ଏହାର କ'ଣ ଲାଭ ହେବ? ଏବଂ ଯେତେବେଳେ ମୁଁ ଯୀଶୁ କହିଲେ, ତେବେ ସମସ୍ତ ଲୋକ ଜାଣିବେ ଯେ ତୁମେ ମୋର ଶିଷ୍ୟ ଅଟ ଯେତେବେଳେ ତୁମମାନଙ୍କଠାରେ, ଯେତେବେଳେ ଆସେମ୍ବ୍ଲିଜ୍ ମାନଙ୍କ ପାଖରେ ଏକତ୍ୱବାଦୀମାନଙ୍କ ପାଇଁ ପ୍ରେମ ଥାଏ ଏବଂ ଏକତ୍ୱବାଦୀମାନଙ୍କ ପାଖରେ ଆସେମ୍ବ୍ଲିଜ୍ ମାନଙ୍କ ପାଇଁ ପ୍ରେମ ଥାଏ, ଯେତେବେଳେ ତୁମଠାରେ ପରସ୍ପରଙ୍କ ପାଇଁ ପ୍ରେମ ରହିଥାଏ, ତାହା ଠିକ୍ ଥାନ୍ତୁ କିମ୍ବା ଭୁଲ ଥାନ୍ତୁ, ଏବଂ ଯେପର୍ଯ୍ୟନ୍ତ ସେ ଉଦ୍ଦେଶ୍ୟ ଭୁଲ ଅଟେ, ସେ ଧ୍ୟେୟ ଭୁଲ ଅଟେ, ବରଂ ଆପଣ ଆରମ୍ଭ କରିବାରେ ହିଁ ଭୁଲ ଅଟନ୍ତି, କ'ଣ ତାହା ଠିକ୍ ନୁହେଁ କି? ଦେଖନ୍ତୁ, ଯଦିଓ ମୁଁ ମନୁଷ୍ୟ ଓ ଦୂତମାନଙ୍କ ଭାଷାରେ କଥା କୁହେ, ମାତ୍ର ମୋଠାରେ ପ୍ରେମ ରଖେ ନାହିଁ, ସେ ପର୍ଯ୍ୟନ୍ତ ମୁଁ କିଛି ନୁହେଁ, କାରଣ ପରମେଶ୍ୱର ପ୍ରେମ ଅଟନ୍ତି, ଆମେ ତାହା ଜାଣୁ। ଆଉ ମୁଁ ପରଭାଷାରେ କଥା କହିବାରେ ବିଶ୍ୱାସ କରେ। ତେବେ କେହି ଜଣେ କୁହନ୍ତି, ଭାଇ ବ୍ରାନମ୍ ପ୍ରାରମ୍ଭିକ ପ୍ରମାଣରେ ବିଶ୍ୱାସ କରନ୍ତି ନାହିଁ। ମୁଁ ବର୍ତ୍ତମାନ ଆପଣମାନଙ୍କ ସହିତ ତାହା ସ୍ପଷ୍ଟ କରିଦେବାକୁ ଚାହେଁ, ବୁଝିଲେ? ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ସେତେବେଳେ ସେ ପବିତ୍ର ଆତ୍ମାଙ୍କର ଏକ ଅଂଶକୁ ଗ୍ରହଣ କରନ୍ତି, କାରଣ ଯୀଶୁ କହିଥିଲେ ମ୍ୟାଥିଉରେ ତାର 12 ପର୍ବରେ, ତାର 5ମ ପର୍ବର ଓ 20 ସେଇ 24ତମ ପଦ ସେ କହିଲେ, ନା ମୁଁ ବିଶ୍ୱାସ କରେ ଯେ ତାହା ସାଧୁ ଜହନ 5:24 ଅଟେ। ସେ କହିଲେ, ଯିଏ ମୋର ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି। ତେବେ ଅନନ୍ତ ଜୀବନର କେବଳ ଗୋଟିଏ ରୂପ ଅଛି ଏବଂ ନିନ୍ଦା ମଧ୍ୟକୁ ଆସେ ନାହିଁ, ମାତ୍ର ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଥାଏ। ବର୍ତ୍ତମାନ ମୁଁ ବିଶ୍ୱାସ କରେ ଯେ କୌଣସି ମନୁଷ୍ୟ ନିଜକୁ ଡାକିପାରେ ନାହିଁ, ପରମେଶ୍ୱରଙ୍କୁ ହିଁ ତାଙ୍କୁ ଡାକିବାକୁ ଥାଏ। ଏବଂ ଯଦି ପରମେଶ୍ୱର ତାଙ୍କୁ ପ୍ରକୃତରେ ଡାକିଥିଲେ, ଆଉ ସେଠାରେ ବହୁତ ଲୋକମାନେ ଅଛନ୍ତି, ଆମେ ଜାଣୁ ଭାଇମାନେ, ଯେଉଁମାନେ କି କୃତ୍ରିମ ଭାବରେ କାର୍ଯ୍ୟ କରାଯାଇଥାନ୍ତି ଏବଂ ଭାବିଥାନ୍ତି ଯେ ପରମେଶ୍ୱର ତାଙ୍କୁ ଡାକିଛନ୍ତି, କିନ୍ତୁ ସେମାନଙ୍କର ଜୀବନ ଶୀଘ୍ର ହିଁ ଖୋଜି ନେବ, ଆପଣ ତାହା ଖୋଜି ବାହାର କରିନେବେ। କିନ୍ତୁ ଯଦି ପରମେଶ୍ୱର ଆପଣଙ୍କୁ ଡାକିଥାନ୍ତି, କାହିଁକି ଆପଣ ସେଠାରେ ରହିବେ ଓ ଆପଣ ସେଠାରେ ରହିଥିବେ, ଦେଖନ୍ତୁ, ଜାଣି ରଖନ୍ତୁ। ଏବଂ ତାପରେ ଯଦି ବର୍ତ୍ତମାନ ତା ବାପ୍ଟେ ଶିକ୍ଷା ନୁହେଁ, ଆପଣ ତାହା ଜାଣନ୍ତି, ଦେଖନ୍ତୁ, କିନ୍ତୁ ମୁଁ ହାତ ମିଶାଇ ଅନନ୍ତ ସୁରକ୍ଷା ଲାଭ କରିବାରେ ଏବଂ ସେ ସମସ୍ତ ବିଷୟ ପ୍ରଭୃତିରେ ବିଶ୍ୱାସ କରେ ନାହିଁ, ମୁଁ ସେଥିରେ ବିଶ୍ୱାସ କରେ ନାହିଁ, ଆଦୌ ନୁହେଁ। ଯଦି ସେମାନେ ତାହା ବିଶ୍ୱାସ କରିବାକୁ ଚାହାନ୍ତି, ତେବେ ତାହା ଠିକ୍ ଅଛି, ମୁଁ ତଥାପି କହିବି ଯେ ସେମାନେ ମୋର ଭାଇମାନେ ଅଟନ୍ତି। ଆଜି ସକାଳେ ଯଦି ମୁଁ ଖଣ୍ଡେ ପିଠା ମାଗିବାକୁ ଯାଉଥିଲି, ଯାହାକି ପ୍ରାୟ ରାତ୍ରି ଭୋଜନର ସମୟ ଅଟେ, ହୁଏତ ମୁଁ ଚେରି ପସନ୍ଦ କରୁଥାଇପାରେ ଏବଂ ଆପଣ ସେଉ ନେଉଥାଇପାରନ୍ତି, ମାତ୍ର ଆମେ ଦୁହେଁ ତ ପିଠା ଖାଉଅଛୁ, ବୁଝିଲେ? ତେଣୁ ଏହା କୌଣସି ଫରକ ପକାଏ ନାହିଁ ଯେପର୍ଯ୍ୟନ୍ତ କି ଆମେ ପିଠା ଖାଉଅଛୁ, ସେହି ପ୍ରକାର ହିଁ ଆମେ ବିଶ୍ୱାସ କରୁ। ଯଦି ଆପଣ ଜଣେ ଏକତ୍ୱବାଦୀ ହେବାକୁ ଚାହୁଁଛନ୍ତି, ଏକତ୍ୱବାଦୀ ହୁଅନ୍ତୁ। ଯଦି ଆପଣ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ହେବାକୁ ଚାହୁଁଛନ୍ତି, ତେବେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ହୁଅନ୍ତୁ। ଯଦି ଆପଣ ତାହା ହେବାକୁ ଚାହୁଁଛନ୍ତି ଯାହାକି ଆପଣ ଅଟନ୍ତି, ବାପ୍ଟିଷ୍ଟ, ପ୍ରେସ୍ବିଟେରିଆନ୍, ଯାହା ବି, ସେଥିରେ ଜଣେ ଖ୍ରୀଷ୍ଟିଆନ ହୋଇ ରହିଥାନ୍ତୁ, ବୁଝିଲେ? ଏବଂ ଏହାକୁ ନିଜ ପାଇଁ ଖୋଜନ୍ତୁ, କିନ୍ତୁ ଜଣେ ଅନ୍ୟ ସହିତ ପରସ୍ପର ଝଗଡ଼ା କରନ୍ତୁ ନାହିଁ, କାରଣ ଏହି ଛୋଟ ଛୋଟ ବିଷୟଗୁଡ଼ିକ ତାହା ସବୁ ପରସ୍ପର ଏକାଠି ଖାପ ଖାଇ ମିଶିଥାଏ, ତାହା ଠିକ୍ ଅଟେ, ତାହା ସବୁ ଏକାଠି ଖାପ ଖାଇ ମିଶିଥାଏ ଓ ସେହି ଗୋଟିଏ ସ୍ଥାନକୁ ଆସିଥାଏ। ଏବଂ ଆମେ ଯାହା ବି କରୁନା କାହିଁକି, ଆମେ ଯେତେ ଚମତ୍କାର କରିପାରୁନା କାହିଁକି, ଆମେ ଯେତେ ପର୍ବତକୁ ଘୁଞ୍ଚାଇ ପାରୁନା କାହିଁକି, କିମ୍ବା ଏହା ଯାହା କିଛି ବି ଅଟେ, ଯେପର୍ଯ୍ୟନ୍ତ କି ଆମେ ସେହି ଗୋଟିଏ ସ୍ଥାନକୁ ନ ଆସିଯାଉ ଯେଉଁଠାରେ ଆମେ ପ୍ରେମ କରୁ କୃତ୍ରିମ ବିଶ୍ୱାସ ନୁହେଁ, ମାତ୍ର ଆମେ ପରସ୍ପର ଜଣେ ଅନ୍ୟକୁ ପ୍ରେମ କରୁ। ଯେତେବେଳେ ଆମେ ପ୍ରତ୍ୟେକ ଭାଇଙ୍କୁ ପ୍ରେମ କରୁ, ଯାଏ ଆସେ ନାହିଁ ଯେ ସେ କେଉଁ ମଣ୍ଡଳୀରେ ସମ୍ପୃକ୍ତ ଅଟେ, ଆମେ ତାଙ୍କୁ ପ୍ରେମ କରୁ। କେବଳ ଆମେ ପ୍ରେମର ଛଳନା ନ କରୁ, କାରଣ ଆମେ ଜାଣୁ ଯେ ଏହା ଏକ ଧାର୍ମିକ ଧାରଣା ଅଟେ, ଯଥା ଆମକୁ ଏହା କରିବା ଉଚିତ। ମାତ୍ର ଯେହେତୁ ଆମେ ତାହା କରୁ, ଆମେ ପରସ୍ପର ଜଣେ ଅନ୍ୟକୁ ପ୍ରେମ କରୁ, ତାପରେ ଦୀର୍ଘ ସହିଷ୍ଣୁତା, ପରସ୍ପର ଜଣେ ଅନ୍ୟର ସହି ନଉ। ଏବଂ ମୁଁ ବିଶ୍ୱାସ କରେ କଲସିଅ 3:9 ସେଠାରେ କୌଣସି ସ୍ଥାନରେ ମୁଁ ଶାସ୍ତ୍ରରେ ଭୁଲ ହୋଇପାରେ, କିନ୍ତୁ ତାହା ଏହା କୁହେ, ଆମେ ଜଣେ ଖ୍ରୀଷ୍ଟିଆନ ହେବା ପରେ ଆମେ ଈର୍ଷା କରିବା ଉଚିତ ନୁହେଁ। ବୁଝିଲେ, ଯେତେବେଳେ ଆମେ ପରସ୍ପରକୁ ଆଦର ଏବଂ ସମ୍ମାନ ଦେବାକୁ ଚେଷ୍ଟା କରୁଥାଉ, ସେତେବେଳେ ଆମର ବିଶ୍ୱାସ ହୋଇପାରେ ନାହିଁ। ଦେଖନ୍ତୁ, ଆମେ ତାହା କରିପାରିବା ନାହିଁ, ଆମର ବିଶ୍ୱାସ ହୋଇପାରେ ନାହିଁ। ଆମକୁ ତ ପରମେଶ୍ୱରଙ୍କୁ ସମ୍ମାନ ଦେବାକୁ ଅଛି, ଦେଖନ୍ତୁ ତାହାଙ୍କୁ ସମ୍ମାନ କରିବାକୁ ଅଛି। ମୁଁ ଭାଇମାନଙ୍କ ଉପରେ ବିଶ୍ୱାସ କରେ ଯେ ନିଶ୍ଚିତରେ ପ୍ରେମ ଅଛି, ମାତ୍ର ସମ୍ମାନ ଏବଂ ସମ୍ଭ୍ରମ ପରମେଶ୍ୱରଙ୍କୁ ଯାଏ। ମାତ୍ର ତାହା ପାଇଁ କିନ୍ତୁ ପରସ୍ପର ଉପରେ ବିଶ୍ୱାସ ଏବଂ ଭରସା ରଖନ୍ତୁ, ଏବଂ ପରସ୍ପରକୁ ମିଛ କୁହନ୍ତୁ ନାହିଁ। ଦେଖନ୍ତୁ, ପରସ୍ପରକୁ ମିଛ କୁହନ୍ତୁ ନାହିଁ। ଯଦି ମୁଁ ଆଜି ସକାଳେ ଆପଣଙ୍କୁ କୁହେ ମୁଁ ଆପଣଙ୍କୁ ପ୍ରେମ କରେ, ତେବେ ମୋତେ ତାହା ପ୍ରକୃତରେ ଅର୍ଥ କରିବାକୁ ପଡିବ। ଯଦି ତାହା ନୁହେଁ, ତେବେ ମୁଁ ଜଣେ କପଟୀ ଅଟେ, ତ ଅବିକଳ ଠିକ୍। ତେବେ ଭାଇମାନେ ଏହି ଧାଡିରେ ବର୍ତ୍ତମାନ ଭାଇ ଟମି, ମୁଁ ଆଶା କରେ ଯେ ମୁଁ ଏଠାରେ ଅଧିକ ସମୟ ଅଟକାଇ ରଖିନାହିଁ। ମୁଁ ଭାଇ ଟମି ଅଳ୍ପ କିଛି ସେକେଣ୍ଡରେ କିଛି କହିବାକୁ ଯାଉଛନ୍ତି, କିନ୍ତୁ ମୁଁ ଏହା କହିପାରେ, ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସେ, ମୁଁ ଏହା ବିଶ୍ୱାସ କରେ, ମୁଁ ବିଶ୍ୱାସ କରେ ଯେ ପରମେଶ୍ୱର ଆମର ପିତା ମରିୟମ ନାମ୍ନୀ ଏକ କୁମାରୀକୁ ଛାୟା କଲେ ଏବଂ ତାଙ୍କଠାରେ ଏକ ରକ୍ତକୋଷିକା ସୃଷ୍ଟି କଲେ, ଯାହା ଯୀଶୁଖ୍ରୀଷ୍ଟଙ୍କୁ ଜନ୍ମ ଦେଲା, ଯିଏକି ପରମେଶ୍ୱରଙ୍କ ପୁତ୍ର ଥିଲେ। ସେହି ତମ୍ବୁ ଥିଲେ ଯେଉଁଥିରେ କି ପରମେଶ୍ୱର ଆପଣାକୁ ଶରୀରରେ ଆଚ୍ଛାଦିତ କରି ଆମମାନଙ୍କ ମଧ୍ୟରେ ନିଜକୁ ପ୍ରକଟିତ କରିଥିଲେ। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ରହି ଜଗତକୁ ଆପଣା ସହିତ ପୁନର୍ମିଳନ କରାଉଥିଲେ। ମୁଁ ବିଶ୍ୱାସ କରେ ଯେ ସେହି ରକ୍ତକୋଷିକାଟି ଆମମାନଙ୍କର ପାପ କ୍ଷମା ପାଇଁ କାଲବରୀରେ ଭଙ୍ଗା ଯାଇଥିଲା, ଏବଂ ସେହି ଆତ୍ମା ତାହାଙ୍କଠାରୁ ବାହାରିଗଲା ଓ ମଣ୍ଡଳୀ ଉପରକୁ ଫେରି ଆସିଲା। କାରଣ ସେହି ଖ୍ରୀଷ୍ଟ, ସେହି ପବିତ୍ର ଆତ୍ମା, ସେହି ଖ୍ରୀଷ୍ଟ, ସେହି ଲୋଗୋସ୍, ସେହି ପବିତ୍ର ଆତ୍ମା ବର୍ତ୍ତମାନ ବାପ୍ତିସ୍ମ ଦ୍ୱାରା ଆମମାନଙ୍କ ଭିତରେ ରହିଛନ୍ତି, ଆମକୁ ପ୍ରସ୍ତୁତ କରୁଛନ୍ତି। ଖ୍ରୀଷ୍ଟ ଆପଣାକୁ ଅଲଗା କରି ଆମ ପ୍ରତ୍ୟେକଙ୍କୁ ନିଜର ଜୀବନ ପ୍ରଦାନ କରୁଛନ୍ତି, ଯେପରିକି ଆମେ ଲୋକମାନଙ୍କର ଏକ ଗୋଷ୍ଠୀ ଭାବରେ ପରମେଶ୍ୱରଙ୍କ ମଣ୍ଡଳୀ ହୋଇପାରୁ। ଏବଂ ବହୁ ପୂର୍ବରୁ ନୁହେଁ, ମୁଁ ଅଶ୍ୱାରୋହଣ କରିଥାଏ, ଆପଣ ତାହା ଜାଣିଛନ୍ତି। ମୋ ବାପା ଜଣେ ଅଶ୍ୱାରୋହୀ ଥିଲେ, ଅତ୍ୟୁତ୍ତମ ଆରୋହୀ ଥିଲେ। ମୁଁ ଅଶ୍ୱାରୋହଣ କରିଥାଏ। ଆମେମାନେ ସେହି ଆରାପାହ ଉପତ୍ୟକାରେ ପଶୁପାଳନ କରୁଥିଲୁ, କିମ୍ବା ମୋର କହିବାର ଅର୍ଥ ହେଉଛି ଆରାପାହ ପର୍ବତମାଳା ଉପରେ ଟ୍ରବଲସମ୍ ନଦୀରେ ହେରଫୋର୍ଡ ସଂଘ ସେହି ଉପତ୍ୟକାରେ ପଶୁପଲ ଚରାଇଥାନ୍ତି, ଏବଂ ସେହି ଉପତ୍ୟକା ଉପରେ ପଶୁପାଳକମାନେ ସେମାନଙ୍କର ଏତେ ଘାସ ରହିଥାଏ ଯେ ସେମାନେ ଲାଳନ ପାଳନ କରିଥାନ୍ତି। ଏବଂ ଯେତେବେଳେ ଗୋଟିଏ ଚରାଭୂମି ପାଖାପାଖି ଏକ ଟନ୍ ସମତୁଲ୍ୟ ନଡ଼ା ଉତ୍ପନ୍ନ କରିବ, ସେତେବେଳେ ଆପଣ ଏକ ଗାଈକୁ ସେହି ଚାରଣ ଭୂମିରେ ଚରାଇ ପାରିବେ। ସେଠାରେ ଏଷ୍ଟସ୍ ପାକ୍ ତଳେ ଏବଂ ଆପଣ ଗୋଟିଏ ଗାଈକୁ ଚରାଇ ପାରିବେ ସେହି ଚାରଣ, ତା ସେଠାରେ ଉପରେ ମୋର ପ୍ରଭୁ ବୃହତ୍ ଶିକାର କ୍ଷେତ୍ରମାନ ଅଛି, ଏବଂ ମୁଁ ସେଠାରେ ଗୋଟିଏ ବର୍ଷ ପାଇଁ ପଶୁପାଳନ କରିଛି। ମୁଁ ଏବେ ମଧ୍ୟ ବସନ୍ତ ଓ ଶରତ ଋତୁରେ ଯାଏ, ଯେତେବେଳେ ମୁଁ ବିଶ୍ରାମରେ ଥାଏ ଏବଂ ଯାଇପାରେ ଓ ଦେଖାଶୁଣା କରିବା ନିମନ୍ତେ ଅଶ୍ୱାରୋହଣ କରେ, କେବଳ ସେଠାରେ ଉପରେ ରହିବା ପାଇଁ, କାରଣ ମୁଁ ଅଶ୍ୱାରୋହଣ କରିବାକୁ ଭଲ ପାଏ। ଏବଂ ଉପର ତଳ ହୁଏ ସେହି ସମସ୍ତ କ୍ଷେତ୍ର, ସେହି ଉପତ୍ୟକାରେ ସେଠାରେ ପଶୁପାଳକମାନଙ୍କର ଏକ ଗୋଷ୍ଠୀ ଅଛି, ଯାହାଙ୍କର କି ଏଠାରେ ଆସିବାର ଏବଂ ସେମାନଙ୍କର ପଶୁପଲ ଚରାଇବାର ଏକ ଅଧିକାର ଅଛି। ଏବଂ ବସନ୍ତ ସମୟରେ ଅନେକ ଥର ମୁଁ ସେମାନଙ୍କୁ ସେହି ପଶୁପଲମାନଙ୍କୁ ଏକାଠି କରି ସେଠାରେ ଉପରକୁ ଚରାଇବାରେ ସାହାଯ୍ୟ କରିଛି। ଏବଂ ସେଠାରେ ଏକ ସୁରକ୍ଷା ବାଡ଼ ଅଛି, ଯେଉଁଠାରେ ସେମାନେ ସେହି ପର୍ବତମାଳା ଦେଇ ଓହ୍ଲାଇବା ବେଳେ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଯେପରି ମାଡ଼ି ନ ଯାଆନ୍ତି ଯେପର୍ଯ୍ୟନ୍ତ କି, ଏବଂ ସେହି ପଶୁପାଳକ ସେଠାରେ ଛିଡ଼ା ହୋଇଥାନ୍ତି ଓ ସେହି ପଶୁମାନଙ୍କୁ ଗଣନା କରନ୍ତି ଯେତେବେଳେ ସେମାନେ ଭିତରକୁ ପ୍ରବେଶ କରନ୍ତି। ଆଉ ମୁଁ ଦିନକୁ ଅନେକ ଥର ଘଣ୍ଟା ପରେ ଘଣ୍ଟା ବସି ରହି ଶ୍ରୀମାନ ଗ୍ରାଇମ୍ସଙ୍କ ସମୂହକୁ ଯାଉଥିବାର ଦେଖିଛି। ତାଙ୍କର ଡାଇମଣ୍ଡ ବାର୍ ଚିହ୍ନ ଥିଲା, ଆମର ଚିହ୍ନ ଥିଲା ତୁର୍କୀ ଟ୍ରାକ୍, ଏବଂ ଠିକ୍ ଆମର ତଳେ ସେମାନଙ୍କର ଥିଲା ସେହି ଟ୍ରାଇପଡ୍ ଏବଂ ଜେଫ୍ରିଙ୍କର ଏବଂ ପ୍ରଭୃତି। ତାପରେ ଯେତେବେଳେ ମୁଁ ମୋର ଗୋଡ଼କୁ ସେହି ଆସନର ଶୃଙ୍ଗ ଉପରେ ରଖିଥାଏ, ଆପଣମାନଙ୍କ ମଧ୍ୟରୁ ଯେତେ ଜଣ ତାହା ଜାଣନ୍ତି, ଏବଂ ସେଠାରେ ବସି ରହି ସେହି ପଶୁପାଳକକୁ ଦେଖିଥାଏ ଯେତେବେଳେ ସେ ସେଠାରେ ଛିଡ଼ା ହୋଇ ଏହି ପଶୁମାନଙ୍କୁ ଗଣନା କରୁଥିଲେ, ମୁଁ ଗୋଟିଏ ବିଷୟ ଲକ୍ଷ୍ୟ କଲି, ସେ ସେହି ପଶୁମାନଙ୍କ ଉପରେ ଲାଗିଥିବା ଚିହ୍ନ ପ୍ରତି ଅଧିକ ଧ୍ୟାନ ଦେଇନଥିଲେ। ମାତ୍ର ଗୋଟିଏ ବିଷୟ ଯାହା ସେ ପ୍ରକୃତରେ ଦେଖୁଥିଲେ ତାହା ହେଉଛି ସେହି ରକ୍ତ ସୂଚନା ପଟ୍ଟି। ଏହାକୁ ତ ଏକ ବିଶୁଦ୍ଧ ହେରଫୋର୍ଡ ହେବା ଆବଶ୍ୟକ ଥିଲା, ନଚେତ ଏହା ସେହି ବାଡ଼ ପଛକୁ ଯାଇପାରିବ ନାହିଁ, କିନ୍ତୁ ସେହି ଚିହ୍ନର ଅଧିକ ଫରକ ପଡିନଥିଲା। ଆଉ ମୁଁ ଭାବୁଛି ଯେ ଠିକ୍ ସେହି ପ୍ରକାରେ ତାହା ବିଚାରରେ ହେବ, ସେ ଆମର ଚିହ୍ନକୁ ଦେଖିବାକୁ ଯାଉନାହାନ୍ତି, କିନ୍ତୁ ସେ ସେହି ରକ୍ତ ସୂଚନା ପଟ୍ଟିକୁ ଦେଖିବେ। ଭାଇମାନେ, ମୁଁ ମୋର ଭୁଲ ଗୁଡ଼ିକୁ କରିଛି, ଏବଂ ମୁଁ ବହୁତ ଗୁଡ଼ିଏ ଏପରି କାର୍ଯ୍ୟ କରିଛି ଯାହାକି ଭୁଲ ଅଟେ, ଏବଂ ମାର୍ଗରେ ଗଲାବେଳେ କେବେ କୌଣସି ସମୟରେ ଯଦି ମୁଁ ଆଣିଥାଏ କିମ୍ବା ଆପଣ ଏପରି କିଛି ଶୁଣିଥିବେ ଯାହାକି ମୁଁ ହୁଏତ ଉଲ୍ଲେଖ କରିଥାଏ କିମ୍ବା କହିଥାଏ, ଯାହା କୌଣସି ପ୍ରକାରର ଏକ ଆଘାତ ଦେଇଥାଏ, କିମ୍ବା ଯଦି ମୁଁ ଆଜି ସକାଳେ ଏପରି କିଛି କହିଅଛି ଯାହା ଏକ ଆଘାତ ଦେଇଥାଏ, ତାହେଲେ ମୁଁ ଆପଣମାନଙ୍କୁ ଜଣେ ଖ୍ରୀଷ୍ଟିଆନ ଭାଇ କିମ୍ବା ଭଉଣୀ ଭାବରେ କୁହେ ଯେ ମୋତେ କ୍ଷମା କରିଦେବେ। ମୋର ତା କରିବାର ଅଭିପ୍ରାୟ ନଥିଲା। ମୁଁ କେବଳ ମୋର ହୃଦୟକୁ ଆପଣଙ୍କ ପାଖରେ ଢାଳି ଦେଇଅଛି, ଯେପରିକି ଆମେ ଜାଣିବା। ଯଦି କୌଣସି ବାପ୍ତିସ୍ମ କରିବାକୁ ଅଛି, ଆପଣ ଭାଇମାନେ ତାହା ନିଜେ ନିଜେ କରି ନିଅନ୍ତୁ। ଦେଖନ୍ତୁ, ତାହା ହେଉଛି ମୁଁ କରେ ନାହିଁ। ଯଦି ମୁଁ କରିଥାଏ, ତେବେ ସେହି ପ୍ରକାରେ ହିଁ ମୁଁ ବାପ୍ତିଜିତ କରିବି, ଠିକ୍ ତାହା ପରିପୂର୍ତ୍ତି। ଏବଂ ଆପଣଙ୍କ ମଧ୍ୟରୁ କେହି ଜଣେ ଏହାକୁ ନେଇପାରନ୍ତି। ଦେଖନ୍ତୁ, ତେଣୁ ଆପଣ ସେହି ବ୍ୟକ୍ତିଙ୍କୁ ନେଇପାରନ୍ତି। ସେମାନେ ପିତା, ପୁତ୍ର ଏବଂ ପବିତ୍ରାତ୍ମାଙ୍କ ନାମରେ ବାପ୍ତିଜିତ ହୋଇଅଛନ୍ତି, ଏବଂ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମଧ୍ୟ ବାପ୍ତିଜିତ ହୋଇଥିଲେ। ତେଣୁ ଯଦି ମୁଁ କେବେ କାହାରିକୁ ବାପ୍ତିଜିତ କରେ, ମାତ୍ର ମୁଁ ଏହାକୁ ଏପର୍ଯ୍ୟନ୍ତ କରିନାହିଁ। ମୁଁ କେବଳ ମୋର ନିଜ ମଣ୍ଡଳୀ ବାପ୍ତିଜିତ କରେ, ଏବଂ ତାହା କେବଳ ସେଠାରେ ଥିବା ଲୋକମାନେ ଅଟନ୍ତି, ଏବଂ ସେହି ପ୍ରକାରେ ହିଁ ମୋ ମଣ୍ଡଳୀରେ ଥିବା ଲୋକମାନେ ବାପ୍ତିଜିତ ହୁଅନ୍ତି। ଏବଂ ଯଦି ଆପଣ ପଛକୁ ଚାହିଁବେ, ତାହା ହେଉଛି ପୁରାତନ ମିଶନାରୀ ରୀତିନୀତି, ପୁରାତନ ମିଶନାରୀ ବାପ୍ଟିଷ୍ଟ ରୀତିନୀତି, ଏବଂ ବର୍ତ୍ତମାନ ଯଦି ତାହା ହେଉଛି ଏହା। ମୁଁ ଈଶ୍ୱରୀୟ ଆରୋଗ୍ୟତାରେ ବିଶ୍ୱାସ କରେ, ମୁଁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ବିଶ୍ୱାସ କରେ, ମୁଁ ପବିତ୍ର ଆତ୍ମାର ପରଭାଷାରେ କଥା କହିବାରେ ବିଶ୍ୱାସ କରେ, ପରମେଶ୍ୱର ତାଙ୍କର ମଣ୍ଡଳୀକୁ ଦେଇଥିବା ପ୍ରତ୍ୟେକ ବରଦାନରେ ମୁଁ ବିଶ୍ୱାସ କରେ। ମୁଁ ସେମାନଙ୍କ ପାଇଁ ଶତ ପ୍ରତିଶତ ସପକ୍ଷରେ ଅଟେ। ମାତ୍ର ମୁଁ ବିଶ୍ୱାସ କରେ, ମୁଁ ଆଜିର ଅଧିକାଂଶ ଏହି ଉତ୍ତମ ସର୍ବୋତ୍ତମ ଆରୋଗ୍ୟତା ଯାହାକି ଆମର ଆଖପାଖରେ ଘଟୁଅଛି ତା ସପକ୍ଷରେ ନୁହେଁ। ମୁଁ ଏଠାରେ ଠିକ ଏକ ଟିପ୍ପଣୀ କରିବାକୁ ଚାହେଁ। କିଛି ସମୟ ପୂର୍ବରୁ ସେଠାରେ ଜଣେ ଭାଇ ଥିଲେ, ଏବଂ ଏହା ମୋର ମୂଲ୍ୟବାନ ଭାଇ ଟମି ହିକ୍ସ ନୁହନ୍ତି, ଯାହାଙ୍କୁ ମୁଁ ଖ୍ରୀଷ୍ଟଙ୍କର ଜଣେ ପ୍ରକୃତ ସେବକ ଭାବେ ମନେ କରେ। ସେଠାରେ ଅନ୍ୟ ଦେଶରେ ଆଉ ଜଣେ ବ୍ୟକ୍ତି ଥିଲେ, ଏବଂ ଏହି ଦେଶରେ ଜଣେ ଥିଲେ। ସେ ତ ସର୍ବଦା ସେହିପରି ଥିଲେ। ପରମେଶ୍ୱର ଉତ୍ତମ ସର୍ବୋତ୍ତମ ଆରୋଗ୍ୟକାରୀ ଅଟନ୍ତି, ଉତ୍ତମ ସର୍ବୋତ୍ତମ ଆରୋଗ୍ୟକାରୀ, ଆପଣ ଜାଣନ୍ତି ସେହିପରି ଭାବରେ। ଏବଂ ସେହି ବ୍ୟକ୍ତି କଲାଉତାରେ ଲୁଥରାନ ମଣ୍ଡଳୀରୁ ମୁଁ ଏକ ଚିଠି ପାଇଲି, ଏବଂ ଏଠାରେ ମୋର ସଚିବ ଜାଣନ୍ତି ଯେ ତା ଆମର ଫାଇଲରେ ରହିଛି। ମୁଁ ସେହି ବ୍ୟକ୍ତିଙ୍କ ନାମ ନେବି ନାହିଁ, କାରଣ ଏହା ଖ୍ରୀଷ୍ଟିଆନ ଚରିତ୍ର ନୁହେଁ। ଯଦିଓ ମୁଁ ସେହି ବ୍ୟକ୍ତିଙ୍କ ଧାରଣା ସହିତ ସହମତ ନୁହେଁ, ମାତ୍ର ତାହା ସମ୍ପୂର୍ଣ୍ଣ ଠିକ୍ ଅଟେ। ମୁଁ ତାଙ୍କୁ ପ୍ରେମ କରେ, ସେ ମୋର ଭାଇ ଅଟନ୍ତି। ମାତ୍ର ଏହା ଏପରି ଏକ ସ୍ଥାନରେ ପହଞ୍ଚିଥିଲା ଯେଉଁଠାରେ କି ସେମାନଙ୍କ ପାଖରେ କୌଣସି ପ୍ରକାରର ଏକ ସମ୍ବେଦନା ରହିବାକୁ ଥିଲା, କିମ୍ବା ନିଜକୁ ଚାବୁକ ମାରିବା ଭଳି ଥିଲା, ଅବା ସେହିପରି ଅନ୍ୟ କିଛି ହେବାକୁ ଥିଲା। ଦେଖନ୍ତୁ, ଏବଂ ତାହା ଭଲ ନୁହେଁ। ଦେଖନ୍ତୁ ଭାଇ, ଶାରୀରିକ ବ୍ୟାୟାମ ବହୁତ ଅଳ୍ପ ଲାଭଜନକ, ଏବଂ ତେଣୁକରି ଏହି ଲୁଥରାନ ସେବକ ଜଣ ଏହି ସେବକଙ୍କୁ ଏକ ଚିଠି ଲେଖିଲେ, ଏବଂ ସେ କହିଲେ, ଆପଣ ଆମେରିକୀୟ ପ୍ରଚାରକ ଗଣ ଯେଉଁମାନେ କି ଏଠାକୁ ଆସନ୍ତି, କହିଲେ, ସମସ୍ତଙ୍କ ନିମନ୍ତେ ଥିବା ଆପଣଙ୍କର ସବୁ ଉତ୍ତମ ସର୍ବୋତ୍ତମ ଆରୋଗ୍ୟତା ସହିତ, ଏବଂ ବର୍ତ୍ତମାନ ଏହା ମୋ ପ୍ରତି ଏକ ପୁଷ୍ପତୋଳା ଭଳି ଲାଗୁଅଛି, ମାତ୍ର ପରମେଶ୍ୱର ଜାଣନ୍ତି ଯେ ମୋର ସେହିପରି ଅଭିପ୍ରାୟ ନୁହେଁ। କିନ୍ତୁ ସେ କହିଲେ, ଯେତେବେଳେ ସାନ ଦେବରା ଷ୍ଟାଟ୍ସ କ୍ଲେବଙ୍କର ମୃତ୍ୟୁ ହେଲା, ସେହି ଶିଶୁ ଆଉ ସେହି ମା ସେଦିନ କାଲିଫର୍ଣ୍ଣିଆରେ ଛିଡ଼ା ହୋଇଥିଲେ, ଯେଉଁଠାରେ ସେ ଶିଶୁର ମୃତ୍ୟୁ ହୋଇଥିଲା ଏବଂ ଶିଥିଳ ହୋଇଯାଇଥିଲା, ଏବଂ ଦେଖିଥିଲେ ସେ ଶିଶୁକୁ ଭାଇ ବ୍ରାନହମଙ୍କ ବାହୁରେ ରଖାଯାଇଥିଲା, ଆଉ ସେ ସେଠାରେ ଛିଡ଼ା ହୋଇ ତାହା ପାଇଁ ପ୍ରାର୍ଥନା କରିଥିଲେ, ଏବଂ ସେ ଶିଶୁଟି ଚିତ୍କାର କରିବାକୁ ଓ ଗୋଇଠା ମାରିବାକୁ ଆରମ୍ଭ କରିଥିଲା, ଆଉ ତାକୁ ତାର ମାକୁ ଫେରାଇ ଦିଆଗଲା। ସେ ମେକ୍ସିକୋର ସେହି ମାମଲା ବିଷୟରେ ମଧ୍ୟ ଜାଣିଥିଲେ, ଯାହାକି ଆମେ ସମ୍ପୂର୍ଣ୍ଣ ସୁସମାଚାର ବ୍ୟବସାୟୀ ପୁରୁଷମାନଙ୍କ ମଧ୍ୟରେ ଏକ ବକ୍ତବ୍ୟକୁ ଆଧାର କରିପାରିବା। ଆପଣଙ୍କୁ ତ ଡାକ୍ତରଙ୍କ ଠାରୁ କିଛି ଲିଖିତ ବକ୍ତବ୍ୟ ପାଇବାକୁ ଅଛି। ଯେତେବେଳେ ସେହି ଛୋଟ ମେକ୍ସିକାନ ଶିଶୁଟି ସେଦିନ ସକାଳେ 9 ବେଳେ ମରିଯାଇଥିଲା, ଏବଂ ଏହା ସେଦିନ ରାତି 11 ବାଜିଥିଲା, ଡାକ୍ତର ତାଙ୍କର ବିବୃତ୍ତି ଲେଖିକରି ଦେଲେ। ଭାଇ ଏସ୍ପିନୋଜା, ଯାହାଙ୍କୁ ଆପଣ ଆସେମ୍ବ୍ଲିଜ୍ ଅଫ୍ ଗଡ଼ର ଅନେକ ଭାଇମାନେ ଜାଣନ୍ତି, ସେହି ଜଣକା ଥିଲେ ଯିଏକି ଡାକ୍ତରଙ୍କ ଠାରୁ ସେହି ବକ୍ତବ୍ୟ ଲେଖାଇ ଆଣିଥିଲେ ଯେ ତାର ମୃତ୍ୟୁ ହୋଇଯାଇଅଛି। ଏବଂ ମୁଁ ଗୋଟିଏ ଦର୍ଶନ ଦେଖିଲି ଯେ ସେଠାରେ ଉପରେ ଭିଡ଼ରେ, ଯେତେବେଳେ ମେକ୍ସିକୋ ସିଟିରେ 20,000 କ୍ୟାଥୋଲିକ ଲୋକମାନେ ଖ୍ରୀଷ୍ଟଙ୍କ ନିକଟକୁ ଆସିଥିଲେ। ମୁଁ କହିଲି, ଆପଣ କେବଳ ତାହା ହିଁ ଗ୍ରହଣ କରନ୍ତୁ ନାହିଁ, ମୁଁ ଜାଣିନାହିଁ ସେ ଶିଶୁ, ମୁଁ ଏଠାରେ ଠିକ୍ ଗୋଟିଏ ଦର୍ଶନ ଦେଖିଲି। ଏବଂ ବିଲି ସେଠାରେ 30-40 ପରିଚାରକମାନଙ୍କ ସହିତ ଚେଷ୍ଟା କରୁଥିଲେ ସେ ସାନ ସ୍ତ୍ରୀକୁ ସେ ଶିଶୁ ସହିତ ପ୍ରାର୍ଥନା ପଙ୍କ୍ତିରୁ ଦୂରେଇ ରଖିପାରିନଥିଲେ। ସେମାନଙ୍କୁ ଗୋଡ଼ ଏବଂ ସବୁକିଛି ଭିତରୁ ଦୌଡ଼ି ଯାଉଥିଲା। ତେଣୁ ଶେଷରେ ମୁଁ ଜ୍ୟାକ୍ ମୁର୍ଙ୍କୁ ତଳକୁ ପଠାଇଲି। ମୁଁ କହିଲି, ଯାଆନ୍ତୁ, ତା ପାଇଁ ପ୍ରାର୍ଥନା କରିଦିଅନ୍ତୁ। ମୁଁ ଏଠାରେ ଦେଖିଲି ଏବଂ ମୁଁ ଏକ ସାନ ମେକ୍ସିକୋ ଶିଶୁକୁ ହସୁଥିବାର ଦେଖିଲି। ମୁଁ କହିଲି, ଗୋଟିଏ ମିନିଟ ଅପେକ୍ଷା କରନ୍ତୁ, ତାହାକୁ ଏଠାକୁ ଆଣନ୍ତୁ, ବୁଝିଲେ। ଏବଂ ଯେତେବେଳେ ମୁଁ ସେହି କମ୍ବଳ ଉପରେ ମୋର ହାତକୁ ରଖିଲି, ତାହା ସେଦିନ ଠିକ୍ ଦିନସାରା ବର୍ଷା ହୋଇଥିଲା, ଏବଂ ସେମାନେ ସେଦିନ ଅତି ସକାଳୁ ସେଠାରେ ଛିଡ଼ା ହୋଇଥିଲେ, ଏବଂ ଏହା ସେଦିନ ରାତି ପ୍ରାୟ 11 ବାଜୁଥିଲା। ଏବଂ ମୋର ହାତକୁ ସେ ସାନ ଶିଶୁ ଉପରେ ରଖିଲି, ତାହା ଛାଟିପିଟି ହେବାକୁ ଲାଗିଲା ଏବଂ ରଡ଼ିବାକୁ ଲାଗିଲା, ଆଉ ସେମାନେ ଚିତ୍କାର କରିବାକୁ ଲାଗିଲେ। ତେଣୁକରି ସେମାନେ ତାହାକୁ ତଳକୁ ନେଇ ସେହି ବିବୃତ୍ତି ଲେଖାଇ ଆଣିଲେ, ଡାକ୍ତରଙ୍କ ନିକଟକୁ ଗଲେ, ଏବଂ ଡାକ୍ତର କହିଲେ, ମୁଁ ଆଜି ସକାଳ 9 ବେଳେ ସେ ଶିଶୁକୁ ମୃତ ଘୋଷଣା କରିଥିଲି, ତା ନିମୋନିଆରେ ମରିଥିଲା, ବୁଝିଲେ। ଆଉ ତାହେଲେ ସେ ବିଷୟଗୁଡ଼ିକ ହେଉଛି ସତ, ସେଗୁଡ଼ିକ ବକ୍ତବ୍ୟମାନ ଅଟେ, ଏହା ହେବା ଆବଶ୍ୟକ। ଆମେ କୌଣସି ବିଷୟରେ ସବୁବେଳେ ସଚ୍ଚୋଟ ଏବଂ ସତ୍ୟବାଦୀ ରହିବା ଉଚିତ। ଏହାକୁ କିଛି କରନ୍ତୁ ନାହିଁ, ଏହା ଯାହା ଅଟେ ତାହାକୁ ସେହିପରି ହିଁ ରହିବାକୁ ଦିଅନ୍ତୁ। ଏହା ଆଉ ପରମେଶ୍ୱର କୌଣସି ବିଷୟରେ କିଛି ବି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ। ଆପଣ ଦେଖନ୍ତୁ, ସେ ପରମେଶ୍ୱର ଅଟନ୍ତି। ତେଣୁ ବର୍ତ୍ତମାନ ସେ ଏହା କହିଲେ, ମାତ୍ର ଯେତେବେଳେ ଏହି ମା ଆମେରିକାରେ ଭାଇ ବ୍ରାନହାମଙ୍କୁ ଡାକିଲେ, ଫୋନରେ କାନ୍ଦି ତାଙ୍କୁ କହିଥିଲେ, ଆସନ୍ତୁ ଏବଂ ମୋର ସାନ ଛୁଆଟିକୁ ବଞ୍ଚାଇ ଦିଅନ୍ତୁ। ଏବଂ ସଂଯୁକ୍ତ ରାଷ୍ଟ୍ର ଆମେରିକା ସରକାର ତାଙ୍କ ସ୍ୱାମୀ ସେନାର ଜଣେ ପୁରୋହିତ ଅଟନ୍ତି। ଏବଂ ଆପଣ ସମସ୍ତେ ଜୁଲିୟସ୍କୁ ଜାଣନ୍ତି, ଆପଣମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି। ମୋର ପୁସ୍ତକ ଲେଖିଛନ୍ତି, ଜଣେ ଭବିଷ୍ୟତକ୍ତା ଆଫ୍ରିକା ପରିଦର୍ଶନ କରନ୍ତି। ଏବଂ ସେହି ଗରିବ ଛୋଟ ନରୱେ ଭାଷାବାଦୀ ମା ତାର ସ୍ୱରର ଶୀର୍ଷରେ ଚିତ୍କାର କରୁଥିଲେ, କହିଲେ, ଭାଇ ବ୍ରାନହାମ, ଯେତେବେଳେ ସେ ଶିଶୁଟି ଜୀବନ୍ତ ହେଲା, ମୁଁ ସେଠାରେ ଛିଡ଼ା ହୋଇଥିଲି। କହିଲେ, ଆମେ ବିଶ୍ୱାସ କରୁ ଯେ ଆପଣ ଖ୍ରୀଷ୍ଟଙ୍କର ଜଣେ ସେବକ ଅଟନ୍ତି। କହିଲେ, ଆସନ୍ତୁ ମୋ ଛୁଆ ଉପରେ ହାତ ରଖନ୍ତୁ ଏବଂ ତାହା ବଞ୍ଚିଯିବ। ନିମୋନିଆରେ ମାତ୍ର କିଛି କ୍ଷଣ, ଘଣ୍ଟେ କିମ୍ବା 2 ଘଣ୍ଟା ଭିତରେ ମରିଥିଲା। ପ୍ରାୟ 4-5 ଘଣ୍ଟା ପର୍ଯ୍ୟନ୍ତ ଅସୁସ୍ଥ ଥିଲା। ଏବଂ ଏହି ଲୋକମାନେ ସେଠାରେ ଚାରିପାଖରେ ରହିଥିଲେ, ଚିତ୍କାର ଏବଂ ପାଟିତୁଣ୍ଡ କରୁଥିଲେ, ଉପର ତଳକୁ ଡିଆଁ ମାରୁଥିଲେ, କହୁଥିଲେ, ପରମେଶ୍ୱର ଏହାକୁ ଉଠାଇବାକୁ ଯାଉଛନ୍ତି, ପରମେଶ୍ୱର ଏହାକୁ ଉଠାଇବାକୁ ଯାଉଛନ୍ତି। ଏବଂ କହିଲେ, ତାହାଦ୍ୱାରା ଆମେରିକୀୟ ବାୟୁ କିମ୍ବା ଆମେରିକୀୟ ବିମାନ ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା ସେନା ମୋତେ ଏକ ଜେଟ୍ ବିମାନରେ ଉଡ଼ାଇ ନେବାକୁ ଯାଉଥିଲା ଏବଂ ଗୋଟିଏ ଦିନରେ ଫେରାଇ ଆଣିବାକୁ ଯାଉଥିଲା, ବୁଝିଲେ। ଆଉ ମୁଁ କହିଲି, ଏହା ପୂର୍ବେ କି ମୁଁ ଆସେ, ମୋତେ ପ୍ରଭୁଙ୍କ ଇଚ୍ଛା ଜାଣିବାକୁ ଦିଅନ୍ତୁ। ତେଣୁ ମୁଁ 2 ଦିନ ଧରି ପ୍ରାର୍ଥନା କଲି ଏବଂ ସେ ଡାକ୍ତର ସେ ଶିଶୁଟିକୁ ସେଠାରେ ଶୋଇ ରହିବାକୁ ଦେଇଥିବା ପାଇଁ ଅତ୍ୟନ୍ତ ଭଲ ଥିଲେ। ତାପରେ ଦିନେ ସକାଳେ ମୁଁ ଉଠି ରୋଷେଇ ଘର ଭିତରକୁ ଯିବାକୁ ଲାଗିଲି। ମୁଁ ସେଠାରେ ଛିଡ଼ା ହୋଇ ଦେଖିଲି ଯେ ଉପରେ ସେ ଆଲୋକ ଆକାରର କେବଳ ଏକ ପ୍ରକାଶଟିଏ ଥିଲା, ଚାରିପାଖରେ ଘୁରି ବୁଲୁଥିଲା। କହିଲା, ତାହା ସ୍ପର୍ଶ କର ନାହିଁ, ତାହାକୁ ଭର୍ସନା କର ନାହିଁ, ତାହା ପ୍ରଭୁଙ୍କର ହାତ ଅଟେ। ମୁଁ ଫେରି ପଛକୁ ଦୌଡ଼ିଲି ଏବଂ ରାଷ୍ଟ୍ରକୁ ଡାକିଲି ଏବଂ ଡାକି କହିଲି, ମୁଁ ଆସିପାରିବି ନାହିଁ। ଏବଂ ଏହି ଲୁଥରାନ୍ ସେବକ କହିଲେ, ପରମେଶ୍ୱରଙ୍କ ଠାରୁ ଏକ ସିଧାସଳଖ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନ ପାଇବା ପର୍ଯ୍ୟନ୍ତ ଆପଣ କାହିଁକି ଅପେକ୍ଷା କରୁନାହାନ୍ତି, ଯେପରିକି ଭାଇ ବ୍ରାନହାମ କରିଥିଲେ। ଏବଂ ତାପରେ ଆପଣ ଜାଣନ୍ତି ଯେ ଆପଣ କେଉଁ ବିଷୟରେ କଥା ହେଉଅଛନ୍ତି। ବର୍ତ୍ତମାନ ଭାଇମାନେ, ଏହା ହିଁ ତାହା ଅଟେ। ଯଦି ଆମେ କେବଳ ନିଷ୍କର୍ଷକୁ ନ ଡେଇଁବା ଓ ଅପେକ୍ଷା କରି ରହିବା ଏବଂ ପରମେଶ୍ୱରଙ୍କ ଠାରୁ ଏକ ସ୍ପଷ୍ଟ ସିଧାସଳଖ ନିଷ୍ପତ୍ତି ନ ପାଇଯିବା, ଏବଂ ଏହିସବୁ ଏଠାରେ ସେହି ପାପୀମାନଙ୍କୁ ଆରୋଗ୍ୟ କରୁଛନ୍ତି ଯେଉଁମାନେ କି ପରମେଶ୍ୱରଙ୍କ ବିଷୟରେ କିଛି ହେଲେ ଜାଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ ଈଶ୍ୱରୀୟ ଆରୋଗ୍ୟତା ଏକ ନୀତି ଉପରେ ଆଧାରିତ ଅଟେ, ଯେ ଆପଣଙ୍କୁ ପ୍ରଥମେ ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ ଏବଂ ତାଙ୍କୁ ନିଜର ହୃଦୟ ଦେବା ଉଚିତ ଓ ନିଜର ଜୀବନଗୁଡ଼ିକୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଧୋଇବା ଉଚିତ। ଆଉ ତାପରେ ପରମେଶ୍ୱର ଆପଣଙ୍କ ସହିତ କାମ କରିବାକୁ ଯିବେ ଓ ଆପଣଙ୍କୁ ସୁସ୍ଥ କରିବେ, ଠିକ୍ ଯେପରିକି ଏହି ଭାଇ ସେ ସାନ ସ୍ତ୍ରୀ ବିଷୟରେ କହିଥିଲେ, ଯାହାଙ୍କ ପାଇଁ ସେ ସେଠାରେ ତଳେ ପ୍ରାର୍ଥନା କରିଥିଲେ। ଆପଣ ଦେଖନ୍ତୁ, ପରମେଶ୍ୱରଙ୍କ ଜଣେ ସାଧୁ ଥିଲେ। ମୋ ଜୀବନରେ ମୁଁ ଅନେକ ଭୁଲ କରିଅଛି, ମୁଁ ଏପରି ଅନେକ ବିଷୟ କରିଛି ଯାହାକି ଭୁଲ ଅଟେ। ମୁଁ ବୋଧହୁଏ ଯଦି ମୁଁ ଅଧିକ ଦିନ ବଞ୍ଚିବି, ମୁଁ ଆହୁରି ଅନେକ କରିବି। ବୋଧହୁଏ ସେମାନଙ୍କ ମଧ୍ୟରୁ କେତେକ ଆପଣଙ୍କ ପଥରେ ବାଧାର ପଥର ହେବ। ମୁଁ ଆଶା କରେ ଯେ ଆପଣ ମୋତେ କ୍ଷମା କରିଦେବେ। ମୁଁ ଅବ୍ରାହମଙ୍କ ବିଷୟରେ ପଢୁଥିଲି ଯେ କିପରି ସେହି ଭ୍ରାନ୍ତି ଗୁଡିକ ଯାହାକି ତାଙ୍କର ରହିଥିଲା, କିପରି ଯେ ସେ ମୋ ପ୍ରଭୁ ସେ ବିଷୟ ଯାହା ସବୁ ସେ କରିଥିଲେ, ସେ ପରମେଶ୍ୱରଙ୍କୁ ସନ୍ଦେହ କରିଥିଲେ ଏବଂ ସେ ନିଜ ସ୍ତ୍ରୀ ବିଷୟରେ ମିଛ କହିଥିଲେ ଏବଂ ସବୁକିଛି କରିଥିଲେ। କିନ୍ତୁ ଯେତେବେଳେ ତାଙ୍କର ଈଶ୍ୱରୀୟ ବିବରଣୀ ରୋମିଓ 4 ଲେଖାଗଲା, ତା କେବେ ହେଲେ ତାଙ୍କର ଭୁଲ ଗୁଡିକୁ ଉଲ୍ଲେଖ କଲା ନାହିଁ, ମାତ୍ର କହିଥିଲା, ଅବ୍ରାହମ କଦାପି ବିଚଳିତ ହେଲେ ନାହିଁ ଅବିଶ୍ୱାସ ଯୋଗୁଁ ପରମେଶ୍ୱରଙ୍କ ମାଧ୍ୟମରେ, କିନ୍ତୁ ବଳବାନ ହୋଇଥିଲେ। ଯେତେବେଳେ ତାଙ୍କର ଜୀବନର ଈଶ୍ୱରୀୟ ବିବରଣୀ ଲେଖାଗଲା, ସେତେବେଳେ ତାଙ୍କର ସମସ୍ତ ଭୁଲ ପାସରି ଦିଆଗଲା, ଏପରିକି ତାଙ୍କର ଭ୍ରାନ୍ତି ଗୁଡିକ ଉଲ୍ଲେଖ ସୁଦ୍ଧା କରାଗଲା ନାହିଁ, ତାଙ୍କର ଭୁଲ ଗୁଡିକ ଉଲ୍ଲେଖ କରାଗଲା ନାହିଁ। ଏବଂ ଭାଇମାନେ, ମୁଁ ଆଶା କରେ ଯେ ଯେତେବେଳେ ମୋର ବିବରଣୀ ସେଦିନ ପାଠ କରାଯାଏ, ସେ ମୋର ଗୁଡିକ ମଧ୍ୟ ଲିଭାଇ ଦେବେ ଓ ତାପରେ ସେଗୁଡ଼ିକ ବିଷୟରେ ଆଉ ଚିନ୍ତା କରିବେ ନାହିଁ। ମୁଁ ଆଶା କରେ ଯେ ଆପଣ ମଧ୍ୟ ତାହା କରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। I think that we can say this morning, sum up everything that's been said with these words, Christ is in me, the hope of glory. Say it again, Christ is in me, the hope of glory. There's ins and outs and overs in the life of every man. I'm not going to speak. I have a message. I believe that everything has been said and should have been said. My heart is stirred this morning. I believe that for many of us, some things have been stirred up. And we'll go deeper up to make us better men and women of God. Babe Ruth was known as the home run king. But did you know that Babe Ruth was also the strikeout king? He struck out more times than he ever made home runs. He struck out 1,370 times. He only made 860 home runs. But every time Babe Ruth struck out, he went back to the dugout and the old umpire hollered, "You're out." He went back to the dugout and he
There's nothing wrong in backing out, but remember, look up for that. Say it again, please.
Christ in me,
the hope of glory. It's everything.
Yes.
It's everything.
That's right.
It's everything.
Everything.
Yes. Hallelujah.
Amen.
We reach the point. How many times have I heard you?
Thankful and how grateful we are that we can say from the very deep of our heart and the deep of our soul, Christ in me, the hope of glory. Oh, Jesus, put your loving arms around every man and every woman, and may our vision and our sight be raised higher than the things of this world, that we may see Christ and others may see Christ in us. Lay your hand upon each one of these of thy servants.
Grant it, Lord.
And may as we go out of this place this morning, that we will determine to see nothing save Christ only.
Amen.
That I am brother within each other. That we know the job is, there's such a big job to be done, Jesus. There's such a great harvest to be reaped.
Yes,
oh, Lord. Help us, Lord.
Yes.
That we'll join hands together.
Grant it, Lord.
And sweep across the heart.
Yes, Lord.
Hallelujah. When the lost and dying, before the
yes, Lord.
I want you to lift your hand and just praise the name of our Lord Jesus Christ.
Suddenly, as though it was painful,
opened something inside of my soul. I've never known before in my life the revelation of Christ in me until I heard the echo. A 300,000 people had just come in. Outside this morning, with the great, the majestic army of the King of Rome.
Yes.
And they're singing out of here. Who do you love? Christ in me, the hope of glory. Close your eyes, raise your hand, and sing it again, everyone. Yes.
ଯଦି ମୁଁ ଏହାକୁ ସମଗ୍ର ବିଶ୍ୱରେ ଘଟୁଥିବାର ଦେଖିପାରେ ମୁଁ କହିବି ହେ ପ୍ରଭୁ ତୁମ୍ଭର ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦିଅ।